ସାଧନାର ନବମ ଦିନ ପୁରା ହେଲା। ଏବେ ଶିବିରର କେବଳ ଗୋଟିଏ ଦିନ ରହିଲା। ଶିବିର ସମାପନ ହେବାର ଆଗରୁ ଗୋଟିଏ କଥା ଆହୁରି ଭଲ ଭାବେ ବୁଝିନେବା ଦରକାର କି ଏଠାରେ ଏଇ ଯେଉଁ ବିଦ୍ୟା ଶିଖିଲେ, କି ବିଦ୍ୟା ଶିଖିଲେ? ନିଜର ସହଜ ସ୍ୱାଭାବିକ ଶ୍ୱାସ ପ୍ରତି ସଜାଗ ରହିବା, ଏହି ବିଦ୍ୟା ଶିଖିଲେ। ଏବଂ ଦ୍ୱିତୀୟ ବିଦ୍ୟା ଇଏ ଶିଖିଲେ କି ନିଜ ଶରୀରରେ ହେଉଥିବା ସମ୍ବେଦନାକୁ ଭୋକ୍ତା ଭାବରେ ନୁହେଁ, ଦ୍ରଷ୍ଟା ଭାବରେ, ତଟସ୍ଥ ଭାବରେ ଜାଣିବା। ତା'ର ଅନିତ୍ୟ ସ୍ୱଭାବକୁ ଠିକ୍ ବୁଝିବା ସଙ୍ଗେ ସଙ୍ଗେ ସମତାରେ ସ୍ଥିତ ରହିବା। ଏଇ ଦୁଇ ପ୍ରକାରର ସାଧନା ଯାହା ଏଠି ଶିଖିଲେ ତା'ର ଆମ ଜୀବନରେ କ'ଣ ଲାଭ ଅଛି? ଧର୍ମ ଯଦି ଜୀବନରେ ଉତରୁ ନାହିଁ ତେବେ ବୁଝିନେବା ଉଚିତ କି ଧର୍ମ ନୁହେଁ। ପୁଣି ଧର୍ମ ନାଁରେ ଆଉ ଗୋଟିଏ ଧୋକା ପ୍ରବଞ୍ଚନା, ଯେମିତି ଏହା ମଧ୍ୟ କୌଣସି କର୍ମକାଣ୍ଡ ହୋଇଗଲା। 10 ଦିନର କୌଣସି ଶିବିରରେ ମୁଁ ଭାଗ ନେଇନେଲି ଆଉ ବହୁତ ପାପ ଧୋଇନେଲି, ମୁଁ ତ ବଡ଼ ନିର୍ମଳ ହୋଇଗଲି, ମୁଁ ସନ୍ତ ହୋଇଗଲି, ଏହିପରି ଏକ ଛଳନା, କୌଣସି ଲାଭ ହେଲା ନାହିଁ। ଧାରଣ କଲେ ଯାଇ ଧର୍ମ, ଜୀବନରେ ଧର୍ମ ଉତୁରିବାକୁ ଲାଗିଲା। ଉତୁରିବାକୁ ଲାଗିଲା କି ନ ଉତୁରିବାକୁ ଲାଗିଲା, ଏହି ସାଧନାର ଜୀବନରେ ଲାଭ ହେବାକୁ ଲାଗିଲା କି ନାହିଁ, ତାହା ଏହି ମାପଦଣ୍ଡରେ ମାପିବା କି ଗୋଟିଏ ତ ଆମର ଜୀବନ ଆଗଠାରୁ ବଦଳି କରି ଅଧିକ ସୁଖ ଶାନ୍ତିମୟ ଜୀବନ ହେବାକୁ ଲାଗିଲା। ଜୀବନରେ ତ ବ୍ୟାକୁଳତା ରହୁଥିଲା, ନ ଚାହୁଁଥିବା କଥା ହେଲା କି ବ୍ୟାକୁଳ ହୋଇଗଲେ, ଚାହୁଁଥିବା କଥା ହେଲା ନାହିଁ କି ବ୍ୟାକୁଳ ହୋଇଗଲେ, ସେହି ବ୍ୟାକୁଳତା ଆଗଠାରୁ କମ୍ ହୋଇଚାଲୁଛି। ଆମେ ସ୍ୱୟଂ ସୁଖ ଶାନ୍ତିର ଜୀବନ ଜିଇଁବାକୁ ଲାଗୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ସୁଖ ଶାନ୍ତିର ବାତାବରଣ ନିର୍ମାଣ କରିବାକୁ ଲାଗିଲେଣି। ଆମ ଯୋଗୁଁ କୌଣସି ବ୍ୟକ୍ତି ଅଶାନ୍ତ ବା ଦୁଃଖୀ ହେଉନାହିଁ, ଆମ କାରଣରୁ କେହି ବି ଲୋକ ଶାନ୍ତ ହିଁ ହେବ, ସୁଖୀ ହିଁ ହେବ। ଏହିପରି ସତକୁ ସତ ହେବାକୁ ଲାଗିଲାଣି କି? ସତକୁ ସତ ଯଦି ହେବାକୁ ଲାଗିଲା, ବରଂ ଅଳ୍ପ ଅଳ୍ପ ହିଁ ହେବାକୁ ଲାଗିଲା, ଯଦି ଆଗଠାରୁ ସୁଧାର ହେଲା, ଅଳ୍ପ ଅଳ୍ପ ହିଁ ହେଲା, କିନ୍ତୁ ସୁଧାର ତ ହେବା ଦରକାର ନା? କିଛି ବି ସୁଧାର ହେଲା ନାହିଁ, ଆଗରୁ ଯେପରି ଥିଲେ ସେହିପରି। ଆଉ ମୁଣ୍ଡରେ ଗୋଟିଏ ନିଶା ଏହା ଚଢ଼େଇ ନେବା କି ଏବେ ତ ଆମେ ବିପଶ୍ୟ ହୋଇଗଲୁ, ଆମକୁ ସାର୍ଟିଫିକେଟ୍ ମିଳିଗଲା, ଆମେ ଏହି 10 ଦିନର ସାଧନା କରିଆସିଲୁ, ବଡ଼ ଧର୍ମବାନ ହୋଇଗଲୁ ତ ଆମେ, ତେବେ ଧୋକା ହୋଇଗଲା, କର୍ମକାଣ୍ଡ ହୋଇଯିବ, କାମ ହେଲା ନାହିଁ। ତେଣୁ କିପରି ଏହି ସାଧନାକୁ ଜୀବନରେ ଉତାରିବା, କିପରି ଏହି ସାଧନାକୁ ନିଜ ଜୀବନରେ ଉପଯୋଗ କରିବା, ଯାହାଦ୍ୱାରା ଆମର ବି ଦୁଃଖ ଦୂର ହେବ, ଆମର ବ୍ୟାକୁଳତା ଦୂର ହେବ, ଆମର ଅଶାନ୍ତି ଦୂର ହେବ ଏବଂ ଅନ୍ୟମାନଙ୍କର ମଧ୍ୟ ଦୁଃଖ ଦୂର ହେବାରେ, ଅଶାନ୍ତି ଦୂର ହେବାରେ, ବ୍ୟାକୁଳତା ଦୂର ହେବାରେ ଆମେ କି ପ୍ରକାର ସହାୟକ ହୋଇଯିବା? ବୁଝନ୍ତୁ ଏହି ସାଧନା କ'ଣ, ଖୁବ୍ ଭଲ ଭାବେ ବୁଝିକରି ଯାଆନ୍ତୁ। ଗୋଟିଏ ଆଡ଼େ ଅଭ୍ୟାସ କରୁଛନ୍ତି, ଅନୁଭବ କରୁଛନ୍ତି, ଅନ୍ୟ ଆଡ଼େ ବୁଦ୍ଧିର ସ୍ତରରେ ବୁଝି ଚାଲିଛନ୍ତି କି ଏ ସାଧନା କ'ଣ। ଭାରତ ବହୁତ ପୁରାତନ ଦେଶ, ଋଷିଙ୍କର ଦେଶ, ମୁନିଙ୍କର ଦେଶ, ସନ୍ଥଙ୍କର ଦେଶ, ସତ୍ପୁରୁଷଙ୍କର ଦେଶ, ମହାପୁରୁଷଙ୍କର ଦେଶ, ଅରହନ୍ତଙ୍କର ଦେଶ, ବୁଦ୍ଧଙ୍କର ଦେଶ। ଭାରତରେ ଏତେ ଋଷି ହେଲେ, ଋଷି ଶବ୍ଦର ଅର୍ଥ ଏହା କି ଏମାନେ ବଡ଼ ବୈଜ୍ଞାନିକ ଥିଲେ, ଯାହାଙ୍କୁ ରିସର୍ଚ୍ଚ ସାଇଣ୍ଟିଷ୍ଟ କହନ୍ତି, ବୈଜ୍ଞାନିକ ଥିଲେ ଯିଏ ସତ୍ୟର ଅନୁସନ୍ଧାନ କରୁଥିଲେ। ଆଜିର ପାଶ୍ଚାତ୍ୟ ବୈଜ୍ଞାନିକମାନେ ସତ୍ୟର ଅନୁସନ୍ଧାନ କରୁଛନ୍ତି, ବାହାର ବାହାରର ବସ୍ତୁ, ସ୍ଥିତି, ଘଟଣା ଏସବୁର ଅନୁସନ୍ଧାନ କରୁଛନ୍ତି, ଟୁକୁଡ଼ା କରି କରି ଟୁକୁଡ଼ା କରି କରି ତା'ର ସତ୍ୟକୁ ଖୁବ୍ ଭଲ ଭାବେ ଜାଣୁଛନ୍ତି ଏବଂ ତା'ର ଉପଯୋଗ କରୁଛନ୍ତି। ଆପଣ ଜାଣିବାରେ ଠିକ୍ ଉପଯୋଗ କରୁଛନ୍ତି କି କିପରି ଲୋକଙ୍କର ସୁଖ ସୁବିଧା ବଢ଼ୁ, କିନ୍ତୁ ସୁଖ ସୁବିଧା ଅଳ୍ପ ଟିକିଏ ବଢ଼ୁଛି ମଧ୍ୟ, ତା ସଙ୍ଗେ ସଙ୍ଗେ ବହୁତ କ୍ଷତିର କଥା ହୋଇଯାଉଛି। ଭାରତର ଋଷିମାନେ ତାକୁ ମହତ୍ତ୍ୱ ଦେଲେ ନାହିଁ। ନିଜ ଭିତରେ ସତ୍ୟର ଅନୁସନ୍ଧାନ ହେଉ, ତେବେ ଋତ ଶବ୍ଦର ଅର୍ଥ ହିଁ ଏହା, ଋଷି ଶବ୍ଦର ଅର୍ଥ ହିଁ ଏହା କି ଯେ ଋତୁର ଏଷଣା କରେ, ଗବେଷଣା କରେ, ପର୍ଯ୍ୟବେଷଣ କରେ, ମାନେ ଏଇ ଋତୁ କ'ଣ, ପ୍ରକୃତିର ନିୟମ କ'ଣ ତାକୁ ଅନୁଭୂତିର ସ୍ତରରେ ଜାଣେ। ତେଣୁ ଋଷି ହେଲେ କେଉଁଥିପାଇଁ ଋତୁର ଗବେଷଣା କରନ୍ତି? ଏହା ସର୍ବସାଧାରଣ କଥା କି କେହି ଦୁଃଖୀ ରହିବାକୁ ଚାହେଁ ନାହିଁ, କେହି ବ୍ୟାକୁଳ ରହିବାକୁ ଚାହେଁ ନାହିଁ। ପ୍ରାଣୀ ମାତ୍ରକେ ସ୍ୱଭାବ ଏହି କି କିପରି ବ୍ୟାକୁଳତାରୁ ରକ୍ଷା ପାଇବ। ତେବେ ବ୍ୟାକୁଳତାରୁ ରକ୍ଷା ପାଇବାକୁ ହେଲେ କେହି ବି ବୁଦ୍ଧିମାନ ବ୍ୟକ୍ତି ଏହି କଥା ଉପରେ ଚିନ୍ତନ କରିବ କି ବ୍ୟାକୁଳତାରୁ କିପରି ରକ୍ଷା ପାଇବା ଭାଇ, ତେବେ ଗୋଟିଏ କଥା ବହୁତ ସ୍ପଷ୍ଟ ମାଲୁମ ପଡ଼ିବ କି ମୋର ବ୍ୟାକୁଳତାର ଯେଉଁ କାରଣ ଅଛି, ସେହି କାରଣ ଦୂର ହେଲେ ମୋର ବ୍ୟାକୁଳତା ଦୂର ହୋଇଯିବ। ତେଣୁ ବ୍ୟାକୁଳତାରୁ ରକ୍ଷା ପାଇବା ପାଇଁ ପ୍ରତି ବ୍ୟକ୍ତି ଯତ୍ନ କରୁଛି କି ମୋର ବ୍ୟାକୁଳତାର ଯେଉଁ କାରଣ ରହିଛି ତାକୁ କିପରି ଦୂର କରିବି। ଅସୁବିଧା ଏହା ହୋଇଥାଏ କି ବ୍ୟାକୁଳତାର ପ୍ରକୃତ କାରଣ କ'ଣ ଏହା ବୁଝାପଡ଼େ ନାହିଁ। ତେଣୁ ବ୍ୟାକୁଳତାର କାରଣକୁ ବାହାରର କୌଣସି ବ୍ୟକ୍ତିଠାରେ ଦେଖେ, କୌଣସି ବସ୍ତୁରେ ଦେଖେ, କୌଣସି ଘଟଣାରେ ଦେଖେ, କୌଣସି ସ୍ଥିତିରେ ଦେଖେ, ଏହା ଏପରି ହୋଇଗଲା, ଏହି କାରଣରୁ ମୁଁ ବ୍ୟାକୁଳ ହୋଇଗଲି, ଏହି ମନ ନ ଚାହୁଁଥିବା କଥା ହୋଇଗଲା ଏଥିପାଇଁ ମୁଁ ବ୍ୟାକୁଳ ହୋଇଗଲି, ଅଥବା ମନ ଚାହୁଁଥିବା କଥା ହେଲା ନାହିଁ ମୁଁ ବ୍ୟାକୁଳ ହୋଇଗଲି, ଏହି ବ୍ୟକ୍ତି ମୋ ସହିତ ଭୁଲ ବ୍ୟବହାର କଲା ମୁଁ ବ୍ୟାକୁଳ ହୋଇଗଲି। ତେବେ ଆପଣା ବ୍ୟାକୁଳତାର କାରଣ ବାହାରର ବସ୍ତୁରେ, ବ୍ୟକ୍ତିଠାରେ, ପରିସ୍ଥିତିରେ, ଘଟଣାରେ ଦେଖିଥାଏ। ତେବେ ତାଙ୍କର ବୁଝିବାରେ ଏଇଆ ଆସିଲା କି ନିଜ ବ୍ୟାକୁଳତାର କାରଣକୁ ଦୂର କରିବା, ତେଣୁ ବାହାରର ବସ୍ତୁକୁ, ବ୍ୟକ୍ତିକୁ, ପରିସ୍ଥିତିକୁ କିପରି ନିଜର ମନନୁକୂଳ କରିନେବି। ସବୁ ଯତ୍ନ, ସବୁ ଶକ୍ତି, ସବୁ ପରିଶ୍ରମ ଜୀବନ ସାରା ଏହି କାମରେ ଲଗାଏ କିପରି ଇଏ ମନନୁକୂଳ ହୋଇଯାଉ, କିପରି ଇଏ ମନନୁକୂଳ ହୋଇଯାଉ। ପ୍ରତ୍ୟେକ ବ୍ୟକ୍ତି କହେ କି ମୋ ସ୍ତ୍ରୀ ଯଦି ଟିକେ ସୁଧୁରିଯିବ ମୋର ଦୁଃଖ ଦୂର ହୋଇଯିବ, ପୁଣି ଦେଖିବ ଆମ ପରିବାରରେ ଖୁବ୍ ଶାନ୍ତି ଆସିଯିବ। ସ୍ତ୍ରୀକୁ ପଚାର, ସେ କହିବ କି ମୋ ସ୍ୱାମୀ ଟିକେ ସୁଧୁରି ଯାଆନ୍ତୁ, ତାପରେ ଘରେ ଶାନ୍ତି ଆସିଯିବ। ବାପ କହନ୍ତି ପୁଅ ସୁଧୁରି ଯାଉ, ପୁଅ କହୁଛି ବାପା ସୁଧୁରି ଯାଆନ୍ତେ, ଭାଇ କହେ ଭାଇ ସୁଧୁରି ଯାଉ, ପଡ଼ୋଶୀ କହେ ପଡ଼ୋଶୀ ସୁଧୁରି ଯାଉ, ଅନ୍ୟ କେହି ସୁଧୁରି ଯାଉ, ଅନ୍ୟଠାରେ ହିଁ କିଛି ନା କିଛି ଦୋଷ ଅଛି। କ'ଣ ଦୋଷ? କି ସେ ମୋର ମନ ମୁତାବକ ବ୍ୟବହାର କରୁନାହିଁ, ଇଏ ସିଧା କଥା। ମୋର ମନ ମୁତାବକ ଯେଉଁ କାମ ତାହା ତ ଭଲ, ଆଉ ଯାହା ମୋର ମନ ମୁତାବକ ନୁହେଁ ତାହା ଖରାପ। ତେବେ ମୋର ମନ ମୁତାବକ କାମ କାହିଁକି ହେଉନାହିଁ? ତେଣୁ ଖୁବ୍ ବଳ ଲଗାଏ, ଏହି ବ୍ୟକ୍ତି କିପରି ମୋ ମନ ମୁତାବକ କାମ କରିବାକୁ ଲାଗିବ, ଖୁବ୍ ବଳ ଲଗାଏ। ଆରେ ବ୍ୟକ୍ତି ସ୍ୱୟଂ ନିଜର ମାଲିକ, ଅତାହି ଅତନ ନାଥ ଅନ୍ୟର ମାଲିକ ନୁହେଁ ଭାଇ, ତୁମେ ଅନ୍ୟକୁ କିପରି ବଦଳାଇ ଦେବ ବୁଝେ ନାହିଁ, ଖୁବ୍ ବଳ ଲଗାଏ, ଭଲ କଥା। ଯଦି କୌଣସି ପ୍ରକାର ସଫଳ ହୋଇଗଲି, ତାକୁ ବଦଳାଇ ନେଲି, ତେବେ ଏବେ କେଉଁ ଗ୍ୟାରେଣ୍ଟି କି ଇଏ ତ ବଦଳିଗଲା, ଏବେ ଅନ୍ୟ କେହି ବ୍ୟକ୍ତି ମୋ ମନର ବିପରୀତ କାମ କରିବ ନାହିଁ, କ'ଣ ଗ୍ୟାରେଣ୍ଟି ଅଛି? କେହି ଅନ୍ୟ କରିବାକୁ ଲାଗିବ ତାକୁ ବଦଳାଇବି, କେହି ତୃତୀୟ ବ୍ୟକ୍ତି କରିବାକୁ ଲାଗିବ ତାକୁ ବଦଳାଇବି। ଆରେ କେଉଁଠି ମନପସନ୍ଦ ହିଁ ମନପସନ୍ଦ କାମ ହେବାର ଅଛି? ପୁରା ବିଶ୍ୱର କେହି ଏକଛତ୍ର ସମ୍ରାଟ ହୋଇଯାଉ, ଏତେ ଶକ୍ତିଶାଳୀ, ତା ଜୀବନରେ ବି ସବୁ ମନ ଚାହୁଁଥିବା କଥା ହେବ ନାହିଁ। କେବେ ମନ ଚାହୁଁଥିବା କଥା ହେବ ତ କେବେ ମନ ନ ଚାହୁଁଥିବା କଥା ହେବ। ମନ ଚାହୁଁନଥିବା କାମ ଅଧିକ ହେବ। କାହିଁକି ଅଧିକ ହେବ? କି ଯାହା ମନନୁକୂଳ ତାହା ପୁରା ହେବା ମାତ୍ରେ ମନର ସ୍ୱଭାବ ଏପରି କି ଆଉ କିଛି ଚାହିଁବାକୁ ଲାଗିବ, ତାହା ପୁରା ହେବ ତ ଆଉ କିଛି ଚାହିଁବାରେ ଲାଗିବ। ଆରେ ସବୁ ମନପସନ୍ଦ କଥା କିପରି ପୁରା ହେବ? ତେଣୁ କଷ୍ଟ ଆସିବ ହିଁ, ବ୍ୟାକୁଳ ହେବ ହିଁ। ତେଣୁ ଏଇ ଯେଉଁ ପ୍ରଯତ୍ନ ବାହାର ବାହାରର ପରିସ୍ଥିତିକୁ ବଦଳାଇ, ବ୍ୟକ୍ତିଙ୍କୁ ବଦଳାଇ ମୁଁ ମୋର ଦୁଃଖରୁ ମୁକ୍ତି ପାଇଯିବି, ଏହା ବଡ଼ ଭୁଲ ଦୃଷ୍ଟିକୋଣ। ଏକଥା ଆମ ଦେଶର ଋଷିମାନେ, ମୁନିମାନେ, ସନ୍ଥମାନେ ଖୁବ୍ ଭଲ ଭାବେ ବୁଝିଗଲେ। ସେମାନଙ୍କର ବୁଦ୍ଧିରେ ଏକଥା ଆସିଗଲା କି ଆମର ଦୁଃଖ ତ ଭିତରେ ହେଉଛି ନା, ଘଟଣା ବାହାରେ ଘଟୁଛି, ଆମେ ଦୁଃଖୀ ଭିତରେ ହେଉଛନ୍ତି। ତେଣୁ ଭିତରକୁ ନିରୀକ୍ଷଣ କରି ଦେଖିବା କି ଦୁଃଖ ହେବାର ଆଉ କେଉଁ କାରଣ ଭିତରେ ଅଛି କି। ଯେଉଁ ବ୍ୟକ୍ତି ନିଜ ଭିତରକୁ ନିରୀକ୍ଷଣ କରିବା ଆରମ୍ଭ କରିବ, ଭିତରର ସତ୍ୟକୁ ଦେଖିବାର ଟିକେ ବି ପ୍ରୟାସ କରିବ, ତାକୁ ତୁରନ୍ତ ବୁଝା ପଡ଼ିଯିବ କି ଭାଇ ବିକାର ଜାଗିଛି ନା, ଘଟଣା ତ ବାହାରେ ହେଲା, ମୁଁ ଭିତରେ ବିକାର ଜଗାଇଲି, କ୍ରୋଧ ଦ୍ୱେଷ କି ଈର୍ଷା ଜଗାଇଲି, ରାଗ କି ବାସ୍ନା କି ଭୟ ଜଗାଇଲି, ଅହଙ୍କାର ଜଗାଇଲି, କୌଣସି ବି ବିକାର ଉତ୍ପନ୍ନ କଲି, ଏହି ବିକାର ଉପୁଜେଇଲି, ତେବେ ବ୍ୟାକୁଳ ହୋଇଗଲି। ଘଟଣା ଯେମିତି କିଛି ସେମିତି ଘଟୁଥାଉ, ଆଉ ମୁଁ ବିକାର ଜଗାଇଲି ନାହିଁ, ମୁଁ ବ୍ୟାକୁଳ ହେଉନାହିଁ ନା? ଏହି କଥା ଖୁବ୍ ଜଲ୍ଦି ବୁଝା ପଡ଼ିଯାଉ। କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ତଟସ୍ଥ ଭାବେ ଭିତର ସତ୍ୟକୁ ଦେଖିବା ଆରମ୍ଭ କରିବାର ପ୍ରଥମ ପାହୁଣ୍ଡ ଉଠାଉ, ତେବେ କଥା ବୁଝା ପଡ଼ିବାକୁ ଲାଗିବ କି ମୁଁ ଏଇଥିପାଇଁ ଦୁଃଖୀ ହେଲି କାରଣ ଭିତରେ ବିକାର ଉତ୍ପନ୍ନ ହେଲା। ଏବେ କ'ଣ କରିବା, ଏହି ବିକାରରୁ କିପରି ମୁକ୍ତି ପାଇବା? ତେଣୁ ଭାରତର ଋଷିମାନେ ମୁନିମାନେ ଏହି ଅନୁସନ୍ଧାନ କଲେ କି ବିକାରରୁ କିପରି ମୁକ୍ତି ପାଇବା, କ୍ରୋଧ ଜାଗିଛି, ବ୍ୟାକୁଳ ହୋଇଛନ୍ତି, କ୍ରୋଧରୁ କିପରି ମୁକ୍ତି ପାଇବା। ଅନେକ ପ୍ରୟୋଗ କରାଗଲା, ସେସବୁର ଆପଣା ଆପଣା ଲାଭ ହେଲା। ତେବେ ଗୋଟିଏ ତ ଏହା କି ଯେବେ କ୍ରୋଧ ଜାଗିଛି ଆଉ ତୁମେ ବ୍ୟାକୁଳ ହେଉଛ, ତେବେ କୌଣସି ଘଟଣାକୁ ନେଇ ଜାଗିଛି, ଏବେ ସେହି ଘଟଣାକୁ ଭୁଲାଅ ଏବଂ ନିଜ ମନକୁ କୌଣସି ଅନ୍ୟ କାମରେ ଲଗାଇ ଦିଅ। କୌଣସି ଘଟଣାକୁ ନେଇ କ୍ରୋଧ ଜାଗିଲା ଏବଂ ତୁମେ ଉଠିକରି ଗୋଟିଏ ଗ୍ଲାସ୍ ପାଣି ପିଇଲ, ତୁମର ମନ ପାଣି ପିଇବାରେ ଲାଗିଗଲା, କ୍ରୋଧ ଆପଣା ଚାହିଁ କମ୍ ହୋଇ ଚାଲିଗଲା। କିନ୍ତୁ ଅସୁବିଧା ଏହା କି ଯେବେ କ୍ରୋଧ ଜାଗିଥାଏ ତେବେ କାହାକୁ ପାଣି ପିଇବା ମନେ ପଡ଼େ, ଆଉ ପାଣି ପିଇ ଚାଲିଛନ୍ତି ତଥା କ୍ରୋଧ ବି ଜଗାଇ ଚାଲିଛନ୍ତି, ଏପରି ମଧ୍ୟ ହୋଇଥାଏ, କାରଣ ପୁରା ମାନସ ପାଣି ପିଇବାରେ ଲାଗିନାହିଁ, ମନର ବଡ଼ ଅଂଶ ତ ସେହି ଘଟଣାରେ ଲାଗିଛି ଯାହା କାରଣରୁ କ୍ରୋଧ ଆସୁଛି। ତେବେ ତେଣୁ ଅନ୍ୟ କୌଣସି କାମରେ ଲଗାଅ। ଆଚ୍ଛା, ଗଣତି ଗଣିବାକୁ ଆରମ୍ଭ କରିଦିଅ, 1 2 3 4, 1 2 3 4, 1 2, ଏବେ ତୁମର ମନ ସେହି ଗଣିବାରେ ଲାଗିଯିବ। ମନକୁ କୌଣସି କାମରେ ଅନ୍ୟ କାମରେ ଲଗାଅ, ଯେଉଁ କଥାକୁ ନେଇ କ୍ରୋଧ ଆସିଛି ତହିଁରୁ ହଟାଅ ଓ ଅନ୍ୟ କୌଣସି କାମରେ ଲଗାଅ, ଏହାଦ୍ୱାରା କୌଣସି ଫଳ ହେଲା ନାହିଁ। ପ୍ରଥମେ ତ ଗଣିବାକୁ ମନ ଚାହିଁବ ନାହିଁ, ଗଣିପାରିବ ନାହିଁ, କ୍ରୋଧରୁ ମୁକ୍ତି ହେଲା ନାହିଁ। ତେଣୁ ଆଉ ଗୋଟିଏ ରାସ୍ତା ଖୋଜିଲେ କି ପ୍ରତ୍ୟେକ ବ୍ୟକ୍ତିଠାରେ ଏପରି ଏକ ଶ୍ରଦ୍ଧା ଉତ୍ପନ୍ନ କରିଦିଅ, କୌଣସି ଦେବୀଙ୍କ ପ୍ରତି, କୌଣସି ଦେବତାଙ୍କ ପ୍ରତି, କୌଣସି ଈଶ୍ୱରଙ୍କ ପ୍ରତି, କେହି ବ୍ରହ୍ମଙ୍କ ପ୍ରତି, କେହି ଆଲ୍ଲାଙ୍କ ପ୍ରତି, କେହି ସନ୍ଥ ମହାପୁରୁଷଙ୍କ ପ୍ରତି, କାହାରି ପ୍ରତି ବି ଖୁବ୍ ଶ୍ରଦ୍ଧା ଭରିଦିଅ, ଯେହେତୁ ସେହି ଶ୍ରଦ୍ଧା ଏତେ ଗଭୀର। ଏବେ ଯେବେ ବି କୌଣସି ବିକାର ଜାଗିବ, କ୍ରୋଧ ଜାଗୁ, ବାସ୍ନା ଜାଗୁ, ଭୟ ଜାଗୁ, ଈର୍ଷା ଜାଗୁ, ଯାହା ଜାଗୁ, ସେହି ସମୟରେ ମନକୁ ନିଜର ସେହି ଉପାସ୍ୟ ଦେବଙ୍କ ପ୍ରତି, ଦେବୀଙ୍କ ପ୍ରତି ନିଜ ମନକୁ ସେ ଦିଗରେ ଲଗାଇବା ପାଇଁ ମନେ ମନେ ତାଙ୍କର ନାମ ଜପିବା ଆରମ୍ଭ କରିଦିଅ, ବାରମ୍ବାର ବାରମ୍ବାର। 1 2 3 4 ଗଣିତି ଗଣିବା କଷ୍ଟକର, ପାଣି ପିଇକରି ବିକାରରୁ ମୁକ୍ତି ପାଇବା କଠିନ, କିନ୍ତୁ ଯଦି ପ୍ରକୃତରେ ଶ୍ରଦ୍ଧା ଅଛି କୌଣସି ଦେବୀଙ୍କ ପ୍ରତି, ଦେବତାଙ୍କ ପ୍ରତି, ଈଶ୍ୱରଙ୍କ ପ୍ରତି, ତେବେ ଆରେ ତାଙ୍କର ନାମ ନେବା ତ ଆମର ଦୁଃଖ ଦୂର ହୋଇଯିବ। ପିଲାଦିନରୁ ଏହା ଶିଖାଇ ଦିଆଗଲା, ଏହାଙ୍କ ନାମ ନେବ ତ ଦୁଃଖ ଦୂର ହୋଇଯିବ, ତେଣୁ ବାରମ୍ବାର ବାରମ୍ବାର ତାଙ୍କର ନାମ ନେବା ସହଜ ହୋଇଗଲା। ଏବେ ନାମ ନେଇ ଚାଲିଛନ୍ତି, ମନେ ମନେ କ୍ରୋଧ ଜାଗିଛି, ମନେ ମନେ ନାମ ନେଇ ଚାଲିଛନ୍ତି, କ୍ରୋଧ ଜାଗିଛି, ନାମ ନେଇ ଚାଲିଛନ୍ତି, ଆଉ ଏହାଦ୍ୱାରା ନ ହେଉଛି ତେବେ ତାଙ୍କର ରୂପ, ତାଙ୍କର ଆକୃତି, ତାକୁ ମନେ ମନେ ଧ୍ୟାନ କର, କଳ୍ପନା କର କି ଏପରି ରୂପ, ତାଙ୍କର ଏପରି ଶରୀର, ଏପରି ତାଙ୍କର କଳ୍ପନା, ତାଙ୍କ ଆକୃତିର, ତାହା ବି ଏଇଥିପାଇଁ କି ବହୁତ ଶ୍ରଦ୍ଧା ଅଛି, ତେଣୁ ତାହା ବି କିଛି କାମ କରିବ। ଧୀରେ ଧୀରେ ଆଉ ଗୋଟିଏ ପାଗଳପଣ ଚାଲିଲା, କଥା ତ ଏଇଥିପାଇଁ ଥିଲା କି ନିଜ ମନକୁ ଯେଉଁ କଥାକୁ ନେଇ ବିକାର ଜାଗିଛି ସେଥିରୁ ଅନ୍ୟ ଆଡ଼େ ଲଗାଇବା, ତେଣୁ ସେଇଠାରେ ଲଗାଇବା ଯେଉଁଠି ଆମର ଶ୍ରଦ୍ଧା ଅଛି, ତେବେ ଯାଇ ମନ ଲାଗିବ, ନହେଲେ ଲାଗିବ ନାହିଁ, ଅସ୍ଥିର ରହିବ। ଆଉ ତାକୁ ଏ ପ୍ରକାର ବିଗାଡ଼ି ଦେଲେ କି ଅମୁକ ଦେବତାଙ୍କର, ଦେବୀଙ୍କର, ଈଶ୍ୱରଙ୍କର, ବ୍ରହ୍ମଙ୍କର ବାରମ୍ବାର ନାମ ନେବା, ନାମ ନେବା ତ ସେ ବଡ଼ ଖୁସି ହୋଇଯିବେ, ଏବଂ ଖୁସି ହୋଇଯିବେ ଏବଂ ଆମକୁ ଦୁଃଖରୁ ମୁକ୍ତ କରିଦେବେ। ଏକଥା ବୁଝିଲେ ନାହିଁ କି ସେହି ଭକ୍ତିବଶତଃ ଆମେ ନିଜର ଉପାସ୍ୟ ଦେବଙ୍କର ଅଥବା ଈଶ୍ୱରଙ୍କର ଅପମାନ କରିଦେଲେ। ଧର ସେ ଏପରି ହୀନ ନୀଚ ଅହଙ୍କାରୀ କି ତାଙ୍କୁ ନିଜର ନାମ ବଡ଼ ପ୍ରିୟ ଲାଗୁଛି, ସେ ନାମ ବାରମ୍ବାର ବାରମ୍ବାର ଶୁଣିବେ ତ ଫୁଲିକିରି ଥନ୍ତଲ ହୋଇଯିବେ ଓ ଆମକୁ ତାରିଦେବେ, ଆମକୁ ଦୁଃଖରୁ ଦୂର କରିଦେବେ। ତେଣୁ ଯାଉଥିଲେ ଶ୍ରଦ୍ଧା ପ୍ରକଟ କରିବା ପାଇଁ କୌଣସି ଉପାସ୍ୟ ପ୍ରତି ଏବଂ କରିବାକୁ ଲାଗିଲେ ତାଙ୍କର ଅପମାନ, ଏଇଥିପାଇଁ କି ବୁଝିନାହାନ୍ତି। ଯାହା ହେଉ, ସେ କୌଣସି ପ୍ରକାର ନାମ ଜପିବା କାମ କରୁଛି, ରୂପର ଧ୍ୟାନ କରୁଛି କୌଣସି ପ୍ରକାରେ, କିଛି ଲୋକଙ୍କୁ ଏପରି ଲାଗିଲା କି ଏଥିରେ କ'ଣ ଅଛି, କିଏ ଦେବୀ, କିଏ ଦେବତା, କିଏ ଈଶ୍ୱର, କେଉଁ ବ୍ରହ୍ମ ଆସିକରି ଆମକୁ ବଞ୍ଚାଉଛି, ତେଣୁ ମନକୁ କୌଣସି ଚିନ୍ତନରେ ଲଗାଇବା, ଭଲ ଚିନ୍ତନରେ ଲଗାଇବା। ତେବେ କେଉଁ ଚିନ୍ତନରେ ଲଗାଇବା? କୌଣସି ଚିନ୍ତନ, ଗୋଟିଏ ପ୍ରକାରର ଫିଲୋସଫି, ଗୋଟିଏ ପ୍ରକାରର ଦାର୍ଶନିକ ମାନ୍ୟତା ଗୋଟିଏ ପରମ୍ପରାରେ ଚାଲିଥାଏ, ବାସ୍ ସେଇଥିରେ ଲଗାଇବା। ଏହି ଆତ୍ମା ସତ୍ୟ ନିତ୍ୟ ଧ୍ରୁବ ଶାଶ୍ୱତ କୂଟସ୍ଥ, ବାକି ସାରା ସଂସାର ଅନିତ୍ୟ ନଶ୍ୱର, ଏହି ଶରୀର ମଧ୍ୟ ଅନିତ୍ୟ, ଏହି ଚିତ୍ତ ମଧ୍ୟ ଅନିତ୍ୟ, ଯିଏ ଗାଳି ଦେଉଛି ସେ ବି ଅନିତ୍ୟ, ସାରା ସଂସାର ଅନିତ୍ୟ, ସବୁ ମାୟା ହିଁ ମାୟା, ମାୟା କେବଳ, ଏହା ହିଁ ସତ୍ୟ, ଏହା ହିଁ ସତ୍ୟ, ଏହି ନିତ୍ୟ। ଏପରି ବାରମ୍ବାର ବାରମ୍ବାର ଚିନ୍ତନ କରିଚାଲ। ଯେହେତୁ ଏହି ଦାର୍ଶନିକ ମାନ୍ୟତା ପିଲାଦିନରୁ ଶୁଣି ଆସିଛି, ବହୁତ ପ୍ରିୟ ଲାଗିଲା, ଏହାର ଚିନ୍ତନ କରିବାକୁ ଲାଗିଲା, ତେଣୁ ଯେଉଁ କ୍ରୋଧ ଆସିଥିଲା ତହିଁରୁ ମୁକ୍ତି ହୋଇଗଲା, ବିକାର ଜାଗିଥିଲା ତହିଁରୁ ମୁକ୍ତି ହୋଇଗଲା, ମନକୁ ଅନ୍ୟ କାମରେ ଲଗାଇଦେଲା। ଅଥବା ଇଏ ଈଶ୍ୱର ଅଟନ୍ତି, ବ୍ରହ୍ମ ଅଟନ୍ତି, ସମସ୍ତଙ୍କଠାରେ ବ୍ୟାପି ରହିଛନ୍ତି, ପ୍ରତ୍ୟେକ ପ୍ରାଣୀରେ ସେହି ବ୍ରହ୍ମ ବ୍ୟାପ୍ତ ଅଛନ୍ତି, ସେହି ବ୍ରହ୍ମ ହିଁ ବ୍ୟାପ୍ତ ଅଛନ୍ତି, ଆରେ କାହା ପ୍ରତି କ୍ରୋଧ କରିବି, କାହା ପ୍ରତି କ୍ରୋଧ କରିବି? ଭଲ, କ୍ରୋଧରୁ ବିକାରରୁ ରକ୍ଷା ପାଇବା ପାଇଁ ଏ ପ୍ରକାରର ଚିନ୍ତନ। ଏହି ପ୍ରକାର ଭିନ୍ନ ଭିନ୍ନ ଉପାୟରେ ବିକାରରୁ ମୁକ୍ତି ପାଇବାର ପ୍ରୟାସ ଭାରତରେ କରାଯାଉଥିଲା। ଋଷିମାନେ ମୁନିମାନେ ରକମ ରକମର ଉପାୟ ବାହାର କଲେ, କିନ୍ତୁ ଭାରତ ତ ବଡ଼ ମହାନ ଦେଶ। ଏହି ଦେଶରେ ଏପରି ସାଇଣ୍ଟିଷ୍ଟ ହେଲେ, ଏପରି ବୈଜ୍ଞାନିକ ହେଲେ, ଯିଏକି ଗଭୀରରୁ ଗଭୀରକୁ ଚାଲିଗଲେ, ନିଜ ଭିତରର ସତ୍ୟକୁ ସେତେ ଗଭୀରତା ପର୍ଯ୍ୟନ୍ତ ଦେଖି ଚାଲିଗଲେ। ଏହି ପୁରାକୁ ପୁରା ଶରୀର ପ୍ରପଞ୍ଚ, ଏହାର ଆନାଲିସିସ୍ କରି କରି, ବିଶ୍ଳେଷଣ କରି କରି, ଏକବାର ସେହି ଅବସ୍ଥାରେ ପହଞ୍ଚିଗଲେ କି ଯେଉଁଠି ସାରା ଶରୀର କେବଳ ପରମାଣୁ ହିଁ ପରମାଣୁ, ତା'ର ତରଙ୍ଗ ହିଁ ତରଙ୍ଗ। ଏହିପରି ଇଏ ଚିତ୍ତ କ'ଣ? ଏହାର ଟୁକୁଡ଼ା ଟୁକୁଡ଼ା କରି କରି ତରଙ୍ଗ ହିଁ ତରଙ୍ଗ। ଏହି ଚିତ୍ତବୃତ୍ତି କ'ଣ? ଏହାକୁ ଦେଖି ଦେଖି ତରଙ୍ଗ ହିଁ ତରଙ୍ଗ। ପୁରା ଅନୁସନ୍ଧାନ କଲେ ଏବଂ ପୁରା ଏହାର ଚିତ୍ତ ଓ ଚିତ୍ତବୃତ୍ତିର ତଥା ଶରୀରର ଏସବୁର ସମ୍ପୂର୍ଣ୍ଣ ଅନୁସନ୍ଧାନ କରି ଏହା ପରର ଅବସ୍ଥାକୁ ଦେଖିନେଲେ। ତେଣୁ ଏଥିପାଇଁ ଏହାଙ୍କୁ ସର୍ବଜ୍ଞ କୁହାଗଲା। କି ଏ ଯେଉଁ ଅନିତ୍ୟର କ୍ଷେତ୍ର ରହିଛି, ଏହାକୁ ବି ପୁରା ଜାଣିନେଲେ, କିଛି ଅଜଣା ରହିଲା ନାହିଁ, ଏବଂ ଏହା ପରେ ଯାହା ନିତ୍ୟ ତାକୁ ବି ଜାଣିନେଲେ, ତେଣୁ ସର୍ବଜ୍ଞ ହୋଇଗଲେ। ଏହି ଛଅ ଇନ୍ଦ୍ରିୟ କିପରି କାମ କରୁଛନ୍ତି, ଏହାଙ୍କ ବିଷୟ କିପରି କାମ କରୁଛି, ଏହି କ୍ଷେତ୍ରକୁ ବି ଜାଣିନେଲେ, ଏହା ଅନିତ୍ୟର କ୍ଷେତ୍ର। ଛଅ ଇନ୍ଦ୍ରିୟ, ଏହାର ଆପଣା ଆପଣା ବିଷୟ, ଏସବୁ ଅନିତ୍ୟର କ୍ଷେତ୍ର ଖୁବ୍ ବିବରଣ ସହିତ ଜାଣିନେଲେ, ଅନୁଭବ ଦ୍ୱାରା ଜାଣିନେଲେ, ତା ଉପରକୁ ଚାଲିଗଲେ, ଇନ୍ଦ୍ରିୟାତୀତ ଅବସ୍ଥାକୁ ବି ଜାଣିନେଲେ, ତେଣୁ ସର୍ବଜ୍ଞ ହୋଇଗଲେ, ସବୁ ଜାଣିଗଲେ। ଏହିପରି ଯିଏ ବି ବ୍ୟକ୍ତି ଆମ ଦେଶରେ ହେଲେ, ତାଙ୍କୁ ବୁଦ୍ଧ କୁହନ୍ତୁ, ଅରହନ୍ତ କୁହନ୍ତୁ, ସ୍ଥିତପ୍ରଜ୍ଞ କୁହନ୍ତୁ, ଅନାସକ୍ତ କୁହନ୍ତୁ, ସର୍ବଜ୍ଞ କୁହନ୍ତୁ, ଚାହାନ୍ତି ତ ଯେଉଁ ନାମରେ ଡାକନ୍ତୁ, ସେ ଯିଏକି ସବୁକିଛି ଜାଣିଗଲେ, ତାଙ୍କୁ ସବୁ କଥା ବୁଝା ପଡ଼ିଗଲା। କି ଭାଇ, ଯେବେ ଯେବେ ଆମେ କୌଣସି ନାମ ଜପ କରି ନିଜ ମନକୁ ଅନ୍ୟ କେଉଁଠି ଲଗାନ୍ତି, ଭଜନ କୀର୍ତ୍ତନ କରି ନିଜ ମନକୁ ଅନ୍ୟ କେଉଁଠି ଲଗାନ୍ତି, ଆଚ୍ଛା କୌଣସି ଭଲ ଚିନ୍ତନ ହିଁ କରି ନିଜ ମନକୁ ଅନ୍ୟ କେଉଁଠି ଲଗାନ୍ତି, ତେବେ ମନର ଗୋଟିଏ ଅଂଶ ସେ ଆଡ଼କୁ ଯାଏ। ଏ ଯେଉଁ ସଂଜ୍ଞା, ଏ ଯେଉଁ ଇଣ୍ଟେଲେକ୍ଟ, ଏ ଯେଉଁ ବୁଦ୍ଧି, ଆଜିର ଭାଷାରେ କହିଲେ ତ ଏ ଯେଉଁ କନସିୟସ୍ ମାଇଣ୍ଡ, ଏହା ହିଁ ଅନ୍ୟ କୌଣସି କାମରେ ଲାଗିଗଲା, ଅନ୍ୟ କୌଣସି କାମରେ ଲାଗିଗଲା। କିନ୍ତୁ ବାକି ଯେଉଁ ଅଂଶ ରହିଲା, ଭିତରର ଅଂଶ, ସେ କିଛି ଶୁଣେ ନା। କ୍ରୋଧ ଜାଗିଥିଲା ଏବଂ ଆମେ ଆମର ଉପରର ମନକୁ ଅନ୍ୟ କେଉଁଠି ଲଗାଇଦେଲେ, ଆମକୁ ଲାଗିଲା କ୍ରୋଧ ଚାଲିଗଲା। କ୍ରୋଧ ଚାଲିଗଲା ନାହିଁ, କ୍ରୋଧର ଦମନ ହୋଇଗଲା। ଉପରେ ଆମେ ଆହୁରି ପ୍ରଲେପ ଲଗାଇବା ଆରମ୍ଭ କଲେ, ଆହୁରି ପ୍ରଲେପ ଲଗାଇବା ଆରମ୍ଭ କଲେ, ତ ସେହି କ୍ରୋଧ ଦବି 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 ଆହୁରି ତଳକୁ ଚାଲିଗଲା। ଏହିପରି କାମବାସନା ଦବି ଦବି ତଳକୁ ଚାଲିଗଲା, ଈର୍ଷା ଦବି ଦବି ତଳକୁ ଚାଲିଗଲା। ଯେଉଁ ବିକାର ଜାଗିଥିଲା, ଆମେ ଉପରେ ପ୍ରଲେପ ଲଗାଇ ଲଗାଇ ତା'ର ବୋଝ ଦ୍ୱାରା ତାକୁ ଦବାଇଦେଲେ, ଅନ୍ତର୍ମନର ଗଭୀରତାକୁ ଚାଲିଗଲା। ସେ ଦେଖିଲେ ଅନ୍ତର୍ମନର ଗଭୀରତାରେ ବିକାର ବଢ଼ି ଚାଲିଗଲେ, ମୁକ୍ତି ହେଲା ନାହିଁ। ଏବଂ ସେହି ବିକାର ଯିଏ ଅନ୍ତର୍ମନର ଗଭୀରତାକୁ ଚାଲିଗଲେ, ତାହା ସ୍ଲିପିଂ ଭଲକାନୋଜ୍, ସୁପ୍ତ ଆଗ୍ନେୟଗିରି ଅଟନ୍ତି, ଅନୁସୟ ଶୋଇ ରହିଛନ୍ତି, କେବେ ଜାଗି ପଡ଼ିବେ? ଏହି ଜ୍ୱାଳାମୁଖୀ କେବେ ଫାଟି ପଡ଼ିବେ କହିହେବ ନାହିଁ। ଆମେ ଦୁଃଖରୁ ପ୍ରକୃତରେ ମୁକ୍ତ ହେଲେ ନାହିଁ। ତେବେ କଥା ବୁଝା ପଡ଼ିଗଲା କି ପଳାୟନ କଲେ, ସତ୍ୟଠାରୁ ଦୂରେଇ ଗଲେ ମୁକ୍ତି ହୁଏ ନାହିଁ, ସତ୍ୟର ସମ୍ମୁଖୀନ ହୁଅନ୍ତୁ। ତାଙ୍କୁ ଗୋଟିଏ ଉପାୟ ମିଳିଗଲା, ସତ୍ୟର ସମ୍ମୁଖୀନ ହୁଅନ୍ତୁ। କ୍ରୋଧ ଆସିଲା ତ କ୍ରୋଧର ସମ୍ମୁଖୀନ ହୁଅନ୍ତୁ, ବାସ୍ କ୍ରୋଧ ରହିଛି, ଏହିପରି ଜାଣିଚାଲ, କ୍ରୋଧ ରହିଛି, ଏଇ କ୍ଷଣି ମୋ ଚିତ୍ତରେ କ୍ରୋଧ ରହିଛି। କାମବାସନା ଜାଗିଛି ତ କାମବାସନା ଅଛି। କାହା ପ୍ରତି ରହିଛି କ୍ରୋଧ, କାହା ପ୍ରତି ଅଛି ଭୟ, କାହା ପ୍ରତି ଅଛି ତା'ର ଆଲମ୍ବନକୁ ନୁହେଁ। ଭୟ ଭୟ ଆବଷ୍ଟ୍ରାକ୍ଟ ଫିୟର୍, ଆବଷ୍ଟ୍ରାକ୍ଟ ଆଙ୍ଗର, ଅମୂର୍ତ୍ତ ଭୟ, ଅମୂର୍ତ୍ତ ବାସନା, ଅମୂର୍ତ୍ତ କ୍ରୋଧ, ବା ସେଇଆକୁ ତାକୁ ହିଁ ସାକ୍ଷୀ ଭାବରେ ଦେଖନ୍ତୁ। ଏପରି ଦେଖିପାରୁଥିବା ବ୍ୟକ୍ତି ଦେଖେ କି ଯେଉଁ ବିକାର ଜାଗିଥିଲା ତା'ର ବଳ କମିବାରେ ଲାଗିଲା। ବିକାର କାହିଁକି ବଢ଼େ କି ଆମେ ଭିତରେ ଭିତରେ ଅଜାଣତରେ ତା'ର ସମ୍ବର୍ଦ୍ଧନ କରିବାର କାମ ଆରମ୍ଭ କରିଦିଅନ୍ତି, ବୁଝିପାରନ୍ତି ନାହିଁ କ'ଣ କରୁଛନ୍ତି। ଏବେ ସମ୍ବର୍ଦ୍ଧନର କାମ ବନ୍ଦ ହେଲା, କେବଳ ଦେଖୁଛନ୍ତି, ତେଣୁ ତା'ର ବଳ କମ୍ ହୋଇ ହୋଇ ଯେଉଁ ବିକାର ଆସିଥିଲା ତାହା ହଟିଗଲା। ସେ ହଟିଲା ତ ହଟିଲା, ମନେକର ବାହାରର କୌଣସି ଘଟଣାରୁ ଆମ ଭିତରେ କ୍ରୋଧ ଜାଗିଲା, ତେବେ କ୍ରୋଧ ଯେବେ ଜାଗେ, ବର୍ତ୍ତମାନ ଯେଉଁ କ୍ରୋଧ ଜାଗିଛି ତା ସହ ଆମର ପୂର୍ବର କ୍ରୋଧର ସଂସ୍କାର ଯାହା ଭିତରେ ଏକାଠି ହୋଇ ରହିଛି ତାହା ଉଠିବାକୁ ଆରମ୍ଭ କରିବେ, ଆସି ଏହା ସହିତ ଯୋଡ଼ି ହେବେ, ଆମର କ୍ରୋଧ ଆହୁରି ବଢ଼ିବ। ଯେହେତୁ ଆମର କ୍ରୋଧର ସ୍ୱଭାବ, ଆମର ଈର୍ଷାର ସ୍ୱଭାବ, ଆମର ଦ୍ୱେଷର ସ୍ୱଭାବ, ଆମର ରାଗର ସ୍ୱଭାବ କି ଉପରକୁ ଉଠିବେ ଓ ଏହା ସହ ଯୋଡ଼ି ହେବେ, ତେଣୁ କ୍ରୋଧ ଆହୁରି ବଢ଼ିବ। ଏବେ ଆମେ ଦେଖିବାକୁ ଆରମ୍ଭ କରିଦେଲେ, ତେବେ ଅବଶ୍ୟ ସେହି ଭିତରର ବିକାର ଉପରକୁ ଉଠୁ, ତେବେ ଯେଉଁ ନୂଆ ଆସିଥିଲା ସେ ତ ଦୂର ହେଲା, ଯିଏ ଉଠିକରି ଉପରକୁ ଆସିଲା ଯାହାର ଉଦ୍ଦୀର୍ଣ୍ଣ ହେଲା ସେ ମଧ୍ୟ ଅଳ୍ପ ବହୁତ ତା'ର ନିର୍ଜରା ହୋଇଗଲା। ଆରେ ତ କାମର କଥା ମିଳିଗଲା ନା, ନୂଆ କ୍ରୋଧ ଜାଗିଥିଲା ତାକୁ ବି ଦୂର କରିଦେଲେ, ପୁରୁଣା ଥିଲା ସେଥିରୁ କିଛି ଉପରକୁ ଆସିଲା ତା'ର ବି ଉଦ୍ଦୀର୍ଣ୍ଣ ହେଲା, ତା'ର ବି ନିର୍ଜରା ହେଲା, ତାହା କ୍ଷୟ ହେଲା, ଯେତେ ଯେତେ ହେଲା ସେତେ ସେତେ ମୁକ୍ତି ହେଲା। ତେବେ ଅନୁସୟ ବି କିଛି ବାହାର କରିଦେଲେ, ନୂଆ ଜାଗିଥିଲା ତାକୁ ବି ଦୂର କରିଦେଲେ, ଆରେ ବଡ଼ କାମର କଥା ମିଳିଗଲା। ଏବଂ ଏହି ପ୍ରକାର କରି କରି ଭିତରେ ଯେତେ ସଂଗ୍ରହ ଥିଲା, ଯେତେ ଅନୁସୟ ଥିଲା, ସବୁ ଉପରକୁ ଆସି ଆସି ବାହାରି ଚାଲିଗଲା, ସବୁ ବାହାରିଗଲା, ମୁକ୍ତ ହୋଇଗଲେ। ଯେବେ ବିକାରର ନାମ ହିଁ ରହିଲା ନାହିଁ, ତେବେ ଦୁଃଖର ନାମ ରହିଲା ନାହିଁ, କଥା ଖୁବ୍ ବୁଝା ପଡ଼ିଗଲା, କାରଣ ସେମାନେ କରିକି ଦେଖିଲେ। ତେଣୁ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହା କରିବା ଦରକାର କି ଯେବେ କୌଣସି ବିକାର ଜାଗିଲା, ତେବେ ବିକାରର ଆଲମ୍ବନରୁ ନିଜ ମନକୁ ହଟାଇ କେବଳ ବିକାରକୁ ସାକ୍ଷୀ ଭାବରେ ଦେଖନ୍ତୁ, ଅନ୍ୟ କୌଣସି ଆଲମ୍ବନରେ ମନକୁ ଲଗାଇ ପଳାୟନ କରନ୍ତୁ ନାହିଁ, ଏସ୍କେପ୍ କରନ୍ତୁ ନାହିଁ, ତା'ର ସମ୍ମୁଖୀନ ହୁଅନ୍ତୁ। କହିବା ତ ବଡ଼ ସହଜ, କରିବା ବଡ଼ କଠିନ। ଯେବେ କ୍ରୋଧ ଜାଗେ ତେବେ ବଡ଼ ବାଧା, ବହୁତ ବଡ଼ ବାଧା ଆସେ। ଏପରି କ୍ରୋଧ ସେତେବେଳେ ମୁଣ୍ଡ ଉପରେ ଚଢ଼ି ବସେ, ସେତେବେଳେ କ୍ରୋଧକୁ କ'ଣ ଦେଖିବେ, ଏବେ ଅଭିଭୂତ ହୋଇଗଲା, ସେଇ କ୍ରୋଧ ଭୂତ ସଦୃଶ ମୁଣ୍ଡ ଉପରେ ଚଢ଼ି ବସିଲା, ଏବେ କ'ଣ କରିବା। ତେବେ କୌଣସି ପ୍ରାଇଭେଟ୍ ସେକ୍ରେଟାରୀ ସାଙ୍ଗରେ ରଖିବା, ଯିଏ ଆମକୁ ମନେ ପକାଇଦେବ, ଦେଖ ମାଲିକ ତୁମଠାରେ କ୍ରୋଧ ଆସିଛି, ତୁମେ କ୍ରୋଧକୁ ଦେଖ, ଯେପରି ଭଗବାନ ବୁଦ୍ଧ କହିଛନ୍ତି, ଏବେ ତୁମେ କ୍ରୋଧକୁ ଦେଖ, କ୍ରୋଧ ଆସିଛି ନା। ତେବେ କେହି କିପରି ପ୍ରାଇଭେଟ୍ ସେକ୍ରେଟାରୀ ରଖିପାରିବ, ଭଲ କଥା ଯଦି ବା ରଖିନେଲା, ତେବେ ସେ ତ ଗୋଟିଏ ସିଫ୍ଟ କାମ କରିବ, ଅଧିକରୁ ଅଧିକ 8 ଘଣ୍ଟା କାମ କରିବ, ଓ କ୍ରୋଧ ସହିତ ଆମର ଲେଖାପଢ଼ା ହୋଇନାହିଁ କି ଯେବେ ମୋର ପ୍ରାଇଭେଟ୍ ସେକ୍ରେଟାରୀ ଡ୍ୟୁଟିରେ ଥିବ ସେବେ ଆସିବୁ, ଆଗରେ ବା ପଛରେ ଆସିବୁ ନାହିଁ, ଆରେ 24 ଘଣ୍ଟାରେ ସେ କେବେ ବି ଆସିଯିବ। ତେଣୁ 3 ଶିଫ୍ଟ ପାଇଁ 3 ଜଣ ପ୍ରାଇଭେଟ୍ ସେକ୍ରେଟାରୀ ରଖିବ, ଆଉ ଲେବର ଲଜ୍ ଅଛି, ଶ୍ରମିକ ନିୟମ ଅଛି, ତାଙ୍କୁ ଛୁଟି ଦେବାକୁ ପଡ଼ିବ। ତେବେ 4 ଜଣ ରଖିବ, ନହେଲେ 5 ଜଣ ରଖିବ, ଆରେ କିଏ ରଖିପାରିବ। ଭଲ କଥା, ମନେକର କେହି ରଖିବି ନେଲେ, ପ୍ରତିକ୍ଷଣ କେହି ନା କେହି ପ୍ରାଇଭେଟ୍ ସେକ୍ରେଟାରୀ ମୋତେ ଜାଗ୍ରତ କରିବା ପାଇଁ, ମୋତେ ହୋସ୍ ଦେବା ପାଇଁ ଦଣ୍ଡାୟମାନ। କ୍ରୋଧ ଆସିଲା ଏବଂ ପ୍ରାଇଭେଟ୍ ସେକ୍ରେଟାରୀ କହୁଛି କି ମାଲିକ କ୍ରୋଧ ଆସିଲା, ଆପଣଙ୍କୁ କ୍ରୋଧ ଆସିଲା, ତେବେ ପ୍ରଥମ କାମ ଏହା କରିବି ତାକୁ ମାରିବି ଚାପୁଡ଼ା, ମୂର୍ଖ କେଉଁଠିକାର, ମୋତେ ଶିଖଉଛୁ, ମୁଁ ଜାଣିଛି ନା କ୍ରୋଧ କାହିଁକି ଆସିଲା, ତୁ କିଏ ଆସିଲୁ କହିଲାବାଲା। କ୍ରୋଧ ଅଟେ ନା ଭାଇ, ସେତେବେଳେ ହୋସ୍ ରହେ ନା, ବୁଦ୍ଧି କାମ କରେ ନାହିଁ, କିଛି ଶୁଣେ ନା। ଆଚ୍ଛା ମାନିନିଅ, ଚାପୁଡ଼ା ମାରିଲି ନାହିଁ ଏବଂ କହିଲି ଖୁବ୍ ଭଲ କଥା, ତୁ ବଡ଼ କଲ୍ୟାଣ କଲୁ, ତୁ ମୋତେ ମନେ ପକାଇଦେଲୁ, ଯେପରି ଭଗବାନ ବୁଦ୍ଧ କହିଛନ୍ତି, ଏବେ ମୁଁ କ୍ରୋଧର ହିଁ ଦର୍ଶନ କରିବି, ତାକୁ ସାକ୍ଷୀ ଭାବରେ ଦେଖିବି। ଭଲ କଥା, କ'ଣ ଦେଖିବ, କ୍ରୋଧର ତ କୌଣସି ରଙ୍ଗ ନାହିଁ, କୌଣସି ରୂପ ନାହିଁ, କୌଣସି ଆକୃତି ନାହିଁ। ଆଖି ବନ୍ଦ କରି କେହି ବ୍ୟକ୍ତି କିପରି କ୍ରୋଧକୁ ଦେଖିବ, ଯେବେ ଆଖି ବନ୍ଦ କରି କ୍ରୋଧକୁ ଦେଖିବାର ଟିକିଏ ବି ପ୍ରୟାସ କରିବ, ତେବେ ଯେଉଁ କଥାକୁ ନେଇ କ୍ରୋଧ ଆସିଥିବ, ଯେଉଁ ବ୍ୟକ୍ତିକୁ ନେଇ, ଯେଉଁ ଘଟଣାକୁ ନେଇ ବାରମ୍ବାର ତାହା ମନକୁ ଆସିବ, ସେ ଏମିତି କହିଦେଲା, ସେ ଏମିତି କରିଦେଲା, ସେ କଥା ଏମିତି ହୋଇଗଲା, ଆରେ ତୁ କ୍ରୋଧକୁ କେଉଁଠୁ ଦେଖୁଛୁ, ତୁ ତ କ୍ରୋଧର ଆଲମ୍ବନକୁ ଦେଖୁଛୁ ନା। ଏବଂ କ୍ରୋଧର ଆଲମ୍ବନ ତ କ୍ରୋଧ ଜାଗ୍ରତ କରିବ, ଆହୁରି ଉଦ୍ଦୀପନ କରିବ, ତେବେ ଏହି ଅଗ୍ନିରେ ଆହୁରି ପେଟ୍ରୋଲ ଢାଳି ଚାଲିଛୁ, ତୋର କ୍ରୋଧ କିପରି ଦୂର ହେବ ରେ? ଆଲମ୍ବନରୁ କାଟି କେବଳ କ୍ରୋଧକୁ ଦେଖିବା ସହଜ କଥା ନୁହେଁ। ତେବେ ଭାଇ, ଯାହା ସହଜ ନୁହେଁ ତାହା ଦୁନିଆ ପାଇଁ ଦୁଃଖରୁ ମୁକ୍ତି ହେବାର ଉପାୟ କିପରି ହେଲା? କେହି ଜଣେ ବ୍ୟକ୍ତି ଏହି ଉପାୟରେ ମୁକ୍ତ ହୋଇଯାଇଥିବ, ମାମୁଲି ସାଧାରଣ ବ୍ୟକ୍ତି କିପରି ହେବ? ତେଣୁ ରାସ୍ତା ବାହାର କଲେ, ସେଥିପାଇଁ ରାସ୍ତା ଦେଖାଇଲେ। କାରଣ ଯେଉଁ ବ୍ୟକ୍ତି ଏତେ ଗଭୀରତାକୁ ଯାଇ ସତ୍ୟକୁ ଦେଖିଗଲେ, ସେ ଏହା ବୁଝିପାରିଲେ କି ମନରେ ଯେବେ ବିକାର ଜାଗେ, କୌଣସି ବିକାର ଜାଗୁ, ମନରେ ଯେବେ ବିକାର ଜାଗେ, ତେବେ ଶରୀର ସ୍ତରରେ ଦୁଇଟି ଘଟଣା ଘଟିବାକୁ ଲାଗେ, ଏକ ସଙ୍ଗେ ଘଟିବାକୁ ଲାଗେ। କ୍ରୋଧ ଜାଗୁ, ଈର୍ଷା ଜାଗୁ, ଭୟ ଜାଗୁ, ବାସ୍ନା ଜାଗୁ, ଯାହା ଜାଗୁ, ଦୁଇଟି ଘଟଣା ଶରୀରରେ ଘଟିବାକୁ ଲାଗିବ। ଗୋଟିଏ ଟିକେ ସ୍ଥୂଳ, ଗୋଟିଏ ଟିକେ ସୂକ୍ଷ୍ମ। କ'ଣ ଦୁଇଟି ଘଟଣା? ଗୋଟିଏ ତ ଏହା କି ଯେଉଁ ଶ୍ୱାସ ଅଛି, ଯେମିତି ବିକାର ଜାଗିଲା, ଭୟ ଜାଗୁ, ବାସ୍ନା ଜାଗୁ, ଈର୍ଷା ଜାଗୁ, କ୍ରୋଧ ଜାଗୁ, ଯେମିତି ଜାଗିଲା, ଶ୍ୱାସ ନିଜର ସ୍ୱାଭାବିକତା ହରାଇଦେବ, ଟିକିଏ ଜୋର ହୋଇଯିବ, ଟିକିଏ ଭାରି ହୋଇଯିବ। ଏହା ପ୍ରକୃତିର ନିୟମ। ଏବଂ ଯେମିତି ବିକାର ଦୂର ହେଲା, ଏହା ସ୍ୱାଭାବିକ ହୋଇଯିବ। ଏହା ଆମ ବିକାର ସହିତ ସଂଶ୍ଳିଷ୍ଟ ଅଛି। ଏହି କଥାକୁ ସେହି ଲୋକମାନେ ଦେଖିଲେ ଯେଉଁମାନେ କି ଶରୀର ଓ ଚିତ୍ତର ପୁରା କ୍ଷେତ୍ରକୁ ଦେଖିଗଲେ। ଆଉ ଗୋଟିଏ କଥା, ଶରୀର ସ୍ତରରେ କୌଣସି ନା କୌଣସି ସମ୍ବେଦନା ଆରମ୍ଭ ହୋଇଯାଏ, କୌଣସି ବାୟୋକେମିକାଲ ରିଆକ୍ସନ୍ ହୋଇଥାଏ, ଜୈବ ରସାୟନ ପ୍ରକ୍ରିୟା ଆରମ୍ଭ ହୋଇଯାଏ, କୌଣସି ଇଲେକ୍ଟ୍ରୋମାଗ୍ନେଟିକ ରିଆକ୍ସନ୍ ହୋଇଥାଏ, ବିଦ୍ୟୁତ୍ ଚୁମ୍ବକୀୟ, ତେଣୁ କୌଣସି ନା କୌଣସି ସମ୍ବେଦନା ହୋଇଥାଏ ଶରୀରରେ। ଏହା ତାର ସ୍ୱଭାବ। କ୍ରୋଧ ଜାଗୁ, ଈର୍ଷା ଜାଗୁ, ଭୟ ଜାଗୁ, ଏପରିକି କୌଣସି ଚିନ୍ତନ ବି ଜାଗୁ, କିଛି ବି ମନରେ ଜାଗିବ, ଶରୀରରେ ତାର ସମ୍ବେଦନା ହେବ। ଏ ଯେଉଁ ବ୍ୟକ୍ତି ସର୍ବଜ୍ଞ ହୋଇଗଲେ, ତାଙ୍କୁ ଏହି କଥା ଖୁବ୍ ଭଲ ଭାବେ ମାଲୁମ ପଡ଼ିଗଲା। ତେଣୁ କହିଲେ, ସବେ ଧମ୍ମା ବେଦନା ସମୋସରଣା, ଚିତ୍ତରେ ଯାହା କିଛି ଧାରଣ କଲେ ତାହା ସମ୍ବେଦନା ସହିତ ହିଁ ତାର ପ୍ରବାହ ଆରମ୍ଭ ହୋଇଗଲା। ବାସ୍, କଥା ଧରା ପଡ଼ିଗଲା, ସହଜ ହୋଇଗଲା ନା? ଅମୂର୍ତ୍ତ କ୍ରୋଧକୁ, ଅମୂର୍ତ୍ତ ବାସନାକୁ, ଅମୂର୍ତ୍ତ ଈର୍ଷାକୁ ସାକ୍ଷୀ ଭାବରେ ଦେଖିବା ସହଜ ନୁହେଁ, ସାଧାରଣ ବ୍ୟକ୍ତି ପାଇଁ ପ୍ରାୟ ଅସମ୍ଭବ। କିନ୍ତୁ ଯଦି ଜଣେ ପ୍ରଯତ୍ନ କରେ, ଟିକିଏ ବି ପ୍ରଯତ୍ନ କରେ, ଯେପରି ଆମେ କହୁଛୁ କି ଦଶ ଦିନର ଶିବିରକୁ ଆସି ପ୍ରଯତ୍ନ କରେ, ଟିକିଏ ଶିଖିବାକୁ ଚେଷ୍ଟା କରେ, ତେବେ ଶ୍ୱାସକୁ ଦେଖିବା ଶିଖିଯିବ ଏବଂ ଶରୀରରେ ହେଉଥିବା ସମ୍ବେଦନାକୁ ଦେଖିବା ଶିଖିଯିବ। ଏହାଙ୍କୁ ଦେଖିବା ସହଜ, ଆଉ ମନର ବିକାରଙ୍କୁ, ଅମୂର୍ତ୍ତ ବିକାରଙ୍କୁ ଦେଖିବା କଠିନ। ତେବେ ଯଦି ଆମେ ଶ୍ୱାସକୁ ଦେଖୁଛନ୍ତି, ବିକାର ମନରେ ଜାଗିଲା ଏବଂ ଆମେ ଏହା ସ୍ୱୀକାର କରିନେଲେ କି ଏହି କ୍ଷଣି ବିକାର ଜାଗିଛି, ଏତିକି ତ ସ୍ୱୀକାର କରିନେଲେ, କିନ୍ତୁ ତାକୁ ଦେଖିପାରୁନାହାନ୍ତି, ଶ୍ୱାସକୁ ଦେଖିବାକୁ ଲାଗିଲେ, ଶରୀରରେ ହେଉଥିବା ସମ୍ବେଦନାକୁ ଦେଖିବାକୁ ଲାଗିଲେ, ତେବେ ଆମେ ପଳାୟନ କଲେ ନାହିଁ। ଆମେ ନିଜର ମନକୁ ଅନ୍ୟ କୌଣସି କଥାରେ ଲଗାଇଥିଲେ ତେବେ ପଳାୟନ ହୋଇଥାନ୍ତା। ଏବେ ପଳାୟନ କଲେ ନାହିଁ, କାରଣ ଏହି ଶ୍ୱାସ ଓ ଏହି ଶରୀରର ସମ୍ବେଦନା ଏହା ସେହି ବିକାରର ହିଁ ଅଂଶ ଅଟନ୍ତି, ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାଖ। ଗୋଟିଏ ପାଖରେ ମନରେ ଜାଗିଥିବା ବିକାର, ସେହି ମୁଦ୍ରାର ଅନ୍ୟ ପାଖରେ ଏହି ଶ୍ୱାସ ଆଉ ଏହି ସମ୍ବେଦନା। ତେଣୁ ଯଦି ଶ୍ୱାସ ଓ ସମ୍ବେଦନାକୁ ଦେଖୁଛନ୍ତି, ତେବେ ଆମେ ସେହି ବିକାରର ଆମୁଖ ହୋଇକରି କାମ କରୁଛନ୍ତି, ତାଠାରୁ ଦୂରକୁ ପଳାୟନ କରୁନାହାନ୍ତି। ଏବଂ ଶ୍ୱାସ ଓ ସମ୍ବେଦନାକୁ ଦେଖୁ ଦେଖୁ ଆମେ ଦେଖନ୍ତି କି ଯେଉଁ ବିକାର ଜାଗିଥିଲା ତା'ର ଉନ୍ମୂଳନ ହେବା ଆରମ୍ଭ ହୋଇଗଲା, ତା'ର ମୂଳ ଉପୁଡ଼ିବା ଆରମ୍ଭ ହୋଇଗଲା। ଯେବେ ଏହି ରାସ୍ତା ମିଳିଲା, ତେବେ ସମସ୍ତଙ୍କ ପାଇଁ ସରଳ ହୋଇଗଲା। ଶ୍ୱାସକୁ ଦେଖ, ସମ୍ବେଦନାକୁ ଦେଖ, ସଙ୍ଗେ ସଙ୍ଗେ ଏହା ସ୍ୱୀକାର କର କି ଏହି କ୍ଷଣି ମୋ ମନରେ ବିକାର ଜାଗିଛି। ବାସ୍, ଏତିକି ହିଁ, ଆଉ ବିକାରକୁ ଦେଖିବାର ପ୍ରଯତ୍ନ ନାହିଁ, କେବଳ ଏତିକି ହିଁ, ବିକାର ଜାଗିଛି, ଶ୍ୱାସ କିପରି ଅଛି, ଏହି କ୍ଷଣି ସମ୍ବେଦନା କିପରି ଅଛି, ବାସ୍ ଏହା ଦେଖିବା ଆସିଗଲା କି ମୁକ୍ତିର ରାସ୍ତା ମିଳିଗଲା, ଏଠାକୁ ଆସି ଏହି କାମ ଶିଖିଲେ। ତେଣୁ ବହୁତ ଭଲ ଭାବେ ବୁଝିବା ଉଚିତ କି ଏହି କାମ ଆମେ ଶିଖୁଛନ୍ତି, ତେବେ ଘରକୁ ଯାଇକରି ମଧ୍ୟ ସକାଳ ସନ୍ଧ୍ୟାରେ ଏହାର ଯେଉଁ ଅଭ୍ୟାସ କରିବା, ଏହାର ଜୀବନରେ ପ୍ରଭାବ ଆସିବା ଦରକାର ନା? କାରଣ ଏହା ତ ହେବ ନାହିଁ କି ଦଶ ଦିନର ଶିବିର ପରେ ଘରକୁ ଯାଇ ଆଉ କେବେ କ୍ରୋଧ ଆସିବ ହିଁ ନାହିଁ, କେବେ ଦ୍ୱେଷ ଆସିବ ହିଁ ନାହିଁ, ଈର୍ଷା ଆସିବ ହିଁ ନାହିଁ, ରାଗ ଆସିବ ହିଁ ନାହିଁ। ଆରେ, ସବୁ ଆସିବେ, ତାଙ୍କର ମୂଳ ଏବେ ବାହାରି ଯାଇନାହିଁ। ଏବଂ ଏହା ମଧ୍ୟ ନୁହେଁ କି କ୍ରୋଧ ଆସିଲା ଓ ତୁରନ୍ତ ଶ୍ୱାସ ଦେଖିବାକୁ ଲାଗିବେ, ତୁରନ୍ତ ସମ୍ବେଦନା ଦେଖିବାକୁ ଲାଗିବେ ଏବଂ ତାହା ଶେଷ ହୋଇଯିବ, ଏପରି ମଧ୍ୟ ହେବ ନାହିଁ। ଏହି ଆଶାରେ କାମ କରନ୍ତୁ ନାହିଁ। କିନ୍ତୁ ମନେକର, ପ୍ରଥମେ ନ ଚାହୁଁଥିବା ଘଟଣା ଘଟିଲା ସ୍ଥଳେ ଯେପରି କ୍ରୋଧ ଆସୁଥିଲା, ଏବେ ଦଶ ଦିନ ବିପସନା କରିବା ପରେ ଘରକୁ ଯିବେ, ତେବେ ସେହିପରି ଚାହୁଁନଥିବା ଘଟଣା ଘଟିବା କ୍ଷେତ୍ରରେ କ୍ରୋଧ ଆସିବ, ପୁରୁଣା ଅଭ୍ୟାସ ରହିଛି, କ୍ରୋଧ ଆସିବ ଏବଂ ହୋସ୍ ମଧ୍ୟ ରହିବ ନାହିଁ, କି ଶ୍ୱାସ ଦେଖିବି କି ସମ୍ବେଦନା ଦେଖିବି। 9 ଥର ଏପରି ହେବା ସ୍ଥଳେ ନିଶ୍ଚୟ ଥରେ ଏପରି ହୋଇଯିବ କି ଯେଉଁ କ୍ଷଣ କ୍ରୋଧ ଜାଗିଲା ହୋସ୍ ଆସିଯିବ, ଶ୍ୱାସକୁ ଦେଖିବାକୁ ସମ୍ବେଦନାକୁ ଦେଖିବାକୁ ସେଥିରୁ ମୁକ୍ତି ପାଇଯିବେ। 10 ଥର କ୍ରୋଧ ଜାଗିବା ସ୍ଥଳେ ଥରେ ମାତ୍ର ଯଦି ଆମକୁ ଶ୍ୱାସ ଓ ସମ୍ବେଦନା ଦେଖିବା ଆସିଗଲା, ଆରେ ବହୁତ ବଡ଼ ଜୟ ହୋଇଗଲା। ପୂର୍ବରୁ ତ ସେଇଥିରେ ଗଡ଼ି ଚାଲୁଥିଲେ, କେବେ ଦେଖିବା ଶିଖି ହିଁ ନଥିଲେ, ଏବେ ଜିତାପଟ ନେଲେ। 10 ଥରରୁ ଥରେ ତ ଆମେ ଶ୍ୱାସ ଓ ସମ୍ବେଦନାକୁ ଦେଖିବାକୁ ଲାଗିଲେ ବିକାର ଜାଗିବା କ୍ଷଣି। ଏହା ବଢ଼ି ବଢ଼ି 2 ଥର ଦେଖିବାକୁ ଲାଗିବା, 10ରୁ 4 ଥର ଦେଖିବାକୁ ଲାଗିବା, 10ରୁ 10 ଥର ଦେଖିବାକୁ ଲାଗିବା। ଅଭ୍ୟାସର କଥା, ନିଜ ମାନସର ସ୍ୱଭାବକୁ ବଦଳାଇବାର ଅଛି ଏବଂ ତାହା ବାରମ୍ବାର ବାରମ୍ବାର ଭାବିତ ହୋଇ 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 ଆମେ ସ୍ୱଭାବକୁ ବଦଳାଇ ଦେବା। ଏଇ ଆମର ସ୍ୱଭାବ କିପରି ବିଗିଡ଼ିଲା, ଏଇ ବିକାରର ସ୍ୱଭାବ ଭାବିତ ହୋଇ ଚାଲିଗଲା। ଅବାଞ୍ଛିତ ଘଟଣା ହେଲା ତ ଦ୍ୱେଷ ଜଗାଇଲେ, ବାଞ୍ଛିତ ଘଟଣା ହେଲା ତ ରାଗ ଜନ୍ମାଇଲେ ଏବଂ ଅନ୍ତର୍ମନର ଗଭୀରତାରେ ଅବାଞ୍ଛିତ ବାଞ୍ଛିତ ଅବାଞ୍ଛିତ ବାଞ୍ଛିତ ଘଟଣା ଏହି ସମ୍ବେଦନା ସ୍ତରରେ ହୋଇଥାଏ, ଆଉ ତାହା ହୋଇଚାଲିଥାଏ ହୋଇଚାଲିଥାଏ, ସେହି ଘଟଣା ଭାବିତ ହୋଇଚାଲେ। ଘଟଣା ଘଟେ, ଆମେ ରାଗ ଜନ୍ମାନ୍ତି, ଆମେ ଦ୍ୱେଷ ଜନ୍ମାନ୍ତି, ରାଗର ଘଟଣା ଦ୍ୱେଷର ଘଟଣା ଭାବିତ ହୋଇଚାଲିଛି ଭାବିତ ହୋଇଚାଲିଛି, ବାରମ୍ବାର ସେହି ଘଟଣା ହୋଇଚାଲିଛି, ଆଉ ଏହାକୁ କହନ୍ତି ଭାବିତ ହୋଇଗଲା, ବହୁଳୀକୃତ ହୋଇଗଲା, ବଢ଼ିବାରେ ଲାଗିଲା ବଢ଼ିବାରେ ଲାଗିଲା। ଏବେ ଆମେ ତାକୁ ବଦଳାଉଛନ୍ତି, ସମ୍ବେଦନା ଜାଗିଛି, ସୁଖଦ ହେଉ କି ଦୁଃଖଦ ହେଉ, ଆମେ ରାଗ ଜନ୍ମାଉନାହାନ୍ତି ଦ୍ୱେଷ ଜନ୍ମାଉନାହାନ୍ତି। ତେବେ ରାଗ ବିହୀନତାର ଯେଉଁ କ୍ଷଣ ଆମକୁ ମିଳିଲା ତାହା ତାକୁ ଭାବିତ କଲା। ଏବେ ରାଗ ବିହୀନତାର ଅବସ୍ଥା ଭାବିତ ହୋଇଚାଲୁଛି, ସମ୍ବେଦନା ତ ଅଛି ରାଗବିହୀନ, ସମ୍ବେଦନା ରହିଛି ଦ୍ୱେଷବିହୀନ, ସେହି ଘଟଣା ଭାବିତ ହେଉଛି, ଥରେ ହେଲା 2 ଥର ହେଲା 10 ଥର ହେଲା, ବାରମ୍ବାର ହୋଇ 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 ତାହା ଭାବିତ ହେବାକୁ ଲାଗିଲା। ତେବେ ଅଭ୍ୟାସ କରିବା ଦ୍ୱାରା ହେବ ନା, ହେବାକୁ ଲାଗିବ। ଏପରି ହେଉନାହିଁ ତେବେ କେଉଁଠି ଭୁଲ ଅଛି? କ୍ରୋଧ ବି ଆସିଲା, କୌଣସି ଚାହୁଁନଥିବା ଘଟଣା ଘଟିଲା, କ୍ରୋଧ ଆସିଲା, ସେଥିରେ ମଧ୍ୟ ସୁଧାର ହେବା ଉଚିତ। ହୋସ୍ ଆସିନାହିଁ ଆଉ କ୍ରୋଧ ଚାଲିଛି, ତେବେ ସେଥିରେ ମଧ୍ୟ ସୁଧାର ହେବ। କ'ଣ ସୁଧାର ହେବ? ପୂର୍ବରୁ କ୍ରୋଧ ଆସିଲା ବେଳେ କେତେ ଡେରି ପର୍ଯ୍ୟନ୍ତ କ୍ରୋଧରେ ଜଳୁଥିଲେ, ଏବେ ଦେଖିବେ ପୂର୍ବେ ଯେତେ ସମୟ ଜଳୁଥିଲେ ତାଠାରୁ କମ୍ ସମୟରେ ହିଁ କ୍ରୋଧରୁ ବାହାରି ଆସିଲେ। ଶ୍ୱାସ ଦେଖିଲେ ନାହିଁ, ସମ୍ବେଦନା ଦେଖିଲେ ନାହିଁ, ତଥାପି ଅଳ୍ପ ସମୟରେ ବାହାରି ଆସିଲେ। ମନେକର ପୂର୍ବେ 8 ଘଣ୍ଟା ପର୍ଯ୍ୟନ୍ତ କୌଣସି ଘଟଣା ଘଟିବାରେ କ୍ରୋଧ ଆସିଲା, ଆଉ 8 ଘଣ୍ଟା ପର୍ଯ୍ୟନ୍ତ ସେହି କ୍ରୋଧରେ ଜଳୁଥିଲେ ବ୍ୟାକୁଳ ରହୁଥିଲେ, ଏବେ ଦେଖିବେ 6 ଘଣ୍ଟାରେ ହିଁ କଥା ସମାପ୍ତ ହୋଇଗଲା। ପୁଣି ଦେଖିବେ 4 ଘଣ୍ଟାରେ 2 ଘଣ୍ଟାରେ 1 ଘଣ୍ଟାରେ 15 ମିନିଟ୍ରେ ବିନା ଶ୍ୱାସ ଦେଖି ବିନା ସମ୍ବେଦନା ଦେଖି ଏ କ'ଣ ହେଲା, ଏଥିରେ କ'ଣ ଚମତ୍କାର କଥା ହେଲା? ଚମତ୍କାର କିଛି ନାହିଁ, ପ୍ରକୃତିର ଧରାବନ୍ଧା ନିୟମ। ସଞ୍ଜ ସକାଳେ ଯେବେ ଧ୍ୟାନ କରିବେ ତେବେ ଏହା ହିଁ ତ ଧ୍ୟାନ କରିବେ ନା, ଶ୍ୱାସକୁ ଦେଖିବେ ସମ୍ବେଦନାକୁ ଦେଖିବେ, ଶ୍ୱାସକୁ ଦେଖିବେ ସମ୍ବେଦନାକୁ ଦେଖିବେ। ଏବେ କ୍ରୋଧ ଜାଗିଛି, କ୍ରୋଧ ଜାଗିବା କ୍ଷଣି ଶ୍ୱାସ ତୀବ୍ର ହେଲା, କ୍ରୋଧ ଜାଗିବା କ୍ଷଣି ହୃତ୍ସ୍ପନ୍ଦନ ବଢ଼ିଲା, କ୍ରୋଧ ଜାଗିବା କ୍ଷଣି ଗରମ ବଢ଼ିଲା, କ୍ରୋଧ ଜାଗିବା କ୍ଷଣି ବ୍ୟାକୁଳତା ଆସିଲା, ଅସ୍ଥିରତା ଆସିଲା। ଏହି ଯେଉଁ ଶରୀରରେ ଯାହା କିଛି ହେଲା ତାହା ବିନା ପ୍ରଯତ୍ନ କରି ଦେଖିବାକୁ ଲାଗିବେ। ମଝିରେ ମଝିରେ କ୍ରୋଧରେ ବହି ଚାଲିଛନ୍ତି, ମଝିରେ ମଝିରେ କୌଣସି କ୍ଷଣ ଆସିଯିବ, ଶ୍ୱାସକୁ ଦେଖିବାକୁ ଲାଗିବେ, ସମ୍ବେଦନାକୁ ଦେଖିବାକୁ ଲାଗିବେ, କାରଣ ଅଭ୍ୟାସ କରୁଛନ୍ତି ନା, ସକାଳ ସନ୍ଧ୍ୟା ସକାଳ ସନ୍ଧ୍ୟା ପ୍ରତ୍ୟେକ ଅଭ୍ୟାସ କରୁଛନ୍ତି। ଶ୍ୱାସକୁ ଦେଖିନେବେ, ସମ୍ବେଦନାକୁ ଦେଖିନେବେ, ପୁଣି ସେହି କ୍ରୋଧରେ ବହି ଚାଲିଛନ୍ତି, ପୁଣି କୌଣସି କ୍ଷଣ ଏପରି ଆସିବ, ଶ୍ୱାସକୁ ଦେଖିନେବେ ସମ୍ବେଦନାକୁ ଦେଖିନେବେ, ପୁଣି ବହି ଚାଲିଛନ୍ତି। ଏହି ଯେଉଁ ଗୋଟିଏ ଗୋଟିଏ କ୍ଷଣ ମଝିରେ ମଝିରେ ଆସି ଚାଲିଗଲା ଓ ବିନା ପ୍ରୟାସରେ ଆସି ଚାଲିଗଲା, ଏବେ ସେହି ସ୍ୱଭାବ ଏହି ସ୍ୱଭାବକୁ ପଲଟାଇବା କାମ ଆରମ୍ଭ କରିଦେଲା। ଏଥିପାଇଁ ମଝିରେ ମଝିରେ ଆପଣା ଛାଏଁ ବିନା ପ୍ରୟାସରେ ହିଁ ଶ୍ୱାସ ଦେଖିନେଲେ, ସମ୍ବେଦନା ଦେଖିନେଲେ, ପୁଣି ବହି ଚାଲିଛନ୍ତି, ଶ୍ୱାସ ଦେଖିନେଲେ, ତେବେ ବ୍ରେକ୍ ଲାଗିଲା। ସେହି ଗାଡ଼ି ଯିଏ ଏତେ ତୀବ୍ରତାର ସହ ଚାଲୁଥିଲା ତାକୁ ମଝିରେ ମଝିରେ ବ୍ରେକ୍ ଲାଗିଲା, ବ୍ରେକ୍ ଲାଗିଲା। ଆରେ ଯିଏ ଏତେ ତୀବ୍ର ବେଗରେ ଚାଲୁଥିଲା ବ୍ରେକ୍ ଲାଗିବା ଦ୍ୱାରା ହିଁ ତା'ର ବେଗ କମ୍ ହେବାକୁ ଲାଗିଲା। ସେହି ଗାଡ଼ି ଯାହା 8 ଘଣ୍ଟା ଚାଲୁଥିଲା ଏବେ 6 ଘଣ୍ଟାରେ ବନ୍ଦ ହୋଇଗଲା, 4 ଘଣ୍ଟାରେ ବନ୍ଦ ହୋଇଗଲା, 2 ଘଣ୍ଟାରେ ବନ୍ଦ ହୋଇଗଲା। ଏହା ପରୀକ୍ଷା କରି ଦେଖିବେ କି ପୂର୍ବେ ସେହି ଘଟଣା ଘଟିବା ପରେ ଯେତିକି ସମୟ ମୁଁ କ୍ରୋଧରେ ବ୍ୟାକୁଳ ରହୁଥିଲି ତହିଁରୁ କମ୍ ସମୟରେ କ୍ରୋଧରେ ରହି ବାହାରି ଆସୁଛି କି ନାହିଁ। ଏହିପରି ପରୀକ୍ଷା କରି ଦେଖିବେ, ଯଦି ଏପରି ହେଉନାହିଁ, କାହିଁ କୌଣସି ସୁଧାର ହେଲା ନାହିଁ, ତେବେ ଭାଇ କେଉଁଠି ଗଡ଼ବଡ଼ ଅଛି। ହୁଏତ ଏହି ଔଷଧ ଠିକ୍ ନୁହେଁ, ତୁମର ରୋଗ ଯେମିତିକୁ ସେମିତି ରହିଲା। ଔଷଧ ଠିକ୍ ତ ତୁମକୁ ଠିକ୍ ଭାବେ ସେବନ କରି ଆସିନାହିଁ, ଦୁଇଟିରୁ ଗୋଟିଏ କଥା ହୋଇଛି। ତେବେ ଭାଇ ଔଷଧ ତ ଠିକ୍, ହଜାର ହଜାର ନୁହେଁ ଲକ୍ଷ ଲକ୍ଷ ଲୋକ, ଲକ୍ଷ ନୁହେଁ କୋଟି କୋଟି ଲୋକ ବିଗତ 2500 ବର୍ଷରେ ଏହାର ଉପଯୋଗ କରି ଏହାର ଲାଭ ଉଠାଇ ସାରିଛନ୍ତି। ଆଜି ମଧ୍ୟ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଏହାର ଉପଯୋଗ କରି ଲାଭ ଉଠାଉଛନ୍ତି। ତେଣୁ ଔଷଧରେ କୌଣସି ଦୋଷ ନାହିଁ, ମୋର ସେବନ କରିବାରେ କେଉଁଠି ଦୋଷ ଅଛି? ତେଣୁ ନିଜର ମାର୍ଗଦର୍ଶକଙ୍କୁ ପତ୍ର ଲେଖିକରି ଅଥବା ଭେଟ କରି କେଉଁଠି ଭୁଲ ଅଛି ବୁଝନ୍ତୁ, କେଉଁଠି ଭୁଲ ଅଛି ତାକୁ ବୁଝନ୍ତୁ। ଅଧିକାଂଶ କ୍ଷେତ୍ରରେ କ'ଣ ଭୁଲ ହୋଇଥାଏ, ବାରମ୍ବାର ଆବୃତ୍ତି କରୁଛି, ପୁଣି ବୁଝିନେବା ଆବଶ୍ୟକ। କି ସାଧକକୁ ବିପସନା କିପରି କରିବା ଉଚିତ ଏକଥା ତ ଭୁଲିଯାଆନ୍ତି ଏବଂ ସମ୍ବେଦନାର ଖେଳ ଖେଳିବାକୁ ଲାଗନ୍ତି। ସୁଖଦ ଆସିଲା ତ ବଡ଼ ଖୁସିରେ ନାଚିବାକୁ ଲାଗନ୍ତି, ଆରେ ଦେଖ କିପରି ପ୍ରଭାବ ମିଳିଗଲା, ସାରା ଶରୀରରେ କିପରି ପ୍ରଭାବ ମିଳିଗଲା। ଗୁରୁଜୀ କହନ୍ତି ଧାରା ପ୍ରଭାବ ମିଳିଲା, ଦେଖ ମୋତେ ମିଳିଗଲା ଧାରା ପ୍ରଭାବ ମିଳିଗଲା, ଧାରା ପ୍ରଭାବ ମିଳିଗଲା। ଆଉ ତାହା ବନ୍ଦ ହୋଇଗଲା, ପୁଣି ସ୍ଥୂଳ ସମ୍ବେଦନା ଆସିଲା ତ କାନ୍ଦିବାକୁ ଲାଗିଲେ, ଆରେ ଏତେ ବଢ଼ିଆ ଧାରା ପ୍ରଭାବ ମିଳୁଥିଲା, ଏପରି ଆନନ୍ଦ ଆସୁଥିଲା, ପୁଣି ସାଧନା ଖରାପ ହୋଇଗଲା। ତେବେ ଧରି ନିଅନ୍ତୁ ସେ ନିଜ ସାଧନାକୁ ଭଲ କି ମନ୍ଦ ଏହାକୁ ମାପିବାର ମାପଦଣ୍ଡ ଏହାକୁ ମାନି ବସିଛନ୍ତି, ସୁଖଦ ଆସିଲା ତ ଭଲ, ଦୁଃଖଦ ଆସିଲା ତ ଖରାପ, ବିପସନା ଆଦୌ ବୁଝିନାହାନ୍ତି। 50-50 ଶିବିରରେ ବସିକରି ମଧ୍ୟ କେହି ବ୍ୟକ୍ତି ମୋ ପାଖକୁ କାନ୍ଦି କାନ୍ଦି ଆସୁଛି, ଗୁରୁଜୀ କ'ଣ କରିବି, ଏ ପର୍ଯ୍ୟନ୍ତ ତ ଏପରି ସମ୍ବେଦନା ଚାଲୁଥିଲା କି ଆନନ୍ଦ ହିଁ ଆନନ୍ଦ, କିଛି ଦିନ ହେଲା କ'ଣ ହେଲା କେଜାଣି, ସେ ସବୁ ବନ୍ଦ ହୋଇଗଲା, ଏବେ ତ କେବଳ ସ୍ଥୂଳ ହିଁ ସ୍ଥୂଳ, କ'ଣ ହେଲା ଗୁରୁଜୀ ଆପଣ କିଛି କରନ୍ତୁ। ଆରେ ପାଗଳା, ନା ସେ ଭଲ ଥିଲା ନା ଇଏ ଖରାପ, ତୋତେ ସମତା ସହ ଦେଖିବାକୁ ଶିଖାଇଲି କି ତୁ ଏହି ସମ୍ବେଦନାର ଖେଳ ଖେଳିବାକୁ ଲାଗିଲୁ? ଆରେ ଏହା ତ ଦିନରାତି କରୁଥିଲୁ, ଆଖିରେ କୌଣସି ରୂପ ଦେଖିଲୁ ଭଲ ଲାଗିଲା ତ ଖୁସିରେ ନାଚୁଥିଲୁ, ଖରାପ ଲାଗିଲା ତ ବ୍ୟାକୁଳ ହୋଇଯାଉଥିଲୁ। ଏହିପରି ଶବ୍ଦ, ଏହିପରି ଗନ୍ଧ, ଏହିପରି ରସ, ଏହିପରି ସ୍ପର୍ଶ, ଏବେ ସେହି ପ୍ରକାର ଶରୀରର ସମ୍ବେଦନା। ସୁଖଦ ଲାଗିଲା ତ ଖୁସିରେ ନାଚିବାକୁ ଲାଗିଲୁ, ଦୁଃଖଦ ଲାଗିଲା ତ କାନ୍ଦିବାକୁ ଲାଗିଲୁ, ଫରକ କ'ଣ ପଡ଼ିଲା? ଏହି ବିପସନା କରିବାର କ'ଣ ଲାଭ ମିଳିଲା ତୋତେ? ଏକଥା ସାଧକ ବୁଝେ ନାହିଁ ତ ଜୀବନରେ କୌଣସି ଲାଭ ଆସିବାର ନାହିଁ। ସଞ୍ଜ ସକାଳେ ଘଣ୍ଟାଏ ଧରି ବସିବ, ସେ ବି ସମ୍ବେଦନାର ରସ ସ୍ୱାଦନ କରିବ, ସୁଖ ଆସିଲା ତ ସୁଖ ଭୋଗିନେଲା, ଦୁଃଖ ଆସିଲା ତ ଦୁଃଖ ଭୋଗିନେଲା, ଭୋକ୍ତା ଭାବରେ ଘଣ୍ଟାଏ ଧରି ବସି ରହିଲା, କିଛି ଲାଭ ହେଲା ନାହିଁ। ଏ କଥା ବୁଝା ପଡ଼ିଯିବ, ଭୋକ୍ତା ଭାବରୁ ବାହାରି କରି ଆମକୁ ଦ୍ରଷ୍ଟା ଭାବରେ ପ୍ରତିଷ୍ଠିତ ହେବାର ଅଛି। ଆମେ ଘଣ୍ଟାଏ ଧରି ଦ୍ରଷ୍ଟା ଭାବରେ ରହିପାରିଲେ ନାହିଁ ସେ କଥା ଅଲଗା, କିନ୍ତୁ ଆମ ସମ୍ମୁଖରେ ଲକ୍ଷ୍ୟ ସ୍ପଷ୍ଟ କି ଯେବେ ଯେବେ ଭୋକ୍ତା ଭାବ ଆସିବ ତାକୁ ବଦଳାଇ ପୁଣି କିପରି ଦ୍ରଷ୍ଟା କରିନେବା, ଭୋକ୍ତା ଭାବ ଆସିଲା ତାକୁ କିପରି ଦ୍ରଷ୍ଟା କରିନେବା। ତେବେ ଏପରି ବ୍ୟକ୍ତି ଆଗକୁ ବଢ଼ି ଚାଲିଯିବ। କ୍ରୋଧ ଆସିଲା ଓ ଅସ୍ଥିରତା ଆସିଲା, ହୃତସ୍ପନ୍ଦନ ବଢ଼ିଲା, ବ୍ୟାକୁଳତା ଆସିଲା, ଗରମ ଲାଗିଲା, ତ ଅସ୍ଥିରତା ହିଁ ଅସ୍ଥିରତା। ଯଦି ସେହି ଅସ୍ଥିରତାକୁ ଦେଖିକରି ଆହୁରି ଦ୍ୱେଷ ଜାଗ୍ରତ କରୁଥାଏ ତେବେ କ୍ରୋଧର ବାହାରକୁ କିପରି ଆସିବ? ତେବେ କ୍ରୋଧ ତ ଆହୁରି ବଢ଼ି ଚାଲିଯିବ ନା। ଏବଂ ଏହା ଶିଖିଗଲେ କି କ୍ରୋଧ ଆସିଲା ତଥା ଭିତରେ ବ୍ୟାକୁଳତା, ଅସ୍ଥିରତା, ହୃତସ୍ପନ୍ଦନ ବଢ଼ିଲା, ଏହାକୁ ସମତାର ସହିତ ଦେଖ ଭାଇ, ଇଏ ଅନିତ୍ୟ, ତେବେ ଯାଇ କ୍ରୋଧ ବାହାରିବ, କ୍ରୋଧର ମୂଳ ବାହାରିବ। ତେବେ ସାଧନାକୁ ହିଁ ଠିକ୍ ଭାବେ କରିବେ ନାହିଁ ତେବେ ପରିଣାମ କିପରି ଭଲ ଆସିବ? ତେଣୁ ବାରମ୍ବାର ଆବୃତ୍ତି କରୁଛି କି କାହିଁ ଏହି ସମ୍ବେଦନାର ଖେଳ ଖେଳିବାକୁ ନ ଲାଗନ୍ତି, କାହିଁ ତା'ର ରସାସ୍ୱାଦନ କରିବାରେ ନ ଲାଗନ୍ତି। ତେଣୁ ଏହା ହିଁ ଜାଣିବେ କି ଯାହା ଜାଗିଛି ତାହା ଅନିତ୍ୟ, ଦେଖୁଛି କେତେ ସମୟ ରହୁଛି, ଏହି ହୃତସ୍ପନ୍ଦନ ବଢ଼ିଛି ନା, ଏହି ବଢ଼ିଥିବା ହୃତସ୍ପନ୍ଦନ କେତେ ସମୟ ରହୁଛି, ଏହି ବ୍ୟାକୁଳତା ଆସିଛି ନା କେତେ ସମୟ ରହୁଛି, ଏହି ଗରମ ଲାଗୁଛି ନା କେତେ ସମୟ ରହୁଛି, ଦେଖେ। ବାସ୍ ଯେଉଁଠି ତାକୁ ଦେଖୁ 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 ତାହା ବଦଳିବାକୁ ଆରମ୍ଭ କଲା, ତାହା ଅନିତ୍ୟ ଅନିତ୍ୟ, ଆଉ କ୍ରୋଧ ମଧ୍ୟ ଏହିପରି ଅନିତ୍ୟ ଅନିତ୍ୟ, ବାସନା ମଧ୍ୟ ଏହିପରି ଅନିତ୍ୟ ଅନିତ୍ୟ ଚାଲିଯିବ। କାମ ଠିକ୍ ଭାବେ କଲେ ତା'ର ପରିଣାମ ଆସିବ ହିଁ, ନିଶ୍ଚିତ ଭାବେ ଆସିବ। ବହୁତ ମହତ୍ତ୍ୱପୂର୍ଣ୍ଣ କାମ ଆରମ୍ଭ କରିଛନ୍ତି, ଯେବେଠାରୁ ଜନ୍ମ ନେଲେ ଆଖି ଖୋଲିଲା, ବହିର୍ମୁଖୀ ରହିଲେ, ବାହାର ହିଁ ବାହାରକୁ ଦେଖିଲେ, ବାହାର ହିଁ ବାହାରକୁ ଦେଖିଲେ, ତେବେ ଏକାଙ୍ଗୀ ଦର୍ଶନ କଲେ। ଭାରତର ପୁରାତନ ଭାଷାରେ କହୁଥିଲେ ଏକାନ୍ତିକ ଦର୍ଶନ, ଏକାନ୍ତିକ ଦର୍ଶନ ମାନେ ଗୋଟିଏ ଆଙ୍ଗେଲ ବା ଦୃଷ୍ଟିକୋଣରୁ ସତ୍ୟକୁ ଦେଖୁଛନ୍ତି। ଯେବେ ବ୍ୟକ୍ତି ଗୋଟିଏ ଆଙ୍ଗେଲରୁ ଗୋଟିଏ ଆୟାମରୁ କୌଣସି ସତ୍ୟକୁ ଦେଖେ, ଗୋଟିଏ ଡାଇରେକ୍ସନରୁ ଦେଖେ, ତେବେ ଆଂଶିକ ସତ୍ୟ ପ୍ରକଟ ହୁଏ ତା ସମ୍ମୁଖରେ। ଏବଂ ଯଦି ସେ ଭିନ୍ନ ଭିନ୍ନ ଆଙ୍ଗଲରୁ ଦେଖେ, ଭିନ୍ନ ଭିନ୍ନ ଆୟାମରୁ ଦେଖେ, ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଦେଖେ, ତେବେ ତା'ର ସମ୍ପୂର୍ଣ୍ଣ ସତ୍ୟ ସମ୍ମୁଖକୁ ଆସିବାକୁ ଲାଗେ। ଯେପର୍ଯ୍ୟନ୍ତ ଆଂଶିକ ସତ୍ୟ ସମ୍ମୁଖକୁ ଆସେ, ସେ ପର୍ଯ୍ୟନ୍ତ ଭ୍ରମ ଉତ୍ପନ୍ନ କରିଥାଏ, ଭ୍ରାନ୍ତି ଉତ୍ପନ୍ନ କରିଥାଏ। ଲୋକ ଭ୍ରାନ୍ତ ରହେ, ସେ ଠିକ୍ ଭାବେ ବୁଝିପାରେ ନା କି କ'ଣ ଘଟୁଛି। ଏବଂ ଯେଉଁ କ୍ଷଣି ସମ୍ପୂର୍ଣ୍ଣ ସତ୍ୟ ସମ୍ମୁଖକୁ ଆସିବା ଆରମ୍ଭ ହୋଇଯିବ, ଭ୍ରାନ୍ତି ଦୂର ହେବାକୁ ଆରମ୍ଭ ହୋଇଯିବ। ତେବେ ଏହାକୁ ଉଦାହରଣ ଦ୍ୱାରା ବୁଝାଗଲା କି ପାଞ୍ଚ ଜଣ ଜନ୍ମାନ୍ଧ ଲୋକଙ୍କୁ, ଜନ୍ମରୁ ଅନ୍ଧ ଏହି ପାଞ୍ଚ ଜଣଙ୍କୁ ଗୋଟିଏ ହାତୀ ପାଖରେ ଠିଆ କରାଗଲା କି ତୁମେ ବତାଅ ଭାଇ ଏହି ହାତୀ କିପରି, ବିଚାର ଆଖିରେ ତ ଅନ୍ଧ କିପରି କହିବେ। ତେବେ ଆଙ୍ଗୁଳି ଦ୍ୱାରା ଉଣ୍ଡାଳି ଉଣ୍ଡାଳି ବୁଝିବାକୁ ଚାହୁଁଛନ୍ତି କି ହାତୀ କିପରି। ଜଣଙ୍କ ହାତରେ ହାତୀର ଗୋଡ଼ ଆସିଗଲା, ତାକୁ ଉଣ୍ଡାଳି ଉଣ୍ଡାଳି ଦେଖୁଛି ଏବଂ ଆପଣ ନିଷ୍ପତ୍ତି କରୁଛି କି ହାତୀ କିପରି ଖମ୍ବ ଭଳିଆ, ତା ପାଇଁ ହାତୀ ଖମ୍ବ ଭଳିଆ। ଦ୍ୱିତୀୟ ଜଣଙ୍କ ହାତରେ ତା'ର ଲାଞ୍ଜା ଆସିଗଲା, ତାକୁ ଉଣ୍ଡାଳି ଉଣ୍ଡାଳି ଦେଖୁଛି, କହୁଛି ନାହିଁ ନାହିଁ ହାତୀ ତ ବ୍ରସ୍ ପରି, ଝାଡ଼ୁ ଭଳିଆ, ତା ପାଇଁ ଝାଡ଼ୁ ଭଳିଆ। ତୃତୀୟ ଜଣଙ୍କ ହାତରେ ହାତୀର ଦାନ୍ତ ଆସିଗଲା, ତାକୁ ଉଣ୍ଡାଳି ଉଣ୍ଡାଳି କରି କହୁଛି ଆରେ ଖୁଣ୍ଟ ଭଳିଆ। ଏହିପରି ପାଞ୍ଚ ଜଣଙ୍କ ହାତରେ ହାତୀ ଶରୀରର କୌଣସି ନା କୌଣସି ଅଙ୍ଗ ଆସିଲା ଏବଂ ସେ ତା'ର ନିଷ୍ପତ୍ତି ଶୁଣିଲା। ସେମାନଙ୍କ ନିରୀକ୍ଷଣ ସତ୍ୟ, ସେମାନେ ମିଥ୍ୟା କହୁନାହାନ୍ତି, କିନ୍ତୁ ସତ୍ୟଠାରୁ କେତେ ଦୂରରେ, କାରଣ ଆଂଶିକ ସତ୍ୟ, ସମ୍ପୂର୍ଣ୍ଣ ସତ୍ୟ ତାଙ୍କ ଆଗକୁ ଆସିଲା ନାହିଁ। ଏହିପରି ଆମର ସାରା ଜୀବନ ଆଂଶିକ ସତ୍ୟରେ ବିତେ, ତେଣୁ ଭ୍ରାନ୍ତିରେ ବିତେ, ଆମେ ସତ୍ୟକୁ ବୁଝିପାରନ୍ତି ନାହିଁ, ଟିକିଏ ହେଲେ ବୁଝିପାରନ୍ତି ନାହିଁ। ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଦେଖିଲେ ତ ତାହାକୁ ଭାରତର ପୁରାତନ ଭାଷାରେ କହିଲେ ଅନେକାନ୍ତ, ଅନେକାନ୍ତଦର୍ଶୀ ହୋଇଗଲା। ଏକାନ୍ତଦର୍ଶୀ ଭ୍ରମରେ ପଡ଼ି ରହିବ, ନିଜର ହାନି କରିବ, ଅନ୍ୟମାନଙ୍କର ହାନି କରିବ। ଅନେକାନ୍ତଦର୍ଶୀ ଭ୍ରମର ବାହାରକୁ ବାହାରିଯିବ, ନିଜର କଲ୍ୟାଣ କରିବ, ଅନ୍ୟମାନଙ୍କର ବି କଲ୍ୟାଣ କରିବ। ଧୀରେ ଧୀରେ ଏହି ଏକାନ୍ତ ଶବ୍ଦ ମଧ୍ୟ ଏପରି ପାଗଳଙ୍କ ହାତକୁ ଗଲା, ଯାହାଙ୍କ ପାଇଁ ଦର୍ଶନ ହିଁ ପ୍ରମୁଖ, ଦାର୍ଶନିକ ମାନ୍ୟତା ପ୍ରମୁଖ, ଏପରି ପାଗଳ ଲୋକଙ୍କ ହାତକୁ ଗଲା ଯାହାଙ୍କର ସମ୍ପ୍ରଦାୟ ହିଁ ପ୍ରଧାନ। ତେଣୁ ଇଏ କିପରି ଅନେକାନ୍ତ ହେବା ଏହାକୁ ତ ଭୁଲିଗଲେ ଏବଂ କେଜାଣି କି କି ଅର୍ଥ କରିବାକୁ ଲାଗିଲେ। କ'ଣ ଅନେକାନ୍ତ? ଘଟଣା ବାହାରେ ଘଟିଲା, ତାକୁ ଆମେ ଦେଖିକରି ବୁଝିବାକୁ ଚେଷ୍ଟା କରୁଛନ୍ତି। ବାହାରେ ଏପରି ହେଲା, ଏ ଯେଉଁ ବାହାରେ ଏପରି ହେଲା, ତେବେ ଭିତରେ କ'ଣ ହେଲା ଭାଇ? ଗୋଟିଏ ଦୃଷ୍ଟି ନିଜ ଆଡ଼କୁ ମଧ୍ୟ ପକାନ୍ତୁ, ଗୋଟିଏ ଦୃଷ୍ଟି ବାହାରକୁ ପକାଇଲେ, ଗୋଟିଏ ଦୃଷ୍ଟି ନିଜ ଆଡ଼କୁ ପକାଇଲେ, ତେବେ ଏକ ଏକାନ୍ତ ହେଲା ନାହିଁ, ଏବେ ଅନ୍ୟ ଗୋଟିଏ ପକ୍ଷ ମଧ୍ୟ ଆମ ସମ୍ମୁଖକୁ ଆସିଲା। ଏହି ପ୍ରକାର ପୁଣି ଏହି ଦୃଷ୍ଟିରେ ଦେଖିବେ, ଯେପରି କୌଣସି ବ୍ୟକ୍ତି ଗାଳି ଦେଲା, ଗାଳି ଦେଲା ତ ମୋ ଭିତରେ କ'ଣ ହେବାକୁ ଲାଗିଲା, ଏହାକୁ ଦେଖିଲେ। ଆଗକୁ ବଢ଼ି ବଢ଼ି ଏପରି ଅବସ୍ଥାରେ ପହଞ୍ଚିଯିବେ କି ଯେପରି ସେହି ଲୋକ ଭିତରେ ଆବିଷ୍ଟ ହୋଇଗଲେ, ସେ କିପରି ଦେଖୁଛି ଏହିସବୁ କଥାକୁ, ସେ କିପରି ଦେଖୁଛି, କିପରି ଅନୁଭବ କରୁଛି। ଏହି ପ୍ରକାର ଭିନ୍ନ ଭିନ୍ନ ଆୟାମରୁ ଦେଖିବା ଆରମ୍ଭ କରିଦେବେ, ଆରେ ସତ୍ୟ ସମ୍ମୁଖକୁ ଆସିଯିବ, ତେବେ ଭ୍ରାନ୍ତି ରହିବ ନାହିଁ। ତେଣୁ ବିକାରରୁ ବାହାରକୁ ବାହାରିବା ବହୁତ ସହଜ ହୋଇଯିବ। ଏହି କାମ ଯେଉଁ ଆରମ୍ଭ କରିଛନ୍ତି, ପ୍ରଥମେ ନିଜ ଭିତରରୁ ସତ୍ୟକୁ ଦେଖନ୍ତୁ। ବାହାରର ଘଟଣାକୁ ତ ଦୈନିକ ଦେଖୁଥିଲେ, ବାହାରର ବସ୍ତୁ, ବ୍ୟକ୍ତି, ଘଟଣାକୁ, ଏବେ ଆପଣ ସତ୍ୟ ଆଡ଼କୁ ତ ଦେଖନ୍ତୁ। ଯେଉଁଦିନ ନିଜ ଆଡ଼କୁ ଦେଖିବାର ଅଭ୍ୟାସ ପୁଷ୍ଟ ହେବାକୁ ଲାଗିବ, ତେବେ ପ୍ରଥମ କଥା ତ ଏହା ହେବ କି ଯେବେ ଯେବେ ବ୍ୟାକୁଳ ହେବେ, ସେବେ ସେବେ ଏହା ସ୍ୱୀକାର କରିବେ, ଏହି ବ୍ୟାକୁଳତାର ଅଧା କାରଣ ତ ବାହାରର ଘଟଣା, ଆଉ ଅଧା କାରଣ ମୋ ଭିତରେ ଅଛି, ଯେହେତୁ ମୁଁ ପ୍ରତିକ୍ରିୟା କଲି। ଏହା ବୁଝି ହେବାକୁ ଲାଗିବ ତ ରେସ୍ପନ୍ସିବିଲିଟି ଅଧା ଅଧା ବାଣ୍ଟି ନେଲେ 50-50, ଚାଲ 50% ତ ନିଜର ଭୁଲ ସ୍ୱୀକାର କଲେ କିଛି ସୁଧୁରିବେ, ଏହି ରାସ୍ତାରେ ଆହୁରି ଆଗକୁ ବଢ଼ିବେ। ତେବେ ଏପରି ଅବସ୍ଥାରେ ପହଞ୍ଚିବାକୁ ପଡ଼ିବ ଯେତେବେଳେ କହିବେ କି ମୋ ବ୍ୟାକୁଳତାର 100% 100% କାରଣ ମୋ ଭିତରେ, ବାହାରେ ନାହିଁ, ଟିକିଏ ବି ନାହିଁ। ଯେପରି ମୋର ସୁଖର କୌଣସି କାରଣ ବାହାରେ ନାହିଁ, ସବୁ କାରଣ ମୋ ଭିତରେ, ସେହିପରି ମୋ ଦୁଃଖର କୌଣସି କାରଣ ବାହାରେ ନାହିଁ, ସବୁ ମୋ ଭିତରେ। ଏହା ଖୁବ୍ ବୁଝା ପଡ଼ିବ, ବୁଦ୍ଧି ଦ୍ୱାରା ନୁହେଁ, ଅନୁଭୂତିରୁ ବୁଝା ପଡ଼ିବ। ଏମିତି ବୁଦ୍ଧିର ସ୍ତରରେ ବି ବୁଝିବେ ହିଁ, କେହି ମୋର ବହୁତ କ୍ଷତି କରିଦେଲା, ବହୁତ କ୍ଷତି କରିଦେଲା, ମୁଁ ମାମଲା କୋର୍ଟକୁ ନେଇଗଲି। ଏବଂ କୋର୍ଟ ତ କୋର୍ଟ ସବୁ ଦେଶରେ ଏପରି ହୋଇଥାଏ, ଭାରତରେ ମଧ୍ୟ ହୋଇଥାଏ, ଗୋଟିଏ କୋର୍ଟରୁ ଆଉ ଗୋଟିଏ କୋର୍ଟ, ଦ୍ୱିତୀୟ କୋର୍ଟରୁ ତୃତୀୟ କୋର୍ଟ, ଏହି ପ୍ରକାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଉ ଯାଉ 7 ବର୍ଷ ଲାଗିଗଲା। 7 ବର୍ଷ ପରେ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ୍ ବା ମୁଖ୍ୟ ବିଚାରପତି ରାୟ ଦେଲେ କି ଏଥିରେ ତୁମର କିଛି ଦୋଷ ନାହିଁ, ସାରା ଦୋଷ ସେହି ବ୍ୟକ୍ତିର, ତାକୁ ଦଣ୍ଡ ଦିଆଯିବା ଉଚିତ। ଠିକ୍ ନିଷ୍ପତ୍ତି ଦେଲେ, ସେ ଆପଣ ଠିକ୍ ନିଷ୍ପତ୍ତି ଦେଲେ। କିନ୍ତୁ ମୁଁ ଯଦି ବୁଦ୍ଧିମାନ ଟିକିଏ ଚିନ୍ତା କରି ଦେଖିବି, ଯେବେ ମୋର କିଛି ଭୁଲ ହିଁ ନାହିଁ, ଦେଶର ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ୍ କହୁଛନ୍ତି ମୋର ଭୁଲ ନାହିଁ, ତେଣୁ ସତକୁ ସତ ମୋର ଭୁଲ ନାହିଁ, ଯଦି ମୋର ଭୁଲ ନାହିଁ ତେବେ ଅନ୍ତତଃ ପ୍ରକୃତିର ତ କୌଣସି ନିୟମ ଥିବ, ଅଥବା ପରମାତ୍ମା କୁହନ୍ତୁ ତେବେ ପରମାତ୍ମାଙ୍କର ତ କୌଣସି ନିୟମ ଥିବ। ଯେବେ ମୋର ଦୋଷ ହିଁ ନାହିଁ ତେବେ ଏହି 7 ବର୍ଷ ପର୍ଯ୍ୟନ୍ତ ମୋତେ ବ୍ୟାକୁଳ କାହିଁକି କଲେ? 7 ବର୍ଷ ପର୍ଯ୍ୟନ୍ତ ମୋର ନିଦ ଉଡ଼ିଗଲା, ମୋର ଖାଇବାର ଠିକଣା ନାହିଁ, ମୋର ଶାନ୍ତିର ଠିକଣା ନାହିଁ, କି ଅବସ୍ଥା ହୋଇଗଲା ମୋର? ମୋର କିଛି ଦୋଷ ହିଁ ନାହିଁ ଆଉ ମୁଁ 7 ବର୍ଷ ପର୍ଯ୍ୟନ୍ତ ସନ୍ତାପିତ ରହିଲି। ବିପଶି ହେବେ ତ ଖୁବ୍ ବୁଝିପାରିବେ, ଏ ଯେଉଁ 7 ବର୍ଷ ପର୍ଯ୍ୟନ୍ତ ସନ୍ତାପିତ ରହିଲି ତା ପାଇଁ ମୁଁ ହିଁ ଦାୟୀ, ବାହାରର ଘଟଣା ନୁହେଁ। କେଉଁ ପାଗଳପଣରୁ ପ୍ରତିକ୍ରିୟା କରିଚାଲୁଛି ବ୍ୟାକୁଳତା, ସେଇଥିପାଇଁ ଏକଥା ଖୁବ୍ ବୁଝେଇବାକୁ ଲାଗିବ, ଖୁବ୍ ବୁଝେଇବାକୁ ଲାଗିବ। ଏବେ ତ ନିଜର ବ୍ୟାକୁଳତା ବାହାରେ ଦେଖୁଛନ୍ତି ନା, ତେବେ ବାହାରେ ଦେଖୁଛନ୍ତି ତ ଭିତରର କଥା ବୁଝି ହେଉନାହିଁ। ଯେତେ ଯେତେ ଅନ୍ତର୍ମୁଖୀ ହୋଇକରି ଭିତରର ସତ୍ୟକୁ ଦେଖିବା ଆରମ୍ଭ କରିବେ, ସବୁ କଥା ପ୍ରାଞ୍ଜଳ ଭାବରେ ବୁଝାପଡ଼ିବା ଆରମ୍ଭ ହୋଇଯିବ। କି ପ୍ରକାର ଏହି ସାରା ଶରୀର ପରମାଣୁର ପୁଞ୍ଜ କିପରି କାମ କରୁଛି, କି ପ୍ରକାର ଏହି ମାନସ ଓ ତା'ର ଚାରିଖଣ୍ଡ ଏହି ବିଜ୍ଞାନ ଜାଣୁଥିବା ମନ ଜାଣିବାର କାମ କରୁଛି, ଏହି ସଂଜ୍ଞା ଚିହ୍ନୁଥିବା ମାନସ ମୂଲ୍ୟାଙ୍କନକାରୀ ମୂଲ୍ୟାଙ୍କନ କରିବାର କାମ କରୁଛି, ଏହି ବେଦନା ସମ୍ବେଦନଶୀଳ ହେବାର କାମ କରୁଛି, ଏବଂ ଏହି ସଂସ୍କାର କିପରି ପ୍ରତିକ୍ରିୟା କରିବାର କାମ କରୁଛି, ଏବଂ ଏହି ଦୁହିଁଙ୍କର ପରସ୍ପର ସମ୍ବନ୍ଧ କ'ଣ, କିପରି ଇଣ୍ଟରାକ୍ସନ୍ ଚାଲୁଛି, କିପରି କ୍ରସ୍ କରେଣ୍ଟ ଚାଲୁଛି, ଖୁବ୍ ଦେଖିବା ଆରମ୍ଭ କରିଦେବେ ତ କଥା ଖୁବ୍ ବୁଝିହେବାକୁ ଲାଗିବ। ଯେତେ ଯେତେ ତାକୁ ଗଭୀରତାର ସହିତ ଅନୁଭୂତି ସ୍ତରରେ ଦେଖିବେ ସେତିକି ସେତିକି ବୁଝିହେବାକୁ ଲାଗିବ, ମୁଁ ଦାୟୀ ଅଟେ ଭାଇ, ମୁଁ ହିଁ ଦାୟୀ, ଖୁବ୍ ବୁଝିହେବାକୁ ଲାଗିବ। କୌଣସି ବ୍ୟକ୍ତି ମୋତେ ଗାଳିଦେଲା, ମୁଁ ବ୍ୟାକୁଳ ହେଲି, ଗାଳିଦେଲା ବ୍ୟାକୁଳ ହେଲି, ତାହା ବି ମୋର ଭୁଲ, କିନ୍ତୁ ଏଇଠି ଭୁଲ ସମାପ୍ତ କଲି ନାହିଁ। ସେ ଗାଳିଦେଲା ମୋତେ ବ୍ୟାକୁଳ କରିବା ପାଇଁ ଗାଳିଦେଲା, ସେ ମୋର ଶତ୍ରୁ, ମୋତେ ସୁଖୀ ଦେଖିବାକୁ ଚାହୁଁନାହିଁ, ମୋତେ ଦୁଃଖୀ କରିବାକୁ ଚାହୁଁଛି, ଏଥିପାଇଁ ଗାଳିଦେଲା, ସେ ଅପମାନ କଲା ଓ ମୁଁ ବ୍ୟାକୁଳ ହେଲି। ସେ ଥରେ ଗାଳିଦେଲା ମୋତେ ଥରେ ବ୍ୟାକୁଳ କରିବା ପାଇଁ, ମୁଁ ନିଜର କି ଅବସ୍ଥା କରିଦେଲି? ସେ ତ ଚାଲିଗଲାଣି, ସେ ବି ଭୁଲି ସାରିବଣି। ମୁଁ ବାରମ୍ବାର ବାରମ୍ବାର ସେହି ଘଟଣାକୁ ନିଜ ମାନସର ରଙ୍ଗମଞ୍ଚରେ ପୁଣି ବାରମ୍ବାର ଦୋହରାଉଛି, ସେ ମୋତେ ଗାଳିଦେଲା, ସେ ମୋତେ ଏମିତି ଗାଳିଦେଲା, କି ସେ ମୋତେ ଏପରି ଅପମାନ ଦେଇଦେଲା। 1000 ଥର, 1000 ଥର, 20 ଥର ବାରମ୍ବାର ବାରମ୍ବାର ତାକୁ ଦୋହରାଉଛି, ଯେତେ ଥର ଦୋହରାଉଛି ସେତେ ଥର କ୍ରୁଦ୍ଧ ହେଉଛି, ଯେତେ ଥର କ୍ରୁଦ୍ଧ ହେଉଛି ସେତେ ଥର ବ୍ୟାକୁଳ ହେଉଛି, ବଢ଼େଇ ଚାଲିଛି। କେବେ କେବେ ତ ଏପରିକା ପାଗଳପଣିଆ କି କେହି ଲୋକ କହେ, ମୋର ଏପରି ଅପମାନ କଲା ସାରା ଜନମ ଭୁଲିବି ନାହିଁ। ଆରେ ନ ଭୁଲ, କାହା ଉପରେ ଦୟା କରିବୁ, ସାରା ଜନମ ସନ୍ତାପିତ ରହିବୁ, ଭିତରେ ଭିତରେ ସନ୍ତାପିତ ହେବୁ, କରିବୁ କ'ଣ? କେହି କୁହେ 7 ଜନମ ପର୍ଯ୍ୟନ୍ତ ଭୁଲିବି ନାହିଁ, 7 ଜନମ ପର୍ଯ୍ୟନ୍ତ ସନ୍ତାପିତ ହେବୁ ଭାଇ, ବୁଝୁନାହିଁ ନା, ନିଜ ଭିତରକୁ କେବେ ଦେଖିନାହିଁ ନା କ'ଣ କରିଚାଲୁଛି, ନିଜେ ନିଜକୁ ସନ୍ତାପିତ କରୁଛି ନା ନିଜେ ନିଜକୁ ବ୍ୟାକୁଳ କରୁଛି ନା, କଥା ବୁଝି ହୋଇନାହିଁ। ଖୁବ୍ ଗଭୀରତାରୁ ଦେଖିବେ ସବୁ କଥା ବୁଝି ହୋଇଯିବ, କି କ'ଣ ହୋଇଚାଲିଛି ଏଇ ସାରା ପ୍ରପଞ୍ଚ, ମୁଁ କାହା ପ୍ରତି, ମୋତେ ଖରାପ ଲାଗିଲା, କ'ଣ ଖରାପ ଲାଗିଲା, ମୁଁ କ୍ରୋଧ ଜନ୍ମାଇଲି, କାହା ପ୍ରତି କ୍ରୋଧ ଜନ୍ମାଇଲି, ଖୁବ୍ ବୁଝି ହୋଇଯିବ। ଗୋଟିଏ ଉଦାହରଣରୁ ବୁଝିବା, କି କେହି ଖୁବ୍ ଭଲ କାରିଗର, ଭଲ ଆର୍ଟିଷ୍ଟ ଗୋଟିଏ କାନଭାସ ଉପରେ ଆପଣା ତୁଳି ଦ୍ୱାରା ରେଖା ମାଧ୍ୟମରେ ଗୋଟିଏ ଚିତ୍ର ଆଙ୍କିଲା, ଖୁବ୍ ଭଲ କାରିଗର, ଭଲ କଳାକାର, ଖୁବ୍ ଭଲ ଚିତ୍ରଟିଏ ଉଠି ଆସିଲା ଜଣେ ଖୁବ୍ ସୁନ୍ଦର ଲୋକର, ଦେଖି 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 ପାଗଳ ହୋଇଗଲା, ମୋତେ ଏହି ଲୋକ ଦରକାର, ଏକବାର ମଜନୁ ଭଳିଆ ପାଗଳ ହୋଇଗଲା, ୟା ବିନା ତ ମୁଁ ରହିପାରିବି ନାହିଁ, ଆରେ ୟା ବିନା ତ ମୁଁ ରହିପାରିବି ନାହିଁ ରେ, ଲୋକ ତାକୁ ବୁଝାଇଲେ ତୁ ବଡ଼ ପାଗଳ, ତହିଁରେ କୌଣସି ସତ୍ୟ ନାହିଁ, ତୋରି କଳ୍ପନାରୁ ତୋ ଦ୍ୱାରା ନିର୍ମିତ ଏହି ଚିତ୍ର, ଆଉ ତୁ କହୁଛୁ କି ୟା ସାଥିରେ ରହିବି, ମୋର ଏଇ ଦରକାର, ତୁ କିପରିକା ପାଗଳ, ତାକୁ ବୁଝାପଡ଼େ ନାହିଁ, ଏଇ ଦରକାରରେ ଏଇ ଦରକାରରେ କରିଚାଲିବ। ଏହିପରି ସେହି କଳାକାର ନିଜ ତୁଳି ଦ୍ୱାରା କିଛି ରେଖା ଟାଣୁଛି, ବଡ଼ ଭୟଙ୍କର ଚିତ୍ର ଠିଆ ହୋଇଗଲା, ତାକୁ ଦେଖି ଥରିବାକୁ ଲାଗିଲା, ଆରେ ଇଏ ଦୈତ୍ୟ ଅଟେ, ଇଏ ଦାନବ ଅଟେ, ଇଏ ତ ମୋତେ ଖାଇଯିବ, ମୋତେ କେହି ବଞ୍ଚାଇବାରେ ମୋତେ ଖାଇଯିବ, ପୁଣି ଲୋକ ବୁଝାଇଲେ ତୁ ବଡ଼ ପାଗଳ, ତୋରି କଳ୍ପନା, ତୋରି ତୁଳି, ତୋରି ଦ୍ୱାରା ନିର୍ମିତ, ଯେଉଁଥିରେ ଆଦୌ ସାର ନାହିଁ ଏହି ପ୍ରକାରର, ଆଉ ତୁ ଏପରି ପ୍ରତିକ୍ରିୟା କରୁଛୁ। ଆମେ ସେହି ଆର୍ଟିଷ୍ଟକୁ, ସେହି କଳାକାରକୁ ମୂର୍ଖ କହିବା, ପାଗଳ କହିବା, କହିବା ସହଜ, ନିଜ ଆଡ଼କୁ ଦେଖୁନାହାନ୍ତି? ନିଜ ଆଡ଼କୁ ଦେଖିବା ତ ଜଣାପଡ଼ିବ, ସେହି ମୂର୍ଖତା ଆମେ କରନ୍ତି, ସାରା ଜୀବନ ସେହି ପାଗଳାମୀ କରନ୍ତି ଏବଂ ବ୍ୟାକୁଳ ହୋଇଚାଲିଛନ୍ତି। ଜଣେ ବ୍ୟକ୍ତି 20 ବର୍ଷ ପୂର୍ବେ ମୋତେ ଗାଳି ଦେଇଥିଲା, ମୋର ଅପମାନ କରିଥିଲା, ମୋ ନ ଚାହୁଁଥିବା କୌଣସି କାମ କରିଦେଲା, ମୋର ସଂଜ୍ଞା ତତ୍କ୍ଷଣାତ୍ କହିଲା ବଡ଼ ଖରାପ ଲୋକ, ସଂଜ୍ଞା କହିଲା ବଡ଼ ଖରାପ ଲୋକ, ଏବଂ କହିବା କ୍ଷଣି ମୁଁ ନିଜ ଭିତରେ ତା'ର ଗୋଟିଏ ଚିତ୍ର ଆଙ୍କି ନେଲି, ତା'ର ଗୋଟିଏ ମୂର୍ତ୍ତି ଗଢ଼ି ନେଲି, ସେ ଖୁବ୍ ଖରାପ ଲୋକ, ସେ ବଡ଼ ଦୁର୍ଜନ ବ୍ୟକ୍ତି। 20 ବର୍ଷ ପର୍ଯ୍ୟନ୍ତ ଯେବେ ଯେବେ ତାକୁ ମନେ ପକାଉଥିଲି, ଏହି ମୂର୍ତ୍ତିକୁ ଆହୁରି ପୁଷ୍ଟ କରୁଥିଲି, ସେହି ବ୍ୟକ୍ତି ବଡ଼ ଦୁର୍ଜନ। 20 ବର୍ଷ ପରେ ତାକୁ ଦେଖିଲି, ଏଇ 20 ବର୍ଷରେ ତାକୁ ଦେଖି ହିଁ ନାହିଁ। ଆରେ 20 ବର୍ଷରେ ବଦଳି କରି ଜଣା ନାହିଁ କେତେ ବଡ଼ ସନ୍ଥ ହୋଇଯାଇଥିବ। ଆଉ ସେହି ସମୟରେ ମଧ୍ୟ, ଯେଉଁ ସମୟରେ ତୁମେ କହିଲ ଇଏ ବଡ଼ ଦୁର୍ଜନ, ସେ ପ୍ରକୃତରେ ଦୁର୍ଜନ ଥିଲେ କି ତୋର ସଂଜ୍ଞା କହିଲା ଦୁର୍ଜନ ବୋଲି, କିନ୍ତୁ ଦୁର୍ଜନ ତୋର, ତୁ ତାଙ୍କର ଦୁର୍ଜନ ହେବାର ମୂର୍ତ୍ତି ଗଢ଼ିନେଲୁ। ତେଣୁ ଯେଉଁ କ୍ଷଣି ତାକୁ ଦେଖିଲୁ, ତୋ ମନରେ ଏହି ଭାବ ଆସିଲା ବଡ଼ ଦୁର୍ଜନ ଅଟେ, ତେଣୁ କ୍ରୋଧ ଜାଗିଲା, ଘୃଣା ଜାଗିଲା। ତୁ କାହା ଉପରେ କ୍ରୋଧ କରୁଛୁ, କାହା ଉପରେ ଘୃଣା କରୁଛୁ, ଏଇ ତୋର ନିର୍ମିତ ମୂର୍ତ୍ତି ସମ୍ମୁଖକୁ ଆସିଲା ନା? ସେ ବ୍ୟକ୍ତି କିପରି ତୋତେ କିଛି ଜଣା ନାହିଁ, ତୁ ତା'ର ଗୋଟିଏ ମୂର୍ତ୍ତି ଗଢ଼ିଲୁ ଓ ତାହା ତୋ ସମ୍ମୁଖକୁ ଆସିଲା, ଓ ସେହି ମୂର୍ତ୍ତିକୁ ନେଇ ତୋ କ୍ରୋଧ ଉତ୍ପନ୍ନ କରୁଛୁ, ଘୃଣା ଉତ୍ପନ୍ନ କରୁଛୁ। ତେବେ ସେହି କଳାକାର ଆଉ ତୋ ମଧ୍ୟରେ କ'ଣ ଅନ୍ତର ଅଛି ରେ? ତୋରି ନିର୍ମିତ ମୂର୍ତ୍ତି ନା ତୋରି କାଳ୍ପନିକ ମୂର୍ତ୍ତି ଅଟେ ନା? ଏହି ପ୍ରକାର 20 ବର୍ଷ ପୂର୍ବେ କେହି ଲୋକ କୌଣସି କଥା କହିଥିଲା, କୌଣସି କାମ କରିଥିଲା, ଯାହା ମୋତେ ଖୁବ୍ ଭଲ ଲାଗିଥିଲା। ଭଲ ଲାଗିଲା କ୍ଷଣି ସଂଜ୍ଞା କହିଲା, ବଡ଼ ସନ୍ଥ, ଇଏ ତ ଖୁବ୍ ଭଲ ଲୋକ। ଏବେ ତା'ର ମୂର୍ତ୍ତି ଗଢ଼ିନେଲୁ, ବହୁତ ଭଲ ଲୋକ। ଆରେ ତା କଥା କ'ଣ କହିବା, ସେ ବଡ଼ ସଜ୍ଜନ, ବଡ଼ ସନ୍ଥ। 20 ବର୍ଷ ପର୍ଯ୍ୟନ୍ତ ସେହି ମୂର୍ତ୍ତିକୁ ସଜାଉଥିଲି, ବହୁତ ବଡ଼ ସନ୍ଥ, ସେ ବହୁତ ବଡ଼ ସନ୍ଥ। 20 ବର୍ଷ ପରେ ତାକୁ ଦେଖୁଛି, ସେ ପର୍ଯ୍ୟନ୍ତ ଜଣା ନାହିଁ ସେ କେତେ ବଡ଼ ଦୁର୍ଜନ ହୋଇଯାଇଥିବ। ତାକୁ ଦେଖିଲା କାଣି, ଆହା, ଇଏ ତ ବଡ଼ ସନ୍ଥ। ଆରେ କାହାକୁ ସନ୍ଥ ମାନୁଛୁ ରେ? ତୋ ମନରେ ତାର ଯେଉଁ ମୂର୍ତ୍ତିକୁ 20 ବର୍ଷରୁ ଗଢ଼ିଛୁ, ସେହି ମୂର୍ତ୍ତି ସମ୍ମୁଖକୁ ଆସିଲା ନା? ତୋରି ଗଢ଼ା ମୂର୍ତ୍ତି ସାମ୍ନାକୁ ଆସିଲା ନା? କାଳ୍ପନିକ ମୂର୍ତ୍ତି ସାମ୍ନାକୁ ଆସିଲା ନା? ଆଉ ତୁ ତା ଉପରେ ରିଆକ୍ଟ କରୁଛୁ ନା, ପ୍ରତିକ୍ରିୟା ତୁ ତା ଉପରେ କରୁଛୁ ନା? ବୁଝିବେ ତ ଏପରି ଭୁଲ କରିବେ ନାହିଁ, ବୁଝୁନାହାନ୍ତି ତ ସାରା ଜୀବନ ଏହି କାମ କରନ୍ତି। କେହି କହୁଛି ମୁଁ କ'ଣ କରିବି, ଏହି ଲୋକକୁ ଯେବେ ଦେଖୁଛି ସେବେ ମୋତେ କ୍ରୋଧ ଆସିଯାଉଛି, ମୁଁ କ'ଣ କରିବି, ବହୁତ ଚେଷ୍ଟା କରୁଛି କି ନ ଆସୁ, ଏ ଲୋକକୁ ଦେଖିଲା କେଣି କ୍ରୋଧ ଆସିଯାଉଛି। ଭଲ କଥା ଭାଇ, ତୁ ଟିକିଏ ଭାବି ଦେଖ ତ, ଏହି ବ୍ୟକ୍ତିକୁ ଦେଖିଲା କ୍ଷଣି ତୋତେ କ୍ରୋଧ ଆସିଯାଉଛି, ଏହାର ଅର୍ଥ ହେଲା ତା'ର ଯେଉଁ ଜୀବରାସାୟନ ଅଛି, ତା'ଠାରେ ଯେଉଁ ବାୟୋକେମିକାଲ୍ସ ଅଛି, ତାହା ତୋର ବାୟୋକେମିକାଲ୍ସ ସୁଟ୍ କରୁନାହିଁ। ତା'ର ବାୟୋକେମିକାଲ୍ସ କାରଣରୁ ତୋ ଭିତରେ କ୍ରୋଧ ଆସିଯାଉଛି। ସତକୁ ସତ ଏପରି, ଯଦି ତା'ର ବାୟୋକେମିକାଲ୍ସ ଲୋକଙ୍କଠାରେ କ୍ରୋଧ ଉତ୍ପନ୍ନ କରାଉଥାଏ, ତେବେ ଯିଏ ଯିଏ ଦେଖିବେ ସମସ୍ତଙ୍କୁ କ୍ରୋଧ ଆସିବା ଉଚିତ ନା? ସମସ୍ତଙ୍କୁ ଆସୁନାହିଁ ନା? ଗୋଟିଏ ବ୍ୟକ୍ତିକୁ ଏକାବେଳେ 5 ଜଣ ଦେଖୁଛନ୍ତି ଓ 5 ପ୍ରକାରର ପ୍ରତିକ୍ରିୟା କରୁଛନ୍ତି, ମୋତେ ତା ଉପରେ କ୍ରୋଧ ଆସୁଛି, ହୋଇପାରେ କାହାର ତା ପ୍ରତି ବାତ୍ସଲ୍ୟ ଭାବ ଆସିପାରେ, ହୋଇପାରେ କାହାର ତା ପ୍ରତି ବାସନା ଜାଗିପାରେ, ହୋଇପାରେ କାହାର ତା ପ୍ରତି ସ୍ନେହ ଜାଗିପାରେ, ହୋଇପାରେ କାହାର ତା ପ୍ରତି ଭୟ ଜାଗିପାରେ। ଯେଉଁ ବ୍ୟକ୍ତି, ଯେ କେହି ବ୍ୟକ୍ତି, ସେହି ବ୍ୟକ୍ତିର ଯେପରି ମୂର୍ତ୍ତି ଗଢ଼ିଲେ ସେହି ପ୍ରକାରର ପ୍ରତିକ୍ରିୟା କରୁଛନ୍ତି। ତେବେ ଏକଥା ବୁଝିବା ଦରକାର ନା, ଆମେ ପ୍ରତିକ୍ରିୟା କାହା ପ୍ରତି କରୁଛନ୍ତି? ନିଜର ସଂଜ୍ଞା ଯାହା କିଛି ନିର୍ମାଣ କଲା ତାହାରି ପ୍ରତିକ୍ରିୟା କରୁଛନ୍ତି। ଯେବେ ଏହି କଥା ଠିକ୍ ଭାବେ ବୁଝିହେବାରେ ଆସିବାକୁ ଲାଗିବ, ତେବେ ସବୁ ରହସ୍ୟ ଖୋଲି ଚାଲିଯିବ। ଏବଂ ଏହି ଭିତରେ ଏଇଥିପାଇଁ ଦେଖୁଛନ୍ତି କି ସାରା ରହସ୍ୟ ଖୋଲି ଚାଲିଯାଉ, କାହିଁ କେଉଁଠି କିଛି ପାଗଳାମି ରହି ନଯାଉ। ଯେପରି ଗୋଟିଏ ବ୍ୟକ୍ତିକୁ 5 ଲୋକ ଦେଖୁଛନ୍ତି, 5 ପ୍ରକାରର ପ୍ରତିକ୍ରିୟା ହେଉଛି, ଏହିପରି ଜଣେ ବ୍ୟକ୍ତି ଗୋଟିଏ ଘଟଣାକୁ 5 ଥର ଦେଖୁଛି ଆଉ ତା'ର 5 ପ୍ରକାରର ପ୍ରତିକ୍ରିୟା ହେଉଛି, ଗୋଟିଏ ପ୍ରକାରର ଶବ୍ଦ ମୋ କାନରେ ପଡ଼ିଲା ଓ 5 ଥର ପଡ଼ିଲା, 5ଟି ସମୟରେ ପଡ଼ିଲା, ଏବଂ ଶବ୍ଦ ସେହି କିନ୍ତୁ ମୁଁ 5 ପ୍ରକାର ପ୍ରତିକ୍ରିୟା କରୁଛି। ଗୋଟିଏ ଉଦାହରଣ ଦ୍ୱାରା ବୁଝନ୍ତୁ, କେବେ କେବେ କଥା ଉଦାହରଣ ଦ୍ୱାରା ସ୍ପଷ୍ଟ ହୋଇଥାଏ, ଉଦାହରଣ କେବଳ। କୌଣସି ସନ୍ଧ୍ୟା ସମୟ ହୋଇଥାଏ, ମୁଁ ନିଜର 4-5 ଜଣ ସାଧକଙ୍କ ସହ ଫୁଟପାଥ ଉପରେ ଚାଲିଥାଏ, ଏବଂ ଏହିପରି ଚାଲୁ ଚାଲୁ ଅନ୍ଧାରିଆ ହୋଇଥାଏ, କେହି ଫୁଟପାଥ ଉପରେ ଶୋଇଥିଲା ଓ କେହି ଜଣେ ସାଧକ ତାକୁ ଝୁଣ୍ଟିଲା, ଝୁଣ୍ଟିଲା କ୍ଷଣି ସେ ଚିତ୍କାର କଲା, ଚିଲେଇଲା, ଅନ୍ଧଟାଏ ତୋତେ ଦେଖାଯାଉନାହିଁ। ଏହି ଶବ୍ଦ ମୋ କାନରେ ପଡ଼ିଲା, ଗାଳିର ଶବ୍ଦ, ଅନ୍ଧଟାଏ ଦେଖାଯାଉନାହିଁ, କିନ୍ତୁ ଭଲ ବିପସ୍ୟ ହୋଇଥିବି ତ ଭିତରେ ଦେଖିବି କି ଯେଉଁ କ୍ଷଣ ସେହି ଶବ୍ଦ କାନରେ ପଡ଼ିଲା, ଭିତରେ ଗୋଟାଏ କେମିତି କୁତୁକୁତୁ ହେବାକୁ ଲାଗିଲା, ସାରା ଶରୀରରେ ବଡ଼ ପୁଲକ ରୋମାଞ୍ଚ ହେଲା, ଖୁବ୍ ଭଲ ଲାଗିଲା। ସେ କହୁଛି, ଗାଳି ଦେଉଛି, ଏବଂ ଏଠି ମୋତେ କୁତୁକୁତୁ ଲାଗୁଛି, ଖୁବ୍ ଭଲ ଲାଗୁଛି। ଗୋଟିଏ ଘଟଣା ଘଟିଲା, ଦ୍ୱିତୀୟ ଘଟଣା, ଏବେ ଦ୍ୱିତୀୟ ଦିନ ଦ୍ୱିତୀୟ ଥର ମୁଁ ସେହି ଫୁଟପାଥ ଉପରେ ଏକୁଟିଆ ଯାଉଛି ଓ ମୁଁ ଝୁଣ୍ଟିଲି, ଝୁଣ୍ଟିଲା କ୍ଷଣି ସେ ଚିତ୍କାର କଲା, ଅନ୍ଧଟାଏ ଦେଖାଯାଉ ନାହିଁ। ସେହି ଶବ୍ଦ କାନରେ ପଡ଼ିଲା, ଏବେ ଦେଖୁଛି କିଛି କୁତୁକୁତୁ ଲାଗୁନାହିଁ। ଏବେ ତ ବଡ଼ ଅପ୍ରିୟ ସମ୍ବେଦନା ଶରୀରରେ, ବଡ଼ ଦୁଃଖଦ ସମ୍ବେଦନା, କାହିଁକି ଭାଇ? ସେହି ଶବ୍ଦ ତ କାନରେ ପଡ଼ିଲା, ଏବେ କ'ଣ ହୋଇଗଲା? ଦ୍ୱିତୀୟ ଘଟଣା ଘଟିଲା। ତୃତୀୟ ଘଟଣା, ପୁଣି ନିଜର ସେହି ଚାରି ପାଞ୍ଚ ଜଣ ସାଧକଙ୍କ ସହ ଚାଲୁଥାଏ, ପୁଣି ମୁଁ ଝୁଣ୍ଟିଲି। ସେହିପରି ସେ ଚିତ୍କାର କଲା, ଅନ୍ଧଟାଏ ଦେଖାଯାଉ ନାହିଁ, ଏବେ ଦେଖୁଛି ବହୁତ ଦୁଃଖଦ ସମ୍ବେଦନା। ଏହା ପୂର୍ବରୁ ସେହି ଯେଉଁ ଦୁଃଖଦ ସମ୍ବେଦନା ଆସିଥିଲା ଯେବେ ଏକୁଟିଆ ବେଳେ ଝୁଣ୍ଟିଥିଲି ଓ ସେ ଏକୁଟିଆ ବେଳେ ଚିଲେଇଥିଲା, ତାଠାରୁ ଏଇଥରର ସମ୍ବେଦନା ଆହୁରି ଅଧିକ ଦୁଃଖଦ, ଆହୁରି ଅଧିକ ବ୍ୟାକୁଳତା। ବେଶ, ତୃତୀୟ ଘଟଣା ଘଟିଲା। ଚତୁର୍ଥ ଘଟଣା, ପୁଣି ଏକୁଟିଆ ଯାଉଛି, ଏଇ ଉଦାହରଣ ପାଇଁ କଥା କହୁଛି, ଏକୁଟିଆ ଯାଉଛି, ପୁଣି ମୁଁ ଝୁଣ୍ଟିଲି। ପୁଣି ସେ ସେହିପରି ଚିତ୍କାର କଲା, ଅନ୍ଧଟାଏ ଦେଖାଯାଉ ନାହିଁ, ଏବଂ ମୁଁ ଚିହ୍ନିଲି, ଅଥବା ମୋ ସଂଜ୍ଞା ଚିହ୍ନିଲା, ଏହା ତ ମୋ ପୁଅର ସ୍ୱର, ମୋ ପୁଅ ଆଉ ମୋତେ କହୁଛି ଅନ୍ଧଟାଏ ଦେଖାଯାଉ ନାହିଁ। ଏବେ ଦେଖିବ କି ଯେଉଁ ସମ୍ବେଦନା ବଡ଼ ଦୁଃଖଦ ଥିଲା, ଏବେ ଆହୁରି କେତେ ଗୁଣ ଦୁଃଖଦ ହୋଇଗଲା, ଖୁବ୍ ଦୁଃଖଦ ହୋଇଗଲା। ପୁଣି ଉଦାହରଣ ଉଦାହରଣ, ପଞ୍ଚମ ଥର ପୁଣି ସେହି ଚାରି ପାଞ୍ଚ ଜଣ ସାଧକଙ୍କ ସହ ଯାଉଥାଏ, ସେହିପରି ଝୁଣ୍ଟିଲି ଓ ସେ ସେହିପରି ଚିଲେଇଲା, ଅନ୍ଧଟାଏ ଦେଖାଯାଉ ନାହିଁ। ସେହିପରି ସଂଜ୍ଞା ଚିହ୍ନିଦେଲା, ଇଏ ତ ମୋ ପୁଅ। ଆରେ, ଏବେ ତ ଦୁଃଖର କୌଣସି ଠିକଣା ନାହିଁ, ଏପରି ଅନନ୍ତ ହୋଇଗଲା ଦୁଃଖ, କାହିଁକି ଭାଇ? ପାଞ୍ଚ ଥର ଏକା ପ୍ରକାର ଘଟଣା ଘଟିଲା, ପାଞ୍ଚ ଥର ସେହି ଶବ୍ଦ କାନରେ ପଡ଼ିଲା, ଏବଂ ଏହି ପାଞ୍ଚ ଥର ଯାକ ପାଞ୍ଚ ପ୍ରକାରର ସମ୍ବେଦନା ହେଲା, ପାଞ୍ଚ ପ୍ରକାରର ପ୍ରତିକ୍ରିୟା ହେଲା, କାହିଁକି ହେଲା? ଭଲ ବିପଶ୍ୟ ସାଧକ ହୋଇଥିବେ, ଖୁବ୍ ବୁଝିବେ, ବିଶ୍ଲେଷଣ କରି କରି ବୁଝିବେ, ଏଇଥିପାଇଁ ସାରା ସାଧନା କରୁଛନ୍ତି, ଖୁବ୍ ବୁଝିବେ। ପ୍ରଥମ ଥର କ'ଣ ହେଲା, ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ପାଗଳାମୀ କରିଥାଏ, ଯେବେଠାରୁ ଜନ୍ମ ହୁଏ ବଢ଼ି ଚାଲେ ଓ ହୋସ୍ ସମ୍ଭାଳେ। ଏହି ସଂସାରୀ ଭାଷାରେ କହନ୍ତି ହୋସ୍ ସମ୍ଭାଳେ, ହୋସ୍ ସମ୍ଭାଳେ କି ହୋସ୍ ହରାଇବ ସେ କିଏ ଜାଣିଛି, ଟିକିଏ ବଡ଼ ହେଲେ କହନ୍ତି ହୋସ୍ ସମ୍ଭାଳିଲାଣି। ତେବେ କ'ଣ କରେ, ପ୍ରଥମ କାମ ଏହା କରେ କି ନିଜର ଗୋଟିଏ ମୂର୍ତ୍ତି ଗଢ଼େ, ମୁଁ ଗୋଏଙ୍କା, ଆରେ ଗୋଏଙ୍କା, ଏପରି ଗୋଏଙ୍କା, ନିଜ ମୂର୍ତ୍ତି ନିଜେ ଗଢ଼େ ତ ଖୁବ୍ ବଢ଼ିଆ କରି ଗଢ଼େ, ବଢ଼ିଆ ଗଢ଼ିବ, ଖୁବ୍ ବଢ଼ିଆ, ଏମିତି ଗୋଏଙ୍କା, ଏମିତି ଗୋଏଙ୍କା, ଏମିତି ଗୋଏଙ୍କା, ଏବଂ ଆପଣା ମନ ମନ୍ଦିରରେ ସେହି ମୂର୍ତ୍ତିକୁ ସ୍ଥାପିତ କରେ, ଏବଂ ସେହି ମୂର୍ତ୍ତି ପ୍ରତି ଏତେ ଗଭୀର ଆସକ୍ତି ଉତ୍ପନ୍ନ କରିନିଏ, ଆପଣା ଗଢ଼ା ମୂର୍ତ୍ତି, ସେଥିରେ ସତ୍ୟର ଚିହ୍ନ ବର୍ଣ୍ଣ ନାହିଁ, ନିଜ ଭିତରେ ମୂର୍ତ୍ତି ଗଢ଼ିକରି ସ୍ଥାପିତ କରିନେଲା ଓ ଗଭୀର ଆସକ୍ତି ଉତ୍ପନ୍ନ କରିନେଲା, ଏହି ଗୋଏଙ୍କା, ଏପରି ଗୋଏଙ୍କା, ଏପରି ଗୋଏଙ୍କା। ପ୍ରଥମଥର କ'ଣ ହେଲା, ଯେବେ କେହି କହିଲା ଅନ୍ଧଟାଏ ଦେଖାଯାଉ ନାହିଁ, ତେବେ ମୋର ସଂଜ୍ଞା ଚିହ୍ନିକରି କହିଲା, ଏ ଶବ୍ଦ ତ ଗାଳିର ପୂରାପୂରି ଠିକ୍, କିନ୍ତୁ ଇଏ ଗାଳି ତୁମକୁ ଦେଉନାହିଁ, ଇଏ ଗାଳି ତୁମର ସାଧକକୁ ଦେଉଛି, ତେଣୁ ଭିତରେ ଗୋଟିଏ ପ୍ରକାରର କୁତୁକୁତୁ ହେଉଛି, ଆରେ ମୁଁ ବିପଶ୍ୟନାର ମହାନ ଆଚାର୍ଯ୍ୟ, ମୋ ଦ୍ୱାରା ଏପରି ଭୁଲ ହେବ, ମୁଁ କାହାକୁ ଝୁଣ୍ଟି ପଡ଼ିବି, ଏମାନେ ତ ପିଲା, ଏବେ ଶିଖିନାହାନ୍ତି, ଏମାନେ ବାରମ୍ବାର କହୁଛି ସଜାଗ ରୁହ ସଜାଗ ରୁହ, ତଥାପି ଝୁଣ୍ଟି ପଡ଼ିଲା, ଝୁଣ୍ଟିବାରୁ ଗାଳି ଶୁଣିବାକୁ ପଡ଼ିଲା ନା, ମୋ ଦ୍ୱାରା କ'ଣ ଏପରି ହୋଇଯିବ? ଏବେ ଯେଉଁ ମୂର୍ତ୍ତି ଗଢ଼ିଥିଲା ତା ଉପରେ ଆଉ ଟିକିଏ ରଙ୍ଗ ଚଢ଼ିଗଲା, ତା ଉପରେ ଆଉ ଟିକିଏ ପାଲିସ ହୋଇଗଲା, ଆରେ ଗୋଏଙ୍କା କ'ଣ କହିବା, ଗୋଏଙ୍କା ବିଷୟରେ କ'ଣ କହିବା, ତେଣୁ ପୁରା ଶରୀରରେ କୁତୁକୁତୁ ହେଲା, ଖୁବ୍ ସୁଖଦ ସମ୍ବେଦନା ହେଲା। ଦ୍ୱିତୀୟ ଥର ସେହି ଗାଳି ସେହି ବ୍ୟକ୍ତି ସେହି ପ୍ରକାର ଦେଲା, ତେବେ ସଂଜ୍ଞା କହୁଛି ଗାଳି ଅଟେ, ଆଉ ଏଥର ତୁମ ଶିଷ୍ୟକୁ ନୁହେଁ, ଏ ଗାଳି ତୁମକୁ, ଆରେ ମୋତେ ଗାଳି, ଆରେ କେହି ମୋତେ ଗାଳି ଦେବ, ଏବେ ଦେଖ କୁତୁକୁତୁ କାହିଁ, ପୁରା ଶରୀରରେ ଦୁଃଖଦ ହିଁ ଦୁଃଖଦ ସମ୍ବେଦନା, ଏବଂ ତା ବଦଳରେ ଚିତ୍କାର କରୁଛି, କ'ଣ ହୋଇଗଲା, ମରିଗଲୁ, ରକ୍ତ ବାହାରିଲା, କ'ଣ ହୋଇଗଲା, କାହିଁ? ଆରେ ପ୍ରଥମ ଥର କୁତୁକୁତୁ ଲାଗିଲା, ଖୁବ୍ ଖୁସି ହେଲୁ, ଏବଂ ଏବେ ତୁ ଏପରି ପ୍ରତିକ୍ରିୟା କରୁଛୁ, ଖୁବ୍ ଦେଖିବ ଭିତରୁ, ବିପଶ୍ୟ ହୋଇଥିବ ତ ନିଜେ ନିଜକୁ ଖୁବ୍ ବୁଝିବ। ତୃତୀୟ ଥର କ'ଣ ହେଲା, ଦୁଇ ଚାରି ପାଞ୍ଚ ଜଣ ସାଧକ ସାଙ୍ଗରେ ଅଛନ୍ତି ନା, ତେବେ ପ୍ରତ୍ୟେକ ବ୍ୟକ୍ତି ଆଉ ଏକ ପାଗଳାମୀ କରିଥାଏ, ନିଜର ବଢ଼ିଆ ମୂର୍ତ୍ତି ଗଢ଼ି କରି ନିଜ ମନ ମନ୍ଦିରରେ ସ୍ଥାପିତ କରି ତା ପ୍ରତି ଆସକ୍ତ ହୋଇଥାଏ, ଏହା ହିଁ ବହୁତ ବଡ଼ ମୂଢ଼ତା ପାଗଳାମୀ। ଏହାଠାରୁ ଆଉ ଗୋଟିଏ ବଡ଼ ମୂଢ଼ତା କରେ କି ନିଜର ବହୁତ ବଢ଼ିଆ ମୂର୍ତ୍ତି ଗଢ଼ି ଅନ୍ୟମାନଙ୍କ ମନରେ ମଧ୍ୟ ସ୍ଥାପିତ କରେ, ଗୋଏଙ୍କା, ଆରେ ଏମିତି ଗୋଏଙ୍କା, ଏମିତି ଗୋଏଙ୍କା, ଆରେ ଗୋଏଙ୍କା ବିଷୟରେ କ'ଣ କହିବା, ଗୋଏଙ୍କା ବିଷୟରେ କ'ଣ କହିବା। ଯାହା ସହିତ ସମ୍ପର୍କ ହୁଏ ତା ମନରେ ନିଜର ଇମେଜ୍ ଖୁବ୍ ବଢ଼ିଆ ହେବା ଦରକାର, ତେଣୁ ନିଜର ଇମେଜ୍ କ୍ରିଏଟ୍ କରି ଛବି ନିର୍ମାଣ କରି ତା ମନରେ ଆରେ ଏଥିପାଇଁ କେତେ ନାଟକ କରେ, କେତେ ତାମସା କରେ, ଆରେ କୌଣସି ପ୍ରକାର ଲୋକଙ୍କ ମନରେ ସ୍ଥାପିତ ହୋଇଯାଏ, ଗୋଏଙ୍କା ତ ବଡ଼ ସନ୍ଥ, ଗୋଏଙ୍କା ତ ଏପରି ବିପଶ୍ୟନାର ଆଚାର୍ଯ୍ୟ, ଏମିତି ଏମିତି ଏମିତି, ଆରେ ତେବେ କ'ଣ ହେଲା ତୃତୀୟ ଥର, ତୃତୀୟ ଥର ଯେବେ ସେହି ବ୍ୟକ୍ତି ଏପରି କହିଲା, ଅନ୍ଧଟାଏ ଦେଖାଯାଉ ନାହିଁ, ତେବେ ମୋର ଯେଉଁ ଚାରି ପାଞ୍ଚ ଜଣ ସାଧକ ଥିଲେ ତାଙ୍କ ମନରେ ଯେଉଁ ଇମେଜ୍ ସ୍ଥାପନ କରିଥିଲି ଓ ସେହି ଇମେଜ୍ ପ୍ରତି ଜଣେ ଜଣେ ବ୍ୟକ୍ତିଙ୍କ ଭିତରେ ଯେଉଁ ଇମେଜ୍ ସ୍ଥାପନ କରିଥିଲି ତା ପ୍ରତି ଆସକ୍ତି ଉତ୍ପନ୍ନ କରିଥିଲି, ତେବେ ପ୍ରଥମେ ତ ଗୋଟିଏ ମୂର୍ତ୍ତି ଯାହା ନିଜ ଭିତରେ ସ୍ଥାପନ କରିଥିଲି ତାହା ଭାଙ୍ଗିଲା, ଖୁବ୍ ଦୁଃଖ ଲାଗିଲା। ଏବେ ଏହି ପାଞ୍ଚଟି ମୂର୍ତ୍ତି ଭାଙ୍ଗିଲା ଏକାବେଳେ। ମୋର ସାଧକମାନେ ଦେଖିଲେ, ଆରେ ଏ ତ ଭଲ ଗୁରୁ, ଆମକୁ କହୁଛନ୍ତି ସଜଗ ରୁହ ସଜଗ ରୁହ, ଆଉ ଦେଖ ଖୋଦ ଝୁଣ୍ଟିଲେ ଆଉ ଗାଳି ଖାଇଲେ ନା। ତେଣୁ ଯେଉଁ ମୂର୍ତ୍ତି ତାଙ୍କ ଭିତରେ ସ୍ଥାପନ କରିଥିଲି ତାହା ସବୁ ଭାଙ୍ଗିଲା, ଖୁବ୍ ଦୁଃଖ ଲାଗିଲା, ପାଞ୍ଚ ଗୁଣା ଦୁଃଖ ହେଲା। ଆରେ ପାଞ୍ଚ ଜଣଙ୍କ ମନରେ ଯେଉଁ ମୂର୍ତ୍ତି ସ୍ଥାପନ କରିଥିଲି, ଲୋକ କହେ ମୋତେ କେହି ଏକୁଟିଆ ବେଳେ ଗାଳି ଦେଇଦେଉ କିଛି କ୍ଷତି ନାହିଁ, କୌଣସି ପ୍ରକାରେ ସହିନେବି। ଆରେ ଭରା ସଭାରେ 100 ଲୋକଙ୍କ ସାମ୍ନାରେ ଗାଳି ଦେଇଦେଲା, କ'ଣ ଫରକ ପଡ଼ିଲା ଭାଇ, ଗାଳି ତ ଗାଳି ନା, ତୋତେ ଏକେଲାରେ ଦେଉ କି 100 ଲୋକଙ୍କ ସମ୍ମୁଖରେ ଦେଉ ଫରକ କ'ଣ ପଡ଼ିଲା, ବୁଝିବ। ଭଲ ବିପସ୍ୟ ହୋଇଥିବ ତ କ'ଣ ଫରକ ପଡ଼ିଲା, ଏଇ 100 ଲୋକଙ୍କ ମନରେ ମୁଁ ଯେଉଁ ଇମେଜ୍ ନିର୍ମାଣ କରିଥିଲି ସେସବୁ ଭାଙ୍ଗିଲା ନା। 100 ଲୋକ ଜାଣିନେଲେ କି ଏଇ ବ୍ୟକ୍ତିଠାରେ ଦୋଷ ଅଛି, ଏଣୁ ଏହାକୁ ଗାଳି ଶୁଣିବାକୁ ପଡ଼ୁଛି। ତେଣୁ ବଡ଼ ଦୁଃଖ ହେଲା, ବଡ଼ ଦୁଃଖ ହେଲା ଏହି ପାଗଳାମୀ ତୃତୀୟ ଥର। ଏବେ ଚତୁର୍ଥ ଥର କ'ଣ ହେଲା, ପ୍ରତ୍ୟେକ ବ୍ୟକ୍ତି ମୁଁ କହିକରି ଆପଣ ମୂର୍ତ୍ତି ସ୍ଥାପନ କରେ ତାହା ତ କରିଥାଏ, ଆଉ ଗୋଟିଏ ମୂର୍ତ୍ତି ସ୍ଥାପନ କରିବାକୁ ଲାଗେ, ମୁଁର ସୀମାକୁ ଟିକିଏ ବଢ଼ାଏ। ଏବେ ମୋର ଇଏ ମୋ ପୁଅ, ଇଏ ମୋ ଝିଅ, ଇଏ ମୋର ପତି, ଇଏ ମୋର ପତ୍ନୀ, ଇଏ ମୋର ଭାଇ, ଇଏ ମୋର ଅମକ, ଇଏ ମୋର ମୋର ଇଏ ମୋର ମୋର କରି କରି ଯାହାକୁ ମୋର କୁହେ ଏବେ ତାର ମୂର୍ତ୍ତି ଗଢ଼େ, ଖୁବ୍ ସୁନ୍ଦର କରି ଗଢ଼େ। ଆରେ ମୋର ପୁଅ, ଏମିତି ପୁଅ ବିପସ୍ୟନାର ଆଚାର୍ଯ୍ୟଙ୍କ ପୁଅ ତ ବଡ଼ ବିପସ୍ୟନାବାଦୀ ହେବ, ଖୁବ୍ ଧର୍ମବାଦୀ ହେବ, ଏବଂ ଯେବେ ମୁଁ ବୁଢ଼ା ହୋଇଯିବି ତେବେ ମୋର ଏପରି ସେବା କରିବ, କହିବ ବାପା ଆପଣ ତ ରିଟାୟାର୍ଡ଼, ମୁଁ ସବୁ ସେବା କରିବି, ମୁଁ ଆପଣଙ୍କୁ ପୁରା ଦେଖିବି, ମୋ ପୁଅ ଏମିତି। ସେହି ପୁତ୍ର ପ୍ରତି ବଡ଼ ଆସକ୍ତି ଉତ୍ପନ୍ନ କରିନେଲି ତାର ଇମେଜ୍ ନିର୍ମାଣ କରି, ଏବଂ ଏବେ ସେ ଗାଳି ଦେଉଛି ଅନ୍ଧଟାଏ। ଚତୁର୍ଥ ଥର ସଂଜ୍ଞା କହିଲା, ଏ ଯେଉଁ ଗାଳି ଆସିଲା ଏହା ତୋ ପୁଅ ଆଡ଼ୁ, ମୋ ପୁଅ ମୋତେ କହିବ ଅନ୍ଧଟାଏ ଦେଖାଯାଉ ନାହିଁ। ଆରେ କେହି ଅଜଣା ଲୋକ ଗାଳି ବି ଦେଇଦେଉ, ଦୁଃଖ ତ ହୋଇଥାଏ, ଏତେ ଦୁଃଖ ହୁଏ ନାହିଁ, ପୁଅ ଗାଳି ଦେଉଛି ଯାହାକୁ ନେଇ ମୁଁ ଏତେ ସ୍ୱପ୍ନ ସଜେଇଛି, ଖୁବ୍ ବୁଝିହେବାକୁ ଲାଗିବ। ଯେତେ ଯେତେ ବିପସ୍ୟନାର ରାସ୍ତାରେ ଆଗକୁ ବଢ଼ିବେ ଗୋଟିଏ କଥା ଏହା ବୁଝିହେବାକୁ ଲାଗିବ କି ଯାହାକୁ ମୋର କହି ବହୁତ ସ୍ନେହ କରୁଛି, ଭିତରକୁ ଦେଖିବା ଆରମ୍ଭ କରିବେ ତ ଏକଥା ବୁଝି ହୋଇଯିବ କି ମୁଁ କାହାକୁ ଭଲ ପାଏ ନାହିଁ, ଧୋକା ଅଟେ। ଏ ମୋର ପୁଅ, ଏ ମୋର ଝିଅ, ଏ ମୋର ସ୍ତ୍ରୀ, ଏ ମୋର ସ୍ୱାମୀ, ଏ ଅମୁକ ମୁଁ ଖୁବ୍ ଭଲ ପାଉଛି, ସବୁ ମିଛ। ମୁଁ ନିଜେ ନିଜକୁ ଭଲ ପାଉଛି, ମୁଁ ମୋର ସ୍ୱପ୍ନକୁ ଭଲ ପାଉଛି, ନିଜର ଇଚ୍ଛାକୁ ଭଲ ପାଉଛି, ନିଜର ଅଭିପ୍ସାକୁ ଭଲ ପାଉଛି। କେହି ବ୍ୟକ୍ତି ପୁତ୍ର ହେଉ କି ପତି ହେଉ କି ପତ୍ନୀ ହେଉ କି ଭାଇ ହେଉ, ସେ ଯଦି ମୋର ଇଚ୍ଛା ପୂରଣରେ ସହାୟକ ହୋଇଗଲା, ମୋର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଉଛି, ଏଣୁ ମୋତେ ପ୍ରିୟ ଲାଗୁଛି। ସେହି ବ୍ୟକ୍ତି ଯାହାକୁ ମୋର କହି ଖୁବ୍ ଭଲ ପାଉଛି, ସେହି ବ୍ୟକ୍ତି ମୋର ସ୍ୱପ୍ନକୁ ଭାଙ୍ଗିଲା ବାଲା ହୋଇଗଲେ ସବୁ ଭଲ ପାଇବା ସମାପ୍ତ। ଭଗବାନଙ୍କ ଜୀବନକାଳର ଗୋଟିଏ ଘଟଣା, ଦେଶର ରାଜା ପ୍ରସେନଜିତ ଭଗବାନଙ୍କ ସମ୍ପର୍କରେ ଆସିଲେ, ତେଣୁ ଧର୍ମର ସମ୍ପର୍କରେ ଆସିଲେ, ବିପସ୍ୟନାର ସମ୍ପର୍କରେ ଆସିଲେ, ଖୁବ୍ ବିପସ୍ୟନା କରିବାକୁ ଲାଗିଲେ। ଏବଂ ଯେଉଁଠି ପରିବାରର ଜଣେ ସଦସ୍ୟ ପାଖକୁ ବିପସ୍ୟନା ଚାଲିଯାଏ, ଧୀରେ ଧୀରେ ପରିବାରର ସବୁ ସଦସ୍ୟ ବିପସ୍ୟନା କରିବାକୁ ଲାଗନ୍ତି, ଧର୍ମର ନିୟମ ଏହିପରି। ତେଣୁ ତାଙ୍କ ପରିବାରର ଲୋକ ମଧ୍ୟ ବିପସ୍ୟ ହୋଇଗଲେ, ତାଙ୍କର ପତ୍ନୀ ପାଟରାଣୀ ମଲ୍ଲିକା ସେ ବି ଖୁବ୍ ଭଲ ବିପସ୍ୟନା ସାଧିକା ହୋଇଗଲେ। ଉଭୟ ଏକସଙ୍ଗେ ବସି ମହଲର ଗୋଟିଏ ପ୍ରକୋଷ୍ଠରେ ଧ୍ୟାନ କକ୍ଷ କଲେ, ସେଥିରେ ଉଭୟ ପ୍ରତିଦିନ ଧ୍ୟାନ କରନ୍ତି ଏବଂ ଧ୍ୟାନରେ ଖୁବ୍ ଆଗକୁ ବଢ଼ିଗଲେ। ତେବେ ଦିନେ ପ୍ରସେନଜିତ ଯେବେ ଧ୍ୟାନରୁ ଉଠିଲେ, ତେବେ ମଲ୍ଲିକାଙ୍କୁ ପଚାରିଲେ କି ଆଜି ଧ୍ୟାନ କରୁ କରୁ ମୋ ମନରେ ଗୋଟିଏ ପ୍ରଶ୍ନ ଉଠିଲା କି ମୋର ସବୁଠାରୁ ପ୍ରିୟ କିଏ, ଆଉ ଏହା ବି ଉଠିଲା କି ତୁମର ସବୁଠାରୁ ପ୍ରିୟ କିଏ, ତେବେ କୁହ ସଂସାରରେ ତୁମର ସବୁଠାରୁ ପ୍ରିୟ କିଏ। ସେ କହୁଛନ୍ତି, ଆଶ୍ଚର୍ଯ୍ୟ କଥା, ଧ୍ୟାନ କରୁ କରୁ ମୋ ମନରେ ମଧ୍ୟ ଏହି ପ୍ରଶ୍ନ ଉଠିଲା କି ମୋର ସବୁଠାରୁ ପ୍ରିୟ କିଏ, ତେବେ ମୁଁ ତ ବୁଝିଗଲି ସବୁଠାରୁ ପ୍ରିୟ ମୁଁ ହିଁ, ମୋର ସବୁଠାରୁ ପ୍ରିୟ ମୁଁ ବୋଲି ମୋତେ ଲାଗୁଛି, ଆଉ କେହି ଲାଗୁନାହାନ୍ତି, ଏହା ହିଁ ସତ୍ୟ। ଯଦି ସେ ବିପସୀ ସାଧକ ହୋଇନଥାନ୍ତେ ତେବେ କହିଥାନ୍ତେ, ଏହାର ମୁଣ୍ଡ କାଟ କର, ଇଏ କେମିତିକା ରାଣୀ, ଏତେ ସ୍ୱାର୍ଥୀ, କହୁଛି ମୁଁ ହିଁ ମୋତେ ପ୍ରିୟ ଲାଗୁଛି, ଆଉ କେହି ପ୍ରିୟ ଲାଗୁନାହାନ୍ତି, ମୁଁ ମଧ୍ୟ ଏହାକୁ ପ୍ରିୟ ଲାଗୁନାହିଁ। କିନ୍ତୁ ସେ ବିପସୀ ସାଧକ ନା, ଖୁବ୍ ବୁଝୁଛନ୍ତି, ତେଣୁ କହୁଛନ୍ତି, ଭାଇ ମୋତେ ବି ଏହି ଉତ୍ତର ମିଳିଲା, ମୁଁ ମଧ୍ୟ ମୋ ଭିତରକୁ ଉଙ୍କି ମାରି ଦେଖିଲି ତ ମୋତେ ଏହିପରି ଲାଗିଲା କି ମୁଁ ହିଁ ମୋର ପ୍ରିୟ, ବାକି ସବୁ ଲୋକ ମୋର ସ୍ୱପ୍ନରେ ମୋର ସହାୟକ ଅଟନ୍ତି, ଏଣୁ ପ୍ରିୟ ଲାଗନ୍ତି, ଅନ୍ୟଥା ପ୍ରିୟ ନୁହଁନ୍ତି। ଉଭୟ ଭଗବାନ ବୁଦ୍ଧଙ୍କ ନିକଟକୁ ଗଲେ ଏବଂ କହିଲେ, ମହାରାଜ, ଆଜି ତ ଧ୍ୟାନରେ ଏପରି ହେଲା, ଆଉ ଏପରି ବାର୍ତ୍ତାଳାପ ହେଲା। ଭଗବାନ କହିଲେ, ସାଧୁ ସାଧୁ ସାଧୁ, ତୁମର କଲ୍ୟାଣ ହୋଇଗଲା। ଯେଉଁଦିନ ମନୁଷ୍ୟ ଅନ୍ତର୍ମୁଖୀ ହୋଇ ଏହି ସତ୍ୟକୁ ସ୍ୱୀକାର କରେ କି ମୁଁ କେତେ ଆତ୍ମକେନ୍ଦ୍ରିତ ସ୍ୱୟଂକେନ୍ଦ୍ରିତ ଜୀବନ ଜିଉଁଛି, ମୋତେ ମୋ ଛଡ଼ା ଆଉ କେହି ପ୍ରିୟ ଲାଗୁନାହାନ୍ତି, ମୋତେ ମୋର ସ୍ୱପ୍ନ ଛଡ଼ା, ମୋର ତୃଷ୍ଣା ଛଡ଼ା, ମୋର କାମନା ଛଡ଼ା କେହି ପ୍ରିୟ ଲାଗୁନାହାନ୍ତି, ସେହିଦିନ ତାର ହୋସ୍ ଜାଗିଲା। ଏବେ ତାଠାରୁ ସ୍ୱାର୍ଥବୁଦ୍ଧି ବାହାରିବା ଆରମ୍ଭ ହୋଇଯିବ, ଆତ୍ମକେନ୍ଦ୍ରିତ ଜୀବନ ତୁଟିବା ଆରମ୍ଭ ହୋଇଯିବ, ଆତ୍ମଭାବ ଅନାତ୍ମଭାବରେ ବଦଳିବା ଆରମ୍ଭ ହୋଇଯିବ, ଅହଙ୍କାର ବାହାରିଯାଇ ନିରହଙ୍କାର ଅବସ୍ଥା ଆସିବା ଆରମ୍ଭ ହୋଇଯିବ। ପ୍ରଥମେ ଏହି ସତ୍ୟକୁ ସ୍ୱୀକାର ତ କରନ୍ତୁ, ଅନୁଭବରୁ ଜାଣନ୍ତୁ, ଖାଲି ବୁଦ୍ଧିରେ ସ୍ୱୀକାର କଲେ ନୁହେଁ, ଭିତରକୁ ଦେଖି ଦେଖି ଏହା ହିଁ ହେଲା ସେହି ପୁତ୍ର ପ୍ରତି ଏତେ ଗଭୀର ଆସକ୍ତି। କ'ଣ ଆସକ୍ତି, କେଉଁ କଥାର? ଇଏ ମୋ ସ୍ୱପ୍ନକୁ ପୁରା କରିବାରେ ସହାୟକ ହେବ। କୌଣସି ମା ପୁତ୍ର ଜନ୍ମ ହୋଇଛି ଏବଂ ଏବେଠାରୁ ସ୍ୱପ୍ନ ଦେଖିବାକୁ ଆରମ୍ଭ କରିଦେଲା, ମୋର ପୁତ୍ର ମୋର ପୁତ୍ର, ଆଉ ଯେବେ ବଡ଼ ହେବ, 25 ବର୍ଷର ହୋଇଯିବ, ତେବେ ଘରକୁ ବୋହୂଟିଏ ନେଇ ଆସିବ। ଏବେ ବୋହୂ ଜନ୍ମ ମଧ୍ୟ ହୋଇନାହିଁ, କଳ୍ପନା କରୁଛି ଗୋଟେ ବୋହୂ ଆଣିବ, ଆଉ ମୋ ପୁତ୍ର ତ ବଡ଼ ଆଜ୍ଞାକାରୀ ହେବ, ବଡ଼ ଖୁବ୍ ବିନୀତବାନ ହେବ, ବଡ଼ ଧର୍ମବାନ ହେବ, ତେଣୁ ଖୋଜି ଖୋଜି ଯେଉଁ ବୋହୂ ଆଣିବ ସେ ବି ବଡ଼ ଧର୍ମପତି ବୋହୂ ଆଣିବ, ଖୁବ୍ ଭଲ ବୋହୂ ନେଇକରି ଆସିବ, ଏମିତି ବୋହୂ ଆସିବ, ଏମିତି ବୋହୂ ଆସିବ, କଳ୍ପନା କରୁଛି, ତା ପ୍ରତି ଆସକ୍ତି ଉତ୍ପନ୍ନ କରୁଛି, ତା'ର ଗୋଟିଏ ଇମେଜ୍ କ୍ରିଏଟ୍ କରୁଛି, ପ୍ରତିମୂର୍ତ୍ତି ନିର୍ମାଣ କରୁଛି। ଏବଂ 25 ବର୍ଷ ପରେ, ସତକୁ ସତ 25 ବର୍ଷ ପରେ ଘରକୁ ବୋହୂ ନେଇ ଆସିଲା, ଆଉ ବୋହୂ ଏପରି ଆସିଛି ଯେ ଚୁଟି ଧରି ଛାଞ୍ଚୁଣିରେ କଥାବାର୍ତ୍ତା କରେ। ଏବେ ବିଚାରର ପୁରା ଛବି ସମାପ୍ତ ହୋଇଗଲା ନା? ଆରେ ଏମିତି ବୋହୂ ଆସିବ, ଏମିତି ବୋହୂ ଆସିବ, ପୁରା ସ୍ୱପ୍ନ ଯାହା ବୋହୂକୁ ନେଇ ଦେଖିଥିଲା ସେ ସବୁ ଭାଙ୍ଗିଗଲା ନା? ତା'ର କାନ୍ଦିବାର କ'ଣ ଠିକଣା? ଏହିପରି ସେ ବୋହୂ ଯେବେ ଛୋଟ ହୋଇଥାଏ ସେଦିନ ଚିନ୍ତା କରିବା ଆରମ୍ଭ କଲା। କେହି ତାକୁ ବତେଇଲା, କହିଲା ବଡ଼ ହୋଇଯିବୁ, ପର ଘରକୁ ଯିବୁ, ସେଠି ଏହା ମିଳିବ, ଏମିତି ମିଳିବ, ଇଏ ମିଳିବ, ଆରେ ଗୋଟିଏ ମାଆ ବି ମିଳିବ ଯିଏକି ଏଇ ମାଆ ଠାରୁ ଅଧିକ ସ୍ନେହ ଦେବ, ଏପରି ମାଆ ମିଳିବ, ଏପରି ବିଚାରି ଆସିଲା, ଆଉ ଏପରି ମାଆ ମିଳିଲା କଙ୍କାଳୀ, ଏପରି ମାଆ ମିଳିଲା ଯିଏ ଗାଳି ବିନା କଥା ହିଁ କହେ ନାହିଁ, ତେବେ ବିଚାର ସବୁ ସ୍ୱପ୍ନ ଭାଙ୍ଗିଗଲା ନା? ଏପରି ସ୍ୱପ୍ନ ନିର୍ମାଣ କରିବାରେ ଦାୟୀ କିଏ? ଆମେ ନିଜର ସ୍ୱପ୍ନ ଗଢ଼ୁଛନ୍ତି, ଇମେଜ୍ କ୍ରିଏଟ୍ କରୁଛନ୍ତି, ତା ସହ ଆସକ୍ତି ଉତ୍ପନ୍ନ କରନ୍ତି, ସେ ଇମେଜ୍ ତୁଟେ, ଆମେ ବ୍ୟାକୁଳ ହୁଅନ୍ତି, ଦାୟୀ କିଏ? ଆମେ ସମସ୍ତଙ୍କୁ ସମସ୍ତେ, ଆମର ସବୁ ଆସକ୍ତି ନିଜର ନିଜ ପ୍ରତି, ନିଜର ଇଚ୍ଛା ପ୍ରତି, ଆଉ ସେ ପୁରା ହୁଏ ନାହିଁ, ଆମେ ବ୍ୟାକୁଳ ହେଉ। ମାତା ପିତା ଚାହୁଁଛନ୍ତି କି ବଡ଼ ହୋଇଯିବେ, ତେବେ ଏଇ ପୁଅ ଓ ବୋହୂ ଆମର ବହୁତ ସେବା କରିବେ, ଏବଂ ପୁଅ ବୋହୂ ସ୍ୱପ୍ନ ଦେଖୁଛନ୍ତି କି ଆରେ ଇଏ ବୁଢ଼ା ବୁଢ଼ୀଙ୍କ କଟର କଟରେ କିଏ ପଡ଼ିବ, ବଡ଼ ହୋଇ ଟିକେ ନିଜର ଗୋଡ଼ରେ ଠିଆ ହୋଇଗଲେ ଏକ ବଙ୍ଗଳା ବନେ ନ୍ୟାରା, ତେବେ ଗୋଟିଏ ସ୍ୱତନ୍ତ୍ର ବଙ୍ଗଳା ହେବ। ଏଇଆ ସିନେମାରୁ ଶୁଣି ଆସିଲେ, ପଢ଼ି ଆସିଲେ, ନିଜର ଅଲଗା ବଙ୍ଗଳା ନେଇ ଛାଡ଼ ଏଇ ବୁଢ଼ା ବୁଢ଼ୀଙ୍କୁ, ଖୁବ୍ ଆରାମରେ ରହିବା, ସେମାନେ ତାଙ୍କର ଆପଣା ସ୍ୱପ୍ନ ଦେଖୁଛନ୍ତି, ଆମେ ଏମିତି ରହିବା, ଏମାନେ ଆପଣା ସ୍ୱପ୍ନ ଦେଖୁଛନ୍ତି, ତେବେ ଉଭୟଙ୍କ ସ୍ୱପ୍ନ ତ ପୁରା ହେବ ନାହିଁ ନା? ଯେବେ ସ୍ୱପ୍ନ ତୁଟିବ ତେବେ ପରସ୍ପର କାନ୍ଦିବେ ସିନା। ଯେପର୍ଯ୍ୟନ୍ତ ଦୁଇ ଭାଇ ଅଛନ୍ତି ଓ ଉଭୟଙ୍କର ଗୋଟିଏ ସ୍ୱପ୍ନ ରହିଛି, ଉଭୟଙ୍କ ସ୍ୱପ୍ନ ଏକା ଦିଗରେ ଚାଲିଛି, ଖୁବ୍ ପ୍ରେମ ରହିଛି, ଯେବେ ଦୁଇ ଜଣଙ୍କର ଦୁଇ ପ୍ରକାରର ଦୁଇ ଦିଗରେ ଚାଲିବାକୁ ଲାଗିବ, ଏହାର ସ୍ୱପ୍ନ ଏହି ପ୍ରକାରର, ଇଏ ପୁରା ହେବ ତ ତା'ର ଖଣ୍ଡିତ ହେବ, ତା'ର ସେ ପ୍ରକାରର, ତାହା ପୁରା ହେବ ତ ଏହାର ଖଣ୍ଡିତ ହେବ, ଭାଇ ଭାଇଙ୍କ ସାରା ପ୍ରେମ ସମାପ୍ତ, ଜଣେ ଅନ୍ୟର ଶତ୍ରୁ ହୋଇଗଲେ। ତାହେଲେ ଭାଇ କାହିଁକି ଶତ୍ରୁ ହୋଇଗଲେ? କାରଣ ପ୍ରେମ ଭାଇ ପ୍ରତି ନୁହେଁ, ପ୍ରେମ ପୁଅ ପ୍ରତି ନୁହେଁ, ପୁତ୍ରବଧୂ ପ୍ରତି ନୁହେଁ, ପିତା ପ୍ରତି ନୁହେଁ, ମାତା ପ୍ରତି ନୁହେଁ, ପ୍ରେମ ଆମ ନିଜ ପ୍ରତି ଓ ପ୍ରେମ ନିଜର କାମନା ପ୍ରତି, ନିଜର ସ୍ୱପ୍ନ ପ୍ରତି। ଏହି କଥା ବିପଶି ସାଧକ ଶୀଘ୍ର ଦେଖିବାକୁ ଲାଗେ, ଦେଖିବାକୁ ଲାଗେ ତ ତା'ର କଲ୍ୟାଣର ରାସ୍ତା ଖୋଲିଯାଏ, କାରଣ ସେ ନିଜ ଦୁଃଖର କାରଣକୁ ବୁଝିବାକୁ ଲାଗିଲା, ମୋର ଦୁଃଖର ପ୍ରକୃତ କାରଣ ଏହା। ଏପରି ବୁଝିବାକୁ ଲାଗିଲେ ଖୁବ୍ ଭଲ ଭାବେ ବୁଝିପାରିବ କି ଚତୁର୍ଥ ଥର ମୁଁ ଯେଉଁ ଅଧିକ ବ୍ୟାକୁଳ ହେଲି ତାହା ଏଇଥିପାଇଁ ହେଲି କି ମୁଁ ନିଜ ପୁତ୍ର ପ୍ରତି ସ୍ୱପ୍ନ ଯୋଡ଼ିଥିଲି, ଆଉ ସେହି ପୁତ୍ର ମୋତେ ଗାଳି ଦେଉଛି, ଅନ୍ୟମାନଙ୍କ ପ୍ରତି ତ କୌଣସି ସ୍ୱପ୍ନ ଯୋଡ଼ି ନାହିଁ ନା? କେହି ଅଜଣା ବ୍ୟକ୍ତି ଗାଳି ଦେଲେ ଦୁଃଖ ତ ହେଲା, କିନ୍ତୁ ସେତେ ଦୁଃଖ ହେଲା ନାହିଁ, କାରଣ ସେହି ଅପରିଚିତ ବ୍ୟକ୍ତି ପ୍ରତି ମୋର କୌଣସି ସ୍ୱପ୍ନ ନାହିଁ କି ଇଏ ମୋର ସ୍ୱପ୍ନ ପୁରା କରିବ, ଇଏ ମୋର କାମନାକୁ ପୁରା କରିବାରେ ସହାୟକ ହେବ, ଏପରି ତିଳେ ମାତ୍ର କାମନା ନଥିଲା, ଆଉ ଏହି ପୁତ୍ର ପ୍ରତି ତ ବହୁତ ଅଛି, ଇଏ ବଡ଼ ହେବ ତ ମୋର ଏପରି ସେବା କରିବ, ଇଏ କରିବ, ସିଏ କରିବ, ଏବେ ତାହା ତ ସମ୍ପୂର୍ଣ୍ଣ ବିପରୀତ। ବଡ଼ ଦୁଃଖୀ ହେଲି, ପଞ୍ଚମ ଥର ଆହୁରି ଅଧିକ ଦୁଃଖୀ କାହିଁକି ହେଲି ତାକୁ ମଧ୍ୟ ବୁଝିବ। ଆହୁରି ଗୋଟିଏ ପାଗଳାମୀ କରେ, ମୋର 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 କହିକରି ତା'ର ମୂର୍ତ୍ତିକୁ ମନ ମଧ୍ୟରେ ସ୍ଥାପନ କରେ, ତାହା ତ କରେ, ପୁଣି ଅନ୍ୟମାନଙ୍କ ମନରେ ମଧ୍ୟ ସ୍ଥାପନ କରିବାକୁ ଲାଗେ। ଜାଣିଥାଏ କି ଏହା ଭିତରେ ଦୋଷ ଅଛି, ତଥାପି କହିଥାଏ କି ମୋର ପୁତ୍ର, ଆରେ କ'ଣ କହିବି, ଏପରି ଆଜ୍ଞାକାରୀ, ଏପରି ବିପଶୀ, ଏମିତି ଏମିତି ୟା ମନରେ ସ୍ଥାପନ କଲା, ତା ମନରେ ସ୍ଥାପନ କଲା କି ମୋର ପୁତ୍ର, ମୋର ପତ୍ନୀ, ମୋର ପତି, ମୋର ଅମୁକ, ମୋର ଅମୁକ। ଏବଂ ଏବେ ସେହି ପୁତ୍ର ଯାହାର ଇମେଜ୍ ମୁଁ ପାଞ୍ଚ ଜଣ ସାଧକଙ୍କ ମନରେ ସ୍ଥାପନ କରିଛି, ବର୍ଷ ବର୍ଷ ସମୟ ଲଗେଇଛି, ଏବେ ସେହି ପାଞ୍ଚ ଇମେଜ୍ର ଭଞ୍ଜନ ହେଲା ନା? ସେହି ପୁତ୍ର ଏମାନଙ୍କ ସମ୍ମୁଖରେ ମୋତେ ଗାଳି ଦେଉଛି, ଆରେ ଭାଇ ତୁ ମୋ ପୁଅ, ଘରେ ଗାଳି ଦେଇଥାନ୍ତୁ ତେବେ ବି ଠିକ୍ ଥାଆନ୍ତା, ତଥାପି ସହି ନେଇଥାନ୍ତି, ତୁ ଏଇ ପାଞ୍ଚ ଜଣଙ୍କ ଆଗରେ ମୋ ସାଧକଙ୍କ ଆଗରେ ମୋର ଇଜ୍ଜତ ଖରାପ କରୁଛୁ, ଏମାନଙ୍କ ଆଗରେ ଗାଳି ଦେଉଛୁ। ହୋସ୍ ନାହିଁ ନା, ଏକେଲା ବେଳେ ଗାଳି ଦେଉ କି ବାହାରେ ଗାଳି ଦେଉ, ତୁ କାହିଁକି ଦୁଃଖୀ ହେଉଛୁ ଏହାକୁ ଦେଖ ନା, ତୁ ନିଜ ଭିତରେ ମୂର୍ତ୍ତି ଗଢ଼ିଛୁ ନା। ସେହି ଚିତ୍ରକର ଯିଏ ଚିତ୍ର ଆଙ୍କି ତା ଉପରେ ପାଗଳ ହୋଇଗଲା, ସେହିପରି ଆମେ ମୂର୍ତ୍ତିକାର ମୂର୍ତ୍ତି ଗଢ଼ି ଗଢ଼ି ପାଗଳ ହେଉଛନ୍ତି। ଏହି କଥା ବିପଶୀ ସାଧକକୁ ଯେତେ ଶୀଘ୍ର ବୁଝା ପଡ଼ିଯିବ, ସେ ସେତେ ଶୀଘ୍ର କଲ୍ୟାଣର ରାସ୍ତାକୁ ଆସିଗଲା, ଆସିବା ଉଚିତ। ଯଦି ଏହି ସମ୍ବେଦନାର ଖେଳ ଖେଳି ଚାଲିଗଲା, ସୁଖଦ ଆସିଲା ତ ଖୁସିରେ ନାଚିବାକୁ ଲାଗିଲା, ଦୁଃଖଦ ଆସିଲା କାନ୍ଦିବାକୁ ଲାଗିଲା, ତେବେ ସାରା ଜୀବନ ସାଧନା କରି ଚାଲେ, ତେବେ ତା'ର କିଛି ଲାଭ ହେବାର ନାହିଁ। ଯେଉଁ ବ୍ୟକ୍ତି ଏହା ବୁଝିଗଲା କି ସୁଖଦ ଆସୁ କି ଦୁଃଖଦ ଆସୁ ମୋତେ ସାକ୍ଷୀ ଭାବରେ ଦେଖିବାର ଅଛି, ତେବେ ସବୁ ରହସ୍ୟ ଖୋଲିବା ଆରମ୍ଭ ହୋଇଯିବ। ଏହି ଦେଖ ପରମାଣୁର ପୁଞ୍ଜ, ଇଏ ଦେଖ ଚିତ୍ତର ଚାରି ଅଂଶ, ଏହା ବିଜ୍ଞାନ ଜାଣିବାର କାମ କରେ, ଏହା ସଂଜ୍ଞା ଚିହ୍ନିବା କାମ କରେ ଓ ମୂଲ୍ୟାଙ୍କନ କରେ, ବେଦନା ସମ୍ବେଦନଶୀଳ ହେବାର କାମ କରେ, ଇଏ ସଂସ୍କାର ପ୍ରତିକ୍ରିୟା କରିବାର କାମ କରେ। ଏବଂ ଦେଖ ଏହାର ପ୍ରଭାବ କିପରି ଶରୀର ଉପରେ ପଡ଼ୁଛି, କିପରି ସମ୍ବେଦନା ଆସୁଛି, କିପରି ସମ୍ବେଦନା ଆମକୁ ପ୍ରଭାବିତ କରୁଛି, ସେହି ସମ୍ବେଦନାର କାରଣରୁ ବିକାର ଆହୁରି ଜାଗ୍ରତ ହେଉଛି, ସମ୍ବେଦନା ବଢ଼ୁଛି, ସମ୍ବେଦନା ବଢ଼ୁଛି ତ ବିକାର ବଢ଼ୁଛି, ବିକାର ବଢ଼ୁଛି ତ ସମ୍ବେଦନା ବଢ଼ୁଛି, ସାରା ପ୍ରପଞ୍ଚ ବୁଝିହେବାକୁ ଲାଗିବ। ଏବେ ସମ୍ବେଦନା ଆସିବ ତ ବିକାର ବଢ଼ାଇବେ ନାହିଁ, ସାକ୍ଷୀ ଭାବରେ ଦେଖିବେ, ତେବେ ସମ୍ବେଦନା ଆପେ ଆପେ ଆମ ମୁଣ୍ଡ ଉପରେ ଚଢ଼ି ବସିବ ନାହିଁ, ତେଣୁ ବିକାର ଆପେ ଆପେ ମୁଣ୍ଡ ଉପରେ ଚଢ଼ି ବସିବ ନାହିଁ, ଉଭୟ ଦୁର୍ବଳ ହୋଇ ହୋଇ ସମାପ୍ତ ହୋଇଯିବେ। ଇଏ ସାରା କାମ ସଫଳତାରେ ସଫଳତାର ଲକ୍ଷ୍ୟରେ ସେତେବେଳେ ପୂରା ହେବ ଯେବେ ଆମେ ଠିକ୍ ରୂପେ ବିପଶନା କରିପାରିବା, ଓ ଠିକ୍ ଭାବେ କରିବା ଏହା କି ଆମେ ଭୋକ୍ତା ଭାବରୁ ବାହାରି ଦ୍ରଷ୍ଟା ଭାବରେ ସ୍ଥାପିତ ହେବା ଓ ତା'ର ଅନିତ୍ୟ ସ୍ୱଭାବକୁ ବୁଝିବାକୁ ଲାଗିବା। ଏହା ଅନିତ୍ୟ, ଏପରି ସମ୍ବେଦନା ଆସିଲା ତେବେ ଅନିତ୍ୟ, ଏପରି ବିକାର ଜାଗିଲା ତ ଅନିତ୍ୟ, ଦେଖିବା ତ କେତେ ସମୟ ରହୁଛି, ଦେଖିବା ତ କେତେବେଳ ପର୍ଯ୍ୟନ୍ତ ରହୁଛି, ଏହି ପ୍ରକାର ସେଥିରେ ପୁଷ୍ଟ ହୋଇ ହୋଇ ନିଜର ସ୍ୱଭାବକୁ ବଦଳାଇବା ଆରମ୍ଭ କରିଦେବା, ତେବେ ବିପଶନା ବଡ଼ କଲ୍ୟାଣକାରିଣୀ ହୋଇଗଲା, ବଡ଼ କଲ୍ୟାଣକାରିଣୀ ହୋଇଗଲା। ଆମ ଭିତରେ ଯେତେ ଦୁର୍ଗୁଣ ରହିଛି, ଆମ ଭିତରେ ଯେତେ ଦୋଷ ରହିଛି, ଆମ ଭିତରେ ଯେତେ ମଇଳା ରହିଛି, ତାହା ପୁରାକୁ ପୁରା ଆମର ମୁକ୍ତିରେ ବାଧକ। ମୁକ୍ତି ଯେପର୍ଯ୍ୟନ୍ତ ଏହି ଦୋଷ ନ ବାହାରିଛି, ତେବେ ମୁକ୍ତି କାହିଁ କେଉଁଠି? ଆମକୁ କ'ଣ କିଏ ଦୌଡ଼ିରେ ବାନ୍ଧି ରଖିଛି, କି ହାତକଡ଼ିରେ ବାନ୍ଧି ରଖିଛି, କି ବେଡ଼ିରେ ବାନ୍ଧି ରଖିଛି? ଆମେ ବିକାର ଦ୍ୱାରା ବନ୍ଧା ହୋଇଛନ୍ତି, ଯେପର୍ଯ୍ୟନ୍ତ ବିକାର ଦ୍ୱାରା ବାନ୍ଧି ହୋଇଛନ୍ତି ସେ ପର୍ଯ୍ୟନ୍ତ ଆମେ ବନ୍ଧନରେ ଅଛନ୍ତି। ଭବରୁ ଭବ ଏହି ପ୍ରକାର ଆମେ ବନ୍ଧନରେ ଥିବା, ଗୋଟିଏ ଜନ୍ମ ପରେ ଆଉ ଗୋଟିଏ, ଗୋଟିଏ ଜନ୍ମ ପରେ ଆଉ ଗୋଟିଏ, ଏବଂ ପ୍ରତି ଜନ୍ମରେ ବ୍ୟାକୁଳତା ହିଁ ବ୍ୟାକୁଳତା, ବ୍ୟାକୁଳତା ହିଁ ବ୍ୟାକୁଳତା। ଇଏ ପୁରାକୁ ପୁରା ଯେଉଁ ଦୁର୍ଗୁଣ ଅଛି ତାହା ବାହାରି ଚାଲିଯାଉ, ଚିତ୍ତ ନିର୍ମଳ ହୋଇ ଚାଲିଯାଉ ଓ ସଦ୍ଗୁଣରେ ଭରି ହୋଇ ଚାଲିଯାଉ, ତେବେ ଏହି ସଦ୍ଗୁଣ ଆମର ସହାୟକ ହୋଇଗଲେ ଆମକୁ ଭବସାଗର ପାର କରିବାରେ ବହୁତ ବଡ଼ ସହାୟକ ହୋଇଗଲେ। ଏଥିପାଇଁ ଦଶ ପ୍ରକାରର ଏପରି ସଦ୍ଗୁଣ ରହିଛି ଯାହାକୁ ପୁରାତନ ଭାଷାରେ ପାରମୀ, ପାରମୀ କୁହାଯାଇଛି, ପୁଣ୍ୟ ପାରମୀ। ଏପରି ପୁଣ୍ୟ ମାନେ ଯାହା ଆମର ଚିତ୍ତକୁ ପୁନିତ କରେ, ପବିତ୍ର କରେ, ତାକୁ ପୁଣ୍ୟ କୁହାଯାଉଥିଲା। ଚିତ୍ତକୁ ପବିତ୍ର କରିବାର ଦଶଟି କଥା ଯାହାକି ଆମକୁ ଭବସାଗରରୁ ପାର ଉତ୍ତାରରେ ସହାୟକ ହୋଇଥାଏ ତାକୁ ପାରମିତା କୁହାଗଲା, ପାରମୀ କୁହାଗଲା, ତାକୁ ବୁଝନ୍ତୁ କାମରେ ଆସିବ। ଆଗକୁ ଯାଇ କିପରି ଆମକୁ ଗୋଟିଏ ଗୋଟିଏ ପାରମୀକୁ ବଢ଼ାଇବାକୁ ହେବ ଏହାକୁ ଖୁବ୍ ବୁଝିବେ। ଗୋଟିଏ ପାରମୀ ଅଟେ ନିକ୍ଷମା ପାରମୀ, ମାନେ ନିଷ୍କ୍ରମଣ କରିବା। ଯେ କେହିକୁ ଅନ୍ତିମ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିବାକୁ ହେଲେ ତାଙ୍କୁ ନିଷ୍କ୍ରମଣ କରିବାକୁ ପଡ଼ିବ, ଘରଦ୍ୱାର ଛାଡ଼ିକରି ସନ୍ନ୍ୟାସୀ ହୋଇ ସନ୍ନ୍ୟାସିନୀ ହୋଇକରି ଯାଇ ଅରହନ୍ତ ଅବସ୍ଥାରେ ପହଞ୍ଚିବେ। କିନ୍ତୁ ଆମେ ଗୃହସ୍ଥ, ଆମେ ଘରଦ୍ୱାର ଛାଡ଼ିବା ଯୋଗ୍ୟ ନୁହନ୍ତି, ମାନେ ସେପରି ଯୋଗ୍ୟ ହୋଇନାହାନ୍ତି, ଅଥବା ଏଇ ଆମର ମନ ଏବେ ସେପରି ହୋଇନାହିଁ, ତେବେ ଆମର ଏହି ପାରମୀ କିପରି ପୂରା ହେବ? ତେଣୁ ପୁରାତନ ଲୋକ ଏଥିପାଇଁ ଗୋଟିଏ ରାସ୍ତା ବାହାର କଲେ। ସେ କାଳରେ ତ ବଡ଼ ଶିବିର ହେଉଥିଲା, 7 ସପ୍ତାହର ଶିବିର ହେଉଥିଲା। ଏବେ ଆଜିକାଲି ଜୀବନର ବ୍ୟସ୍ତତା ଓ ବେଗ ବଢ଼ିଗଲାରୁ 7 ସପ୍ତାହକୁ କମାଇ କମାଇ ଗୋଟିଏ ମାସ କରାଗଲା, କିଛି କାମ ହେଲାରୁ ଆହୁରି କମ୍ କରାଗଲା, 20 ଦିନର କରାଗଲା, 15 ଦିନର କରାଗଲା, 10 ଦିନ କରାଗଲା, 10 ଦିନରୁ ଆହୁରି କମ୍ କରି 7 ଦିନ କରାଗଲା, ଦେଖାଗଲା କି କିଛି ଫଳ ହେଲା ନାହିଁ। ତେଣୁ ଗୋଟିଏ ନିୟମ କରିଦିଆଗଲା କି ଅତି କମ୍ରେ 10 ଦିନର ହିଁ ଶିବିର ହେବ, ଲମ୍ବା ହେବ ତ ଆହୁରି ଭଲ କଥା। ତେଣୁ ଅତି କମ୍ରେ 10 ଦିନ ପାଇଁ ତ ଘର ଛାଡ଼ି ନିଷ୍କ୍ରମଣ ପାରମିକୁ ପୁରା କରୁଛନ୍ତି ନା, ଅବଶ୍ୟ ଲଣ୍ଡା ହୋଇନାହାନ୍ତି, କପଡ଼ା ବଦଳାଇ ନାହାନ୍ତି, ତଥାପି ଭିକ୍ଷୁ ପରି ଜୀବନ ଜିଇଁବାକୁ ଆସିଛନ୍ତି ନା। ଆଉ ଭିକ୍ଷୁର ଜୀବନ କ'ଣ ହୋଇଥାଏ, ମୁଁ ମୋର କହିବାକୁ କିଛି ନାହିଁ, ସବୁ ଛାଡ଼ି ଆସିଲେ। ତେବେ ଏଠାକୁ ଆସିଲେ ତାହେଲେ ନା ଏ ଘର ମୋର, ନା ଏ ଭୋଜନ ମୋର, ନା ଇଏ ମୋର, ନା ଇଏ କିଛି ନାହିଁ। ତେଣୁ ଯେପରି ହେଉ ନିଜର ଅହଙ୍କାରକୁ ତରଳାନ୍ତି। ମୁକ୍ତ ଅବସ୍ଥାର ଅର୍ଥ ହିଁ ଏହା କି ଅହଂଭାବ ସମ୍ପୂର୍ଣ୍ଣ ସମାପ୍ତ, ଆତ୍ମଭାବ ସମ୍ପୂର୍ଣ୍ଣ ସମାପ୍ତ, ଅନାତ୍ମ ଭାବରେ ସ୍ଥାପିତ ହୋଇଯାଆନ୍ତି। ମୁଁ ମୋର ସମାପ୍ତ ହୋଇଥାଏ। ଘରଦ୍ୱାର ଛାଡ଼ି ଯେବେ ସନ୍ନ୍ୟାସୀ ହୁଏ, ଖାଦ୍ୟ ମଧ୍ୟ ଅନ୍ୟ କାହା ଦ୍ୱାରା ଦିଆଯାଇଥିବା ଦାନରୁ ଖାଏ, ହାତରେ ପାତ୍ର ଧରି ଭିକ୍ଷାଂ ଦେହି, ତେବେ ଅହଂ ତରଳିବ ନା, ଅହଂ କିପରି ରହିବ। ସେହି ଅହଂକୁ ତରଳାଇବା ପାଇଁ ଏହି ନିଷ୍କ୍ରମଣ ପାରମି ଟିକିଏ ଟିକିଏ ବଢ଼ାଇବା ପାଇଁ 10 ଦିନର ଶିବିରକୁ ଲୋକ ଆସନ୍ତି। ଏଠାରେ ମୋତେ ଭିକ୍ଷୁ ସଦୃଶ ରହିବାର ଅଛି। ଏହି କାରଣ କି ଯେବେ ମନୁଷ୍ୟ ଏହା ବୁଝେ କି ମୁଁ ଅନ୍ୟର ପ୍ରଦତ୍ତ ଦାନ ଉପରେ ବଞ୍ଚିଛି, ଭିକ୍ଷୁ ଅନ୍ୟର ଦାନ ଉପରେ ବଞ୍ଚେ, ତା'ର ନିଜର କିଛି ନଥାଏ। ତେଣୁ ଏଠାରେ 10 ଦିନ ରହିବାରେ କେହି ଦାନ ଦେଇଛି, ଏଣୁ ମୋତେ ଭୋଜନ ମିଳୁଛି, ସକାଳର ବି ଉପରବେଳାର ବି। କେହି ଦାନ ଦେଇଛି, ତାଙ୍କ ଭୋଜନ ଉପରେ ମୁଁ ପାଳିତ ହେଉଛି। ଯଦି ଏଠାରେ ରହିବାର, ଖାଇବାର, ପିଇବାର, ଆରେ ଏହି ଧର୍ମ ଶିଖାଇବାର ଚାର୍ଜ ତ କିଏ କ'ଣ ଦେବ, କିଏ କ'ଣ ନେବ, ତାକୁ ନ ନିଅନ୍ତୁ, ତଥାପି ବି ରହିବା ପାଇଁ ତ ଲାଗୁଛି ଏତିକି ପଇସା ଦେବାକୁ ପଡ଼ିବ ଭାଇ, ଖାଇବା ପାଇଁ ତ ଲାଗୁଛି ଏତେ ଦେବାକୁ ପଡ଼ିବ, ବିଜୁଳିର, ପାଣିର, ଏହାର ତାହାର ଲାଗୁଛି ତ, ତୁମକୁ 10 ଦିନ ପାଇଁ ଏତିକି ପଇସା ତ ଦେବାକୁ ହିଁ ପଡ଼ିବ। ତେବେ ତ ହୋଟେଲ ହୋଇଯାଇଥାନ୍ତା ନା, ପୁଣି ହୋଟେଲର ଚାର୍ଜ ଦେଲେ ନା, ତେବେ ତାଙ୍କର ନିଷ୍କ୍ରମଣ ପାରମି କିପରି ପୁରା ହୋଇଥାନ୍ତା। ଏଇଥିପାଇଁ ଏହି ପରମ୍ପରାରେ ଖାଇବା ରହିବା ଅର୍ଥାତ୍ ଧର୍ମ ଶିଖାଗଲା ତା'ର କଥା ତ ଛାଡ଼, ଖାଇବା ରହିବା ଖର୍ଚ୍ଚ ତାହାର ବି କିଛି ଖର୍ଚ୍ଚ ନାହିଁ। ତାହା ଏଇଥିପାଇଁ କି ତାଙ୍କ ମନରେ ଏପରି ଭାବ ଆସୁ, ମୁଁ ପରର ଦାନ ଉପରେ ବଞ୍ଚୁଛି, ପରର ଦାନରେ ବଞ୍ଚୁଛି। ଯଦି ପଇସା ଦେଇଥାନ୍ତେ ତେବେ ଅହଙ୍କାର ଜାଗିବ କି ଭାଇ 10 ଦିନ ରହିଲି, ଆପଣମାନେ ଏତେ ପଇସା ନେଲେ କିପରି ଖାଇବା ଦେଉଛନ୍ତି, ଦେଖ ଲୁଣ କେତେ କମ୍, ଇଏ ମସଲା କେତେ କମ୍, ଏମିତି କାହିଁକି ରାନ୍ଧିଲ, ସେମିତି କାହିଁକି ଦେଲ ନାହିଁ, ଆରେ ଭାଇ ଏବେ ତ ଭିକ୍ଷା ପାତ୍ରରେ ଯାହା ପଡ଼ିଗଲା ପଡ଼ିଗଲା, ମୁଁ ତ ଭିକ୍ଷୁ, ମୁଁ ତ ଭିକ୍ଷୁଣୀ, ଯାହା ମିଳିଲା ତାହା ହିଁ ଖାଇବି, ସ୍ୱାଦ ନିମିତ୍ତ ଖାଉନାହିଁ, ମୋତେ ତ 10 ଦିନ ବଞ୍ଚିବାକୁ ପଡ଼ିବ, ଶରୀରକୁ ଆହାର ଦରକାର, ଏଇଥିପାଇଁ ଖାଉଛି। ତେବେ ଏଇ ଭିକ୍ଷୁର ଭାବ ମନରେ ଆସିଲା, ଭିକ୍ଷୁଣୀର ଭାବ ମନରେ ଆସିଲା, ତେଣୁ କାମ ହୋଇଗଲା ନା। ନିଷ୍କ୍ରମଣ ପାରମି ବିନା ଘର ଛାଡ଼ି ସନ୍ନ୍ୟାସୀର ବେସନ ନେଇ, ସନ୍ନ୍ୟାସିନୀର ବେସନ ନେଇ 10 ଦିନ ପାଇଁ ଭିକ୍ଷୁ ଭିକ୍ଷୁଣୀର ଜୀବନ ଜିଇଁ କରି ନିଷ୍କ୍ରମଣ ପାରମିର ମାଠିଆରେ କିଛି ଟୋପାତ ଢାଳିଲି। ଏହି 10ଟି ମାଠିଆ ପାରମିର ଓ ବ୍ୟକ୍ତି ସେଥିରେ ଗୋଟିଏ ଗୋଟିଏ ଟୋପା, ଗୋଟିଏ ଗୋଟିଏ ଟୋପା ପକାଇ ପକାଇ ତାକୁ ପୁରା କରେ। 10କୁ 10 ମାଠିଆ ପୁରା ହେଲା ତ ମୁକ୍ତ ହୋଇଯିବ। ତେଣୁ ଏଠାକୁ ଆସି ନିଷ୍କ୍ରମଣ ପାରମି ପୁରା ହେବାରେ ସହାୟତା ମିଳିଲା। ଦ୍ୱିତୀୟ ପାରମି ଶୀଳର ପାରମି, ଶୀଳ ପାଳନ ଘରେ ମଧ୍ୟ କରିପାରିବ, କିନ୍ତୁ କଷ୍ଟକର ହୋଇଥାଏ ନା, ପରିସ୍ଥିତି ଏପରି ହୋଇଥାଏ କୌଣସି ନା କୌଣସି କଥାକୁ ନେଇ କୌଣସି ନା କୌଣସି ଶୀଳଭଙ୍ଗ ହୋଇଯିବ। ଆଉ ଏଠାରେ ତ ତପଭୂମିର ବାତାବରଣ ଏପରି, ତପଭୂମିର ବାତାବରଣକୁ ଛାଡ଼ି କାର୍ଯ୍ୟକ୍ରମ ତ ଏପରି, ସକାଳ 4:30 ଆରମ୍ଭ କରି ରାତି 9:30 ବାଜିବା ପର୍ଯ୍ୟନ୍ତ କେଉଁଠାକୁ ଚୋରି କରିବାକୁ ଯିବେ, କେଉଁଠାକୁ ହତ୍ୟା କରିବାକୁ ଯିବେ, କେଉଁଠାକୁ ବ୍ୟଭିଚାର କରିବାକୁ ଯିବେ, କେଉଁଠାକୁ ନିଶାପାଣି କରିବାକୁ ଯିବେ। ଭୁଲ ଯଦି ହେବ ବି ତେବେ ହୁଏତ ମିଛ କହିପକାଇବେ, କହିବେ ତ କୌଣସି କଥାକୁ ବଢ଼େଇ କରି କହିଦେବେ, କୌଣସି କଥାକୁ କମେଇ କରି କହିଦେବେ, ମାର୍ଗଦର୍ଶକ ପଚାରିବେ ତ ଓଲଟା ସିଧା ଜବାବ ଦେଇଦେବେ, ତେବେ ଶୀଳଭଙ୍ଗ ହେଲା। ତେଣୁ ସେଇଥିପାଇଁ ଅତି କମ୍ରେ ପରସ୍ପର କଥାବାର୍ତ୍ତା ତ ବନ୍ଦ କରନ୍ତୁ, 9 ଦିନ ପର୍ଯ୍ୟନ୍ତ ପୂର୍ଣ୍ଣ ମୌନ। ଆରେ 9 ଦିନର ବହୁତ ଭଲ ଶୀଳ ହେଲା ନା, ନିଷ୍କଳଙ୍କ ଶୀଳ ହେଲା, 9 ଦିନ ପର୍ଯ୍ୟନ୍ତ ମୁଁ କିଛି ଭୁଲ କଲି ନାହିଁ, ପାରମି ବଢ଼ିଲା ନା, ଏହି ପାରମି ବଢ଼ିବାର ସୁଯୋଗ ମିଳିଗଲା। ଏହିପରି 10 ଦିନର ଶିବିରକୁ ଆସିଲେ ଆମର ଶୀଳ ପାରମି ବଢ଼ାଇବାର ଗୋଟିଏ ସୁଯୋଗ ମିଳିଗଲା। ଆଉ ତୃତୀୟ ପାରମି ବୀର୍ଯ୍ୟର ପାରମି, ପୁରାତନ ଭାଷା ଅର୍ଥାତ୍ ପ୍ରଯତ୍ନ କରିବା, ପରିଶ୍ରମ କରିବା, ପୁରୁଷାର୍ଥ କରିବା। ଏହି ପାରମି ଘରେ ରହିକରି ମଧ୍ୟ ବ୍ୟକ୍ତି ପୁରୁଷାର୍ଥ କରେ, ପରିଶ୍ରମ କରେ, କେଉଁ କଥା ପାଇଁ କରେ, ନିଜର ଜୀବନଯାପନ ପାଇଁ କରେ, ଗୃହସ୍ଥ ଅଟନ୍ତି ତ କରିବା ହିଁ ଦରକାର, କୌଣସି ଦୋଷର କଥା ନୁହେଁ, କିନ୍ତୁ ତାହା ପାରମ୍ୟ ହୋଇପାରେ ନାହିଁ। ଯେଉଁ ପ୍ରଯତ୍ନ, ଯେଉଁ ପରିଶ୍ରମ, ଯେଉଁ ପୁରୁଷାର୍ଥ ଆମର ଚିତ୍ତକୁ ନିର୍ମଳ କରେ ତାହା ପାରମ୍ୟର କାମ କରେ। ଏଠାରେ ଦଶ ଦିନ ଏହି କାମ କରୁଛନ୍ତି, ଶ୍ୱାସକୁ ଦେଖୁଛନ୍ତି ତ ବର୍ତ୍ତମାନରେ ଜିଉଁଛନ୍ତି, ଅତୀତରୁ ମୁକ୍ତି, ଭବିଷ୍ୟତରୁ ମୁକ୍ତି, ଯାହା ହେଲା ତାକୁ ସେହିପରି ଯଥାଭୂତ ଦେଖୁଛନ୍ତି ସମ୍ବେଦନାକୁ, ତେଣୁ ଅତୀତରୁ ମୁକ୍ତି, ଭବିଷ୍ୟତରୁ ମୁକ୍ତି, ଏହି କ୍ଷଣର ଯଥାଭୂତ ଯେପରି ଅଛି ସେହିପରି ଦେଖିଲେ ତ ରାଗ ଉତ୍ପନ୍ନ କଲେ ନାହିଁ, ଦ୍ୱେଷ ଉତ୍ପନ୍ନ କଲେ ନାହିଁ। ତେଣୁ ଏହି ଯେଉଁ ପ୍ରୟାସ କରୁଛନ୍ତି, ଏହିପରି ଚିତ୍ତକୁ ବର୍ତ୍ତମାନରେ ସ୍ଥାପିତ କରି ତାର ଅନିତ୍ୟ ସ୍ୱଭାବକୁ ଦେଖି ଦ୍ରଷ୍ଟା ଭାବରେ ସ୍ଥାପନ କରିବାର ପ୍ରଯତ୍ନ କରୁଛନ୍ତି, ତେବେ ଠିକ୍ ପ୍ରଯତ୍ନ କରୁଛନ୍ତି। ତେଣୁ ବୀର୍ଯ୍ୟପାରମୀ ଆପଣା ଛାଏଁ ବଢ଼ିବା ଆରମ୍ଭ ହୋଇଗଲା। ଶୀଳପାରମୀ, ବୀର୍ଯ୍ୟପାରମୀ, ପ୍ରଜ୍ଞାପାରମୀ, ଏ ଯେଉଁ ଶ୍ରୁତମୟୀ ପ୍ରଜ୍ଞା, ଏହା ତ କେଉଁଠି ହେଲେ ପ୍ରାପ୍ତ ହୋଇଯିବ, ଏଠାକୁ ଆସିବା ଦରକାର ନାହିଁ। ଚିନ୍ତନମୟୀ ପ୍ରଜ୍ଞା, ଶୁଣିକରି ଘରେ ହିଁ ତା'ର ଚିନ୍ତନ କଲେ ସେଇଠି ହୋଇଯାଆନ୍ତା। ଏ ଯେଉଁ ଭାବନାମୟୀ ପ୍ରଜ୍ଞା, ତାହା ହିଁ ପ୍ରକୃତ ପ୍ରଜ୍ଞା, ଯାହା ପ୍ରତ୍ୟକ୍ଷ ଜ୍ଞାନ ଅଟେ ତାକୁ ପ୍ରଜ୍ଞା କହନ୍ତି। ଆପଣା ଅନୁଭୂତିରୁ ଏହି 3.5 ହାତର କାୟାରେ ପ୍ରତ୍ୟକ୍ଷ ଜ୍ଞାନ, ଦଶ ଦିନ ତ ଏହା କଲେ ନା, ତେବେ ଏହି ପ୍ରତ୍ୟକ୍ଷ ଜ୍ଞାନ ଜାଗ୍ରତ କରୁଛନ୍ତି, ପ୍ରତ୍ୟକ୍ଷ ଜ୍ଞାନ ଜାଗ୍ରତ କରୁଛନ୍ତି, ଅନୁଭୂତି ସମ୍ପନ୍ନ ଜ୍ଞାନ ଜାଗ୍ରତ କରୁଛନ୍ତି, ନିଜର ପ୍ରଜ୍ଞା, ଭାବନାମୟୀ ପ୍ରଜ୍ଞା ଜାଗ୍ରତ କରୁଛନ୍ତି, ଏହି ପାରମୀ ପୁରା ହୋଇଚାଲିଛି। ଆଉ ଗୋଟିଏ ପାରମୀ ହୋଇଥାଏ କ୍ଷାନ୍ତିର ପାରମୀ, ସହନଶୀଳତା, ସହିଷ୍ଣୁତା। ଜଣେ ଜଣେ ବ୍ୟକ୍ତି ଅଲଗା ଅଲଗା ବସି ଧ୍ୟାନ କରନ୍ତୁ, ତଥାପି 100 ଲୋକ ମଧ୍ୟ ଏକ ସାଙ୍ଗରେ ବସିକରି ଧ୍ୟାନ କରୁଛନ୍ତି, କେବେ କେବେ ହଲ୍ରେ 200 ଲୋକ ମଧ୍ୟ ବସି ଧ୍ୟାନ କରୁଛନ୍ତି। ଜଣେ ଧ୍ୟାନ କରୁଛି ବୁଦ୍ଧିମାନ ବ୍ୟକ୍ତି ଅଟେ, ତ ଏହି କଥାକୁ ମନେ ରଖିବ କି ମୋ ଯୋଗୁଁ କୌଣସି ବ୍ୟକ୍ତିର ଧ୍ୟାନରେ କୌଣସି ବିକ୍ଷେପ ନ ଆସୁ, ମୁଁ କୌଣସି ଏପରି କାମ ନ କରେ ଯଦ୍ୱାରା ଅନ୍ୟ କାହାର ଧ୍ୟାନ ଭଙ୍ଗ ହୋଇଯିବ, ଖୁବ୍ ସଜାଗ ରହେ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ସଜାଗ ରହନ୍ତି ନାହିଁ, କୌଣସି ବ୍ୟକ୍ତି ଏପରି କୌଣସି ହରକତ କରିଦେଲେ ଆଉ ତଦ୍ୱାରା ମୋର ଧ୍ୟାନ ଭାଙ୍ଗିଗଲା, ହୋସ୍ ନଥିବ ତ ଚିଡ଼ଚିଡ଼ି ହେବ, କେମିତିକା ଲୋକ, କେଉଁ ପ୍ରକାର କାଶୁଛି, ଦେଖ କେଉଁ ପ୍ରକାର ଢକାର ନେଉଛି, ଦେଖ କେଉଁ ପ୍ରକାର କ'ଣ କରୁଛି, ତେବେ ଭିତରେ ବଡ଼ କ୍ରୋଧ ଆସିବ, ପୁଣି ହୋସ୍ ଆସିବ, ଆରେ ଏଠାକୁ କ୍ରୋଧ ଜଗାଇବାକୁ କ'ଣ ଆସିଛି, ବିଚାରା ରୋଗୀ ହୋଇଥିବ, ଏଥିଯୋଗୁଁ ଏପରି କରୁଥିବ, ଅଥବା ଅଜ୍ଞାନୀ ଅଟେ, ତାକୁ ହୋସ୍ ନାହିଁ କି ସେ ଅନ୍ୟମାନଙ୍କର ତପଭଙ୍ଗ କରୁଛି, ଏଥିପାଇଁ କରୁଛି, ତେଣୁ ତା ଉପରେ ଦୟା ଜାଗିବ, କରୁଣା ଜାଗିବ, କ୍ରୋଧ କାହିଁକି ଜଗାଇବା। ତେଣୁ କ୍ଷମାର ପାର୍ମୀ, କ୍ଷାନ୍ତିର ପାର୍ମୀ, ସହନଶୀଳତାର ପାର୍ମୀ, ଏହାକୁ ପୁରା କରିବାର ସୁଯୋଗ ମିଳେ। ଆଉ ଗୋଟିଏ ପାର୍ମୀ ସତ୍ୟର ପାର୍ମୀ, ସତ୍ୟତାର ପାର୍ମୀ, ଆଉ କାହା ସହ ତ କଥା ହେବେ ନାହିଁ, କହିବେ ତ ନିଜର ମାର୍ଗଦର୍ଶକଙ୍କୁ କହିବେ, ଖୁବ୍ ସଜାଗ ହୋଇ କହିବେ, ଯାହା ପଚାରିବେ ତା'ର ଠିକ୍ ଠିକ୍ ଉତ୍ତର ଦେବି, ସତ୍ୟର ପାର୍ମୀ ଅଟେ। କିନ୍ତୁ ଏହି ସତ୍ୟର ପାର୍ମୀ ତା'ଠାରୁ ଆହୁରି ଗଭୀର ସତ୍ୟର ପାର୍ମୀ ଅଟେ କି ପୁରା ମାର୍ଗ ସତ୍ୟ ହିଁ ସତ୍ୟର, ପ୍ରତିପାଦ ସତ୍ୟର ସହାୟତାରେ, ସତ୍ୟର ସହାୟତାରେ, କିମି ସଚିଆରା ହୋ ବି ଆଦି ସଚ୍, ଯୁଗାଦି ସଚ୍, ହେ ବି ସଚ୍, ନାନକ ହୋ ସି ବି ସଚ୍, କେଉଁଠି ହେଲେ କଳ୍ପନାର ଚିହ୍ନବର୍ଣ୍ଣ ନାହିଁ, ଏହି କ୍ଷଣ କ'ଣ ସତ୍ୟ ପ୍ରକଟ ହେଲା, ଏହି କ୍ଷଣ ମୁଁ କ'ଣ କଳ୍ପନା ଆରୋପିତ କଲି ତାହା ନୁହେଁ, ଏହି କ୍ଷଣର କ'ଣ ସତ୍ୟ ଆପଣ ଛାଏଁ ପ୍ରକଟ ହେଲା, ଆପୋ ଆପ ନିରଞ୍ଜନ ଶୋଇ। ସେହି ସତ୍ୟର ସହିତ ପାଦେ 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 ଆଗକୁ ବଢ଼ି ଚାଲିବେ ତ ପରମ ସତ୍ୟ ପର୍ଯ୍ୟନ୍ତ ପହଞ୍ଚିଯିବେ। ଏହି ପ୍ରକାର ନିଜର ସତ୍ୟର ପାରମୀକୁ ବଢ଼ି ଚାଲିଛନ୍ତି, ସତ୍ୟର ପାରମୀକୁ ବଢ଼ି ଚାଲିଛନ୍ତି। ଆଉ ଗୋଟିଏ ପାରମୀ ଅଛି ଅଧିଷ୍ଠାନର ପାରମୀ, ଦୃଢ଼ ନିଶ୍ଚୟ କରିବା, ଖୁବ୍ ଦୃଢ଼ ନିଶ୍ଚୟ କରିବା, ଆପଣ ମନୋବଳ ବଢ଼ାଇବା ପାଇଁ ବହୁତ ଆବଶ୍ୟକ। ତେଣୁ ଆସିଲା କ୍ଷଣି ପାଞ୍ଚଶୀଳ ଦିଆଗଲା, ତେବେ ଜଣେ ଦୃଢ଼ ନିଶ୍ଚୟ କରେ, ତେଣିକି ଯାହା ହୋଇଯାଉ ଏଠାରେ ରହିକରି ପାଞ୍ଚଶୀଳକୁ ଖୁବ୍ କଡ଼ାକଡ଼ି ଭାବେ ପାଳନ କରିବି, ଓ ପାଳନ କରିଯାଆନ୍ତି। ଏଠାକୁ ଆସିବା ପରେ ତାଙ୍କୁ କୁହାଯାଏ କି 9 ଦିନ ପର୍ଯ୍ୟନ୍ତ ମୌନ ରହିବାକୁ ପଡ଼ିବ, ଦୃଢ଼ ନିଶ୍ଚୟ କରନ୍ତି, ମୌନ ହିଁ ରହିବି, 9 ଦିନ ପର୍ଯ୍ୟନ୍ତ ନିଜର କୌଣସି ସାଥୀ ସହ କଥାବାର୍ତ୍ତା କରିବି ନାହିଁ। ଏହି ପାରମୀ ବଢ଼େ, ଅଧିଷ୍ଠାନର ପାରମୀ ବଢ଼ିଥାଏ। ଆଉ ପୁଣି ଘଣ୍ଟା ଘଣ୍ଟା ଧରି ଅଧିଷ୍ଠାନରେ ବସାଇ ଦିଆଯାଏ, ହାତ ଖୋଲିବେ ନାହିଁ, ଗୋଡ଼ ଖୋଲିବେ ନାହିଁ, ଆଖି ଖୋଲିବେ ନାହିଁ, 1000 କାନ୍ଦୁଥାନ୍ତି ତଥାପି ଖୋଲୁନାହାନ୍ତି। ତେଣୁ ଯେଉଁ ଖୋଲୁନାହାନ୍ତି, ତେବେ ସେତିକି ସେତିକି ଅଧିଷ୍ଠାନର ପାରମୀ ପୁଷ୍ଟ ହୋଇଚାଲୁଛି, ଖୁବ୍ କଲ୍ୟାଣକାରିଣୀ ପାରମୀ ଇଏ। କୌଣସି ବ୍ୟକ୍ତି ଯିଏ କେବେ ବୁଦ୍ଧ ହେବେ, ଅରହନ୍ତ ହେବେ, ମୁକ୍ତ ହେବେ, ଏହି ପାରମୀ ବହୁତ ଦରକାର, ବହୁତ କଲ୍ୟାଣକାରିଣୀ ହେବ। ଯେପରି ଏହି ବ୍ୟକ୍ତି ସିଦ୍ଧାର୍ଥ ଗୌତମ, ଯେବେ ଇଏ ବୁଦ୍ଧ ହେଲେ, ତାଙ୍କୁ ଯେଉଁ ରାତିରେ ବୁଦ୍ଧତ୍ୱ ପ୍ରାପ୍ତ ହେଲା, ସେବେ ଗଛ ତଳେ ବସିଛନ୍ତି ଏବଂ ଚକା ପକାଇ ବସି ସେ ଗୋଟେ ଦୃଢ଼ ସଂକଳ୍ପ କଲେ, ଅଧିଷ୍ଠାନ ନେଲେ କି ମୁଁ ନିଜର ହାତ ଖୋଲିବି ନାହିଁ, ଗୋଡ଼ ଖୋଲିବି ନାହିଁ, ଆଖି ଖୋଲିବି ନାହିଁ, ଶରୀରକୁ ଆଦୌ ହଲେଇବି ନାହିଁ, ଏହା ମୋର ଦୃଢ଼ ନିଶ୍ଚୟ। ଘଣ୍ଟାଏ ନୁହେଁ, ଦୁଇ ଘଣ୍ଟା ନୁହେଁ, ଯେପର୍ଯ୍ୟନ୍ତ ମୋତେ ବୁଦ୍ଧତ୍ୱ ପ୍ରାପ୍ତ ନ ହୋଇଛି, ଆଉ ଜଣାନାହିଁ କେତେ ସମୟ ଲାଗିବ। ତେଣୁ ଯେପର୍ଯ୍ୟନ୍ତ ବୁଦ୍ଧତ୍ୱ ପ୍ରାପ୍ତ ନ ହୋଇଥିଲା ସେ ପର୍ଯ୍ୟନ୍ତ ସେହି ଅଧିଷ୍ଠାନକୁ ନେଇ ବସି ରହିଲେ, ଆଉ ଇଏ ପକ୍କା ପାରମି ହୋଇନଥିଲେ। ଅନ୍ୟ କେହି ବ୍ୟକ୍ତି ଯଦି ନିର୍ଣ୍ଣୟ କରନ୍ତି କି ମୁଁ ବି ବସୁଛି, ଯେପର୍ଯ୍ୟନ୍ତ ବୁଦ୍ଧ ନ ହୋଇଛି ସେ ପର୍ଯ୍ୟନ୍ତ ଗୋଡ଼ ଖୋଲିବି ନାହିଁ, ହାତ ଖୋଲିବି ନାହିଁ, ଆଖି ଖୋଲିବି ନାହିଁ। ଏବଂ 10 ମିନିଟ୍ରେ ପୀଡ଼ା ଯାଇଥିଲା, ହାୟରେ ଆରେ ଛାଡ଼ ଛାଡ଼, ଆଉ କେବେ ବସିବା, ପୁଣି ବସିବି, ଏବେ ନୁହେଁ, ଇଏ ବେଳା ଭଲ ନାହିଁ, ଏମିତି କରି କରି ରହିଯିବେ ନା। ଏହି ପାରମିକୁ ଯେତେ ଯେତେ ପୁଷ୍ଟ କରି ନେବେ, ଦେଖିବେ ବହୁତ କାମରେ ଆସିଲା, ବହୁତ କାମରେ ଆସିଲା, ଆଉ କାମରେ ଆସିବ, ନିଶ୍ଚିତ ରୂପେ କାମରେ ଆସିବ। ତା'ପର ପାରମି ଉପେକ୍ଷା ପାରମି, ଉପେକ୍ଷା ମାନେ ସମତାର ଭାବ। ତେବେ ଏହାଠାରୁ ଅଧିକ ସମତା ଭାବ ଆଉ କେଉଁଠି ଶିଖିବେ? ଏଇ ଉପର ଉପର ବୁଦ୍ଧି ସ୍ତରରେ ସମତା ଭାବ ତ ଚିନ୍ତନ କରି କରି ଲୋକ କରିଥାନ୍ତି, ସେଥିରୁ କ'ଣ ମିଳିବ? ଅନୁଭୂତିର ସ୍ତରରେ ସମତାର ଭାବ ଶିଖୁଛନ୍ତି। ସୁଖଦ ସମ୍ବେଦନା ଆସିଲା, ଅନିତ୍ୟ ଅଟେ ଭାଇ, ମୁଁ ପ୍ରତିକ୍ରିୟା କରୁନାହିଁ, ସମତାର ଭାବ ଆସିଲା। ଦୁଃଖଦ ସମ୍ବେଦନା ଆସିଲା, ମୁଁ ପ୍ରତିକ୍ରିୟା କରୁନାହିଁ, ସମତାର ଭାବ ଆସିଲା। ଯାହା କିଛି ଅନୁଭବ ହେଉଛି ତା ପ୍ରତି ମୁଁ ପ୍ରତିକ୍ରିୟା କରୁନାହିଁ, ସମତାର ଭାବ ଆସିଲା। ଏଇ ଉପେକ୍ଷା ପାରମି ପୁଷ୍ଟ ହୋଇଚାଲେ, ପୁଷ୍ଟ ହୋଇଚାଲେ, ବହୁତ କଲ୍ୟାଣକାରିଣୀ, ଏଇ ତ ଚିତ୍ତକୁ ନିର୍ମଳ କରିଥାଏ। ଆଉ ଗୋଟିଏ ପାରମି ମୈତ୍ରୀର ପାରମି, କାଲି ଶିଖିବା, ମାନେ ମନରେ ମଙ୍ଗଳ ଭାବ ଜାଗୁ, ଅନ୍ୟମାନଙ୍କ ପ୍ରତି ତୋର ମଙ୍ଗଳ ହେଉ, ତୋର କଲ୍ୟାଣ ହେଉ, ତୋର ଭଲ ହେଉ, କାହା ପ୍ରତି ଦ୍ୱେଷ ଉତ୍ପନ୍ନ ନ କରିବା। ଦ୍ୱେଷ ସ୍ଥାନରେ ମୈତ୍ରୀ ଜାଗ୍ରତ କରନ୍ତୁ, କରୁଣା ଜାଗ୍ରତ କରନ୍ତୁ, ମୈତ୍ରୀ ପାରମି। ଏଠାକୁ ନ ଆସି ମଧ୍ୟ ଲୋକ କରିପାରିବେ, ନିଜ ଘରେ ଦୈନିକ ଚିନ୍ତନ କରିବେ, ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର କଲ୍ୟାଣ ହେଉ। ଆରେ ନିଜ ପଡ଼ୋଶୀ ସହିତ ମଧ୍ୟ ମୈତ୍ରୀ ଭାବ ରଖିବା ଦରକାର, ତେଣୁ ହେ ପଡ଼ୋଶୀ ତୁମର ଭଲ ହେଉ, ତୁମର ମଙ୍ଗଳ ହେଉ, ଏମିତି କରିଚାଲିବେ। କିନ୍ତୁ ମନ ଭିତରେ ଭିତରର ଅଂଶରେ ସେହି ପଡ଼ୋଶୀ ସହ ଝଗଡ଼ା ଅଛି ନା, ତେଣୁ ଭିତରେ କହିବେ ତୁ ନର୍କକୁ ଯା, ତୋର ମନ୍ଦ ହୋଇଯାଉ। ଉପରେ କହିବେ ତୁମର ମଙ୍ଗଳ ହେଉ, ତୁମର କଲ୍ୟାଣ ହେଉ, ତୁମର ମଙ୍ଗଳ ହେଉ। ଆରେ ଏ ଯେଉଁ ଭିତରର ମନ, ସେ ଅଧିକ ବଳବାନ ଓ ସେ ହିଁ ସଂସ୍କାର ତିଆରି କରେ। ସେହି ସଂସ୍କାରରେ ତୁମର ମୈତ୍ରୀର ଚିହ୍ନବର୍ଣ୍ଣ ନାହିଁ, ଆଉ ଉପରେ ଉପରେ ମୈତ୍ରୀର ପ୍ରଲେପ ଲଗାଉଛ, କିଛି ଫଳ ହୁଏ ନାହିଁ। ଏଠାକୁ କେଉଁଥିପାଇଁ 10 ଦିନ ଆସନ୍ତି କି ଚିତ୍ତକୁ ନିର୍ମଳ କରି କରି 9 ଦିନ ପର୍ଯ୍ୟନ୍ତ ଚିତ୍ତକୁ ନିର୍ମଳ କରିବାର କାମ କଲେ, 10ମ ଦିନ ଚିତ୍ତ ଯେତେ ବି ନିର୍ମଳ ହେଲା, ଏବେ ମୈତ୍ରୀ କରିବା ଶିଖିବା, ମଙ୍ଗଳ ମୈତ୍ରୀ, ତୁମର ମଙ୍ଗଳ ହେଉ, ତୁମର ଭଲ ହେଉ, ଏବଂ ସମ୍ବେଦନାର ଆଧାରରେ କରିବା, ତେଣୁ ଅନ୍ତର୍ମନରେ କରୁଛନ୍ତି। ବିନା ସମ୍ବେଦନାକୁ ଜାଣି ଯେବେ ଯେବେ ଆମେ ନିଜର ଚିତ୍ତକୁ ସୁଧାରିବାର କାମ କରିବା, ସେବେ ସେବେ କେବଳ ବୁଦ୍ଧି ସୁଧୁରିବ, କନସିୟସ୍ ମାଇଣ୍ଡ ସୁଧୁରିବ, ଆମର ଅନ୍ତର୍ମନ ସୁଧୁରି ପାରିବ ନାହିଁ। ଏବଂ ଯେବେ ବି ଏହି ସମ୍ବେଦନା ସହିତ ନିଜ ମନକୁ ସୁଧାରିବାର କାମ କରିବା, ତେବେ ଅନ୍ତର୍ମନ ସୁଧୁରିବା ଆରମ୍ଭ ହୋଇଗଲା। କାରଣ ଆମର ଅନ୍ତର୍ମନ ଏହି ସମ୍ବେଦନା ସହ ସଂଯୁକ୍ତ ଥାଏ, ପ୍ରତିକ୍ଷଣ ସଂଯୁକ୍ତ ରହିଥାଏ। ଯେପର୍ଯ୍ୟନ୍ତ ଆମେ ଅଛନ୍ତି, ଯେପର୍ଯ୍ୟନ୍ତ ପ୍ରାଣ ଅଛି, ସେ ପର୍ଯ୍ୟନ୍ତ ସଂଯୁକ୍ତ ରହିବ। ତେବେ ଏହା ସହ କରିବା, କାଲି ଶିଖିବା, ଇଏ 9 ଦିନ ପର୍ଯ୍ୟନ୍ତ ଚିତ୍ତକୁ ନିର୍ମଳ କରିବାର କାମ, 9 ଦିନ ପର୍ଯ୍ୟନ୍ତ ଶରୀରରେ ହେଉଥିବା ସମ୍ବେଦନାକୁ ଜାଣିବାର କାମ କରିନଥିଲେ ଠିକ୍ ରୂପେ ମୈତ୍ରୀ କରିପାରନ୍ତେ ନାହିଁ। ତେବେ କାଲି ଏହି ମୈତ୍ରୀ ଶିଖିକରି ଏହି ପାରମିକୁ ମଧ୍ୟ ପୁଷ୍ଟ କରିବାରେ ନିଜର ବଳ ଲଗାଇବା। ଆଉ ଗୋଟିଏ ପାରମି ଦାନର ପାରମି, ବଡ଼ ମହତ୍ତ୍ୱପୂର୍ଣ୍ଣ ପାରମି, ଗୃହସ୍ଥଙ୍କ ପାଇଁ ବହୁତ ଆବଶ୍ୟକ। ଗୃହସ୍ଥ ଅଟନ୍ତି ତ କାହା ଆଗରେ ହାତ ପତାଇବେ ନାହିଁ, ତାଙ୍କୁ ଖଟି କରି ପରିଶ୍ରମ କରି ଧର୍ମ ବାଟରେ ଧନ ରୋଜଗାର କରିବା ଉଚିତ, ନିଜର ଭରଣ ପୋଷଣ ପାଇଁ, ନିଜ ପରିବାରର ଭରଣ ପୋଷଣ ପାଇଁ। ଯେଉଁ ଯେଉଁ ଲୋକ ଆଶ୍ରିତ ଅଛନ୍ତି ସେମାନଙ୍କର ଭରଣ ପୋଷଣ ପାଇଁ ତାଙ୍କର ରୋଜଗାର କରିବା ଆବଶ୍ୟକ। ଭିକ୍ଷୁଙ୍କୁ ରୋଜଗାର କରିବାର ଆବଶ୍ୟକତା ନାହିଁ, ତାଙ୍କୁ ଧନ ସଂଗ୍ରହ କରିବାର ଆବଶ୍ୟକତା ନାହିଁ, କିନ୍ତୁ ଗୃହସ୍ଥଙ୍କୁ ତ ରୋଜଗାର କରିବା ହିଁ ଉଚିତ। କିନ୍ତୁ ବଡ଼ ଅସୁବିଧା ହୋଇଥାଏ, ଯେବେ ରୋଜଗାର କରିବା ଆରମ୍ଭ କଲେ, ଯେବେ ଘରକୁ ଧନ ଆସିବା ଆରମ୍ଭ ହେଲା, ତେବେ ଅହଙ୍କାର ବଢ଼ିବ, ମୁଁ ଉପାର୍ଜନ କରୁଛି, ମୁଁ ଏତେ ବୁଦ୍ଧିଆ, ମୁଁ ଏତେ ଚତୁର, ମୋ ଯୋଗୁଁ ରୋଜଗାର ହେଉଛି, ବାକି ସବୁ ଲୋକ ନିକମ୍ମା, ବାକି ସବୁ ମୂର୍ଖ, ଏହି ଅହଙ୍କାର ଜାଗେ। ଅହଙ୍କାର ଜାଗିଲା ମାନେ ମୁକ୍ତିର ବିପରୀତ ଦିଗରେ ଯିବାକୁ ଲାଗିଲେ, ମୁକ୍ତି କୁଆଡ଼ୁ ଆସିବ? ମୁକ୍ତି ତ ଅହଙ୍କାର ଶୂନ୍ୟ ଅବସ୍ଥାକୁ କହନ୍ତି, ଆତ୍ମଭାବ ସମ୍ପୂର୍ଣ୍ଣ ସମାପ୍ତ ହୋଇଯିବ, ଅନାତ୍ମଭାବରେ ସ୍ଥାପିତ ହୋଇଯିବା, ତାକୁ ମୁକ୍ତ ଅବସ୍ଥା କହନ୍ତି। ଆଉ ଏଠି ତ ଅହଙ୍କାର ଜାଗ୍ରତ କରି ଚାଲିଛନ୍ତି, ଇଏ ବିଚାରା କିପରି ମୁକ୍ତ ହେବ? ତେଣୁ ଦେଶର ବୁଦ୍ଧିମାନ ବ୍ୟକ୍ତିମାନେ ଗୋଟିଏ ରାସ୍ତା ବାହାର କଲେ କି ଗୃହସ୍ଥକୁ ନିଜର ଅହଙ୍କାର ତରଳାଇବା ପାଇଁ ଯାହା ରୋଜଗାର କରିବେ ତା'ର ଗୋଟିଏ ଅଂଶ ଅନ୍ୟମାନଙ୍କୁ ବାଣ୍ଟନ୍ତୁ, ବାଣ୍ଟିବେ ତେବେ ଚିନ୍ତନ ବଦଳିଯିବ। ଇଏ ଯେଉଁ ପରିଶ୍ରମ ମୁଁ କରୁଛି, ଯେଉଁ ଖଟଣି ଖଟୁଛି ଧନ ଉପାର୍ଜନ କରିବା ପାଇଁ, ତାହା କେବଳ ମୋ ପାଇଁ ନୁହେଁ, ମୋ ପାଇଁ ତ ଠିକ୍, ମୋତେ ନିଜର ଭରଣ ପୋଷଣ କରିବାର ଅଛି, ନିଜ ପରିବାରର ଭରଣ ପୋଷଣ କରିବାର ଅଛି, କିନ୍ତୁ କେବଳ ମୋ ପାଇଁ ନୁହେଁ, ଅନ୍ତତଃ ଏ ଯେଉଁ ପଇସା ଆସୁଛି ସମାଜରୁ ଆସୁଛି, ବଦଳରେ ମୁଁ ସମାଜକୁ କ'ଣ ଦେଉଛି। ଇଏ ଭାବ ଜାଗିବା ଆରମ୍ଭ ହେଲେ ଯାଇ ଅହଙ୍କାର ତରଳିବ। ଜାଗିଲେ ବି କମ୍ ଜାଗୁ, ଅହଙ୍କାର କମି ଚାଲିବ କମି ଚାଲିବ। ଦେଉଛନ୍ତି, ବାଣ୍ଟୁଛନ୍ତି, ପୁରାତନ ଭାଷାରେ ଏହାକୁ ଦାନ ମଧ୍ୟ କହିଲେ ନାହିଁ, ସମବିଭାଗ କୁହାଗଲା। ବିଭାଗ କରେ, ଅନ୍ୟମାନଙ୍କ ସହ ଭାଗ କରେ। ତେଣୁ ଯାହା କିଛି ମୁଁ ରୋଜଗାର କରୁଛି, ତଦ୍ୱାରା ଅଧିକରୁ ଅଧିକ ଲୋକଙ୍କର ଅଧିକରୁ ଅଧିକ କଲ୍ୟାଣ କିପରି ହେବ। ଯେଉଁଠି 10 ଦିନ ଆସିବେ, ତ ଏବେ ବୁଝିବାକୁ ଲାଗିବେ କି ଅଧିକରୁ ଅଧିକ ଲୋକଙ୍କର ଅଧିକରୁ ଅଧିକ କଲ୍ୟାଣ କିପରି ହୋଇଥାଏ। କୌଣସି ଭୋକିଲାକୁ ଖାଦ୍ୟ ଦେଉଛନ୍ତି, ତେବେ ତା'ର କଲ୍ୟାଣ ହେଲା, ତା'ର ଗୋଟିଏ ଦିନର ଭୋକ ମେଣ୍ଟିଗଲା, କାଲି ପୁଣି ଭୋକିଲା ହୋଇଗଲା, ପୁଣି ତାକୁ ଖାଦ୍ୟର ଦରକାର ପଡ଼ିଲା, ତୃଷାର୍ତ୍ତକୁ ପାଣି ଦେଲେ, କିଛି ଘଣ୍ଟା ପରେ ପୁଣି ପାଣି ଦରକାର, ସବୁଦିନ ପାଇଁ ତା'ର ଶୋଷ ମେଣ୍ଟିଲା ନାହିଁ। ଫୁଙ୍ଗୁଳାକୁ କପଡ଼ା ଦେଲେ, କିଛି ମାସ ପରେ ପୁଣି ଫୁଙ୍ଗୁଳା ହୋଇଗଲା, ପୁଣି କପଡ଼ା ଦରକାର। ରୋଗୀକୁ ଔଷଧ ଦେଲେ, ସେ ରୋଗ ଚାଲିଗଲା, ଆଉ କେଉଁ ରୋଗ ଆସିଗଲା। ଇଏ ସବୁ ଭଲ କରନ୍ତୁ ନାହିଁ, ଧର୍ମରେ ଏପରି କୁହାଯାଏ ନାହିଁ କି ଏସବୁ କାମ କରନ୍ତୁ ନାହିଁ, କିନ୍ତୁ ବିପସନା କରି କରି ଇଏ ହୋସ୍ ଆସିବାକୁ ଲାଗିବ କି ସବଦାନଂ ଧମ୍ମଦାନଂ ଜିନାତି। ଯେତେ ଦାନ କାହାକୁ ଦିଆଯାଏ ସେ ସବୁ ଭଲ, କିନ୍ତୁ ଏ ସବୁ ଦାନ ମଧ୍ୟରେ ଧର୍ମର ଦାନ ସବୁଠାରୁ ଉଚ୍ଚ ଦାନ। ଜଣେ ଲୋକକୁ ବି ଶୁଦ୍ଧ ଧର୍ମ ମିଳିଗଲା, ଶୁଦ୍ଧ ଧର୍ମର ରାସ୍ତା ମିଳିଗଲା, ଆରେ ବିଚାରକୁ ସବୁ ଦୁଃଖରୁ ମୁକ୍ତ ହେବାର ରାସ୍ତା ମିଳିଗଲା ନା। ଏଇ ଛୋଟ ମୋଟ ଦୁଃଖ ଦୂର ହେଲେ ପୁଣି ଆସିଲେ, ଦୂର ହେଲେ ପୁଣି ଆସିଲେ, ଆଉ ଇଏ ତ ସବୁ ଦୁଃଖରୁ ଦୂର ହୋଇଯିବ, ଭବଚକ୍ରରୁ ମୁକ୍ତି ପାଇଯିବ। ଏତେ ବଡ଼ ଦାନ, ଏଥିରେ ମୁଁ କିପରି ସହାୟକ ହୋଇପାରିବି। ତେଣୁ ଏଠାରେ 10 ଦିନ ପର୍ଯ୍ୟନ୍ତ ନିଜେ ରହିବାର ଦାନ ଦେଉନାହିଁ। ଯେଉଁ ବ୍ୟକ୍ତି ଏହା ଚିନ୍ତା କରି ଦାନ ଦିଏ କି ଶିବିରରେ ଆସିକରି 10 ଦିନ ରହିଲି, ତେବେ ଏହାଙ୍କର ଖାଇବାରେ କେତେ ଲାଗିଥିବ, ଆରେ ପ୍ରାୟ 100 ଟଙ୍କା ଲାଗିଥିବ, ଇଏ ପାଣି ଫାଣିର କେତେ ଲାଗିଥିବ, ଏତେ ଲାଗିଥିବ, ଆଚ୍ଛା କ'ଣ କି ଆଜିକାଲି ମହରଗ ତ 200 ଲାଗିଥିବ, 250 ଲାଗିଥିବ, ଦିଅ ନା 250 ଆପଣ ପିଣ୍ଡ ଛଡ଼ା, ଆରେ କି ଦାନ ଦେଲୁ ରେ ତୁ, ପୁଣି ହୋଟେଲ ବିଲ୍ ଚୁକେଇଲୁ ନା। ନା, ମୁଁ ତ ଭିକ୍ଷୁ ସଦୃଶ ରହିଲି ଅନ୍ୟର ଦାନ ଉପରେ, ଏବେ ମୋ ମନରେ ଏଇ ଚେତନା ଜାଗୁ କି ଭାଇ ଏହି ପ୍ରକାର ଅନ୍ୟ ଲୋକଙ୍କୁ ମଧ୍ୟ ମିଳୁନା, ତେଣୁ ମୋ ପାଖରେ ଯେଉଁ ଧନ ଅଛି ତାହା ଅନ୍ୟମାନଙ୍କ ପାଇଁ, ଆଗକୁ ଭବିଷ୍ୟତରେ ଯେଉଁ ସାଧକମାନଙ୍କର ଆସିବାର ଅଛି ସେମାନେ କେଉଁ ପ୍ରକାର ଏହାର ଲାଭ ଉଠାଇ ନିଅନ୍ତୁ, ଏଥିପାଇଁ ଦାନ ଦିଏ। ଶୁଦ୍ଧ ଚିତ୍ତରେ ଲୋକଙ୍କର କିପରି କଲ୍ୟାଣ ହେଉ, ଲୋକଙ୍କର କିପରି କଲ୍ୟାଣ ହେଉ, ମୁଁ ଏଥିରେ କେଉଁ ପ୍ରକାର ସହାୟକ ହୋଇଯାଆନ୍ତି। ଆରେ ମୋ ପାଖରେ ଅଳ୍ପ ଧନ ଅଛି ତ ଅଳ୍ପ ଦେବି, କୌଣସି କ୍ଷତି ନାହିଁ, କିନ୍ତୁ ଚେତନା ଏପରି ହେଉ। ଆଚ୍ଛା ମୁଁ ସେବା ହିଁ କରିବି, 10 ଦିନ ପର୍ଯ୍ୟନ୍ତ ଲୋକ ମୋର ସେବା କରୁଥିଲେ, ମୁଁ ଶ୍ରମର ଦାନ ଦିଅନ୍ତି, ଏପରି ଦାନ ପାରମୀ ହୋଇଥାଏ, ନଚେତ୍ ପାରମୀ ନୁହେଁ। ଏହି 10 ପାରମୀକୁ ମନେ ରଖିବେ, ଓ ଆଉ ଯଦି କେବେ ଭବିଷ୍ୟତରେ 10 ଦିନର ଶିବିରକୁ ଆସିବେ, ଖୁବ୍ ମନେ ରଖିକରି ଗୋଟିଏ ଗୋଟିଏ ପାରମୀକୁ ପୁଷ୍ଟ କରିବାକୁ ଆସିଛି, ଇଏ 10ଟି ମାଠିଆ, ଅବଶ୍ୟ ଟୋପାଏ ଟୋପାଏ ଦିଦି ଟୋପା ସବୁ ମାଠିଆରେ ପକାଇବାର ଅଛି, ଓ ସବୁ ମାଠିଆ ଯେବେ ପୁରା ହୋଇଯିବ ତେବେ ମୁକ୍ତ ହୋଇଯିବି, ଏହି ବୁଦ୍ଧିମତାର ସହ କାମ କରିବାର ଅଛି। ଧର୍ମ ବଡ଼ କଲ୍ୟାଣକାରୀ, ନ ବୁଝିଲେ ତା'ର ଲାଭ ଉଠାଇ ପାରିବେ ନାହିଁ, ବୁଝି ନିଅନ୍ତୁ ଓ ତା ଅନୁସାରେ ଚାଲିବା ଆରମ୍ଭ କରିଦିଅନ୍ତୁ। ଆରେ ଏହାଠାରୁ ବଳି ଆଉ କିଛି ମଙ୍ଗଳ କାର୍ଯ୍ୟ ହିଁ ନାହିଁ, ଏହାଠାରୁ ବଳି ଆଉ କିଛି ବି କଲ୍ୟାଣକାରୀ ନାହିଁ। ଆସିଛନ୍ତି, 9 ଦିନ କାମ କରିଛନ୍ତି, ଆଉ କାଲି ଦିନକ ଏଠାରେ ରହିବେ, ଖୁବ୍ ଲାଭ ଉଠାନ୍ତୁ, ଖୁବ୍ ଲାଭ ଉଠାନ୍ତୁ, ଖୁବ୍ ବୁଝନ୍ତୁ ଧର୍ମକୁ, ସମ୍ପ୍ରଦାୟଠାରୁ ପୃଥକ୍ କରନ୍ତୁ ଏହାକୁ, ଦାର୍ଶନିକ ମାନ୍ୟତାଠାରୁ ପୃଥକ୍ କରନ୍ତୁ ଏହାକୁ, କର୍ମକାଣ୍ଡରୁ ପୃଥକ୍ କରନ୍ତୁ ଏହାକୁ। ପ୍ରକୃତିର ବିଧାନ ଏହିପରି, ନିୟମ ଏହିପରି, ଏହିପରି ମାନିକରି କାମ କରିବେ ତ ଖୁବ୍ ମଙ୍ଗଳ ହେବ, ଖୁବ୍ କଲ୍ୟାଣ ହେବ, ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର କଲ୍ୟାଣ ହେଉ, ସମସ୍ତଙ୍କର ସ୍ୱସ୍ତି ମୁକ୍ତି ହେଉ, ସ୍ୱସ୍ତି ମୁକ୍ତି ହେଉ।
ସର୍ବେ ମଙ୍ଗଳଂ ଭବତୁ, ସର୍ବେ ମଙ୍ଗଳଂ ଭବତୁ।
ଫଲାହୁ ଫଲାହୁ ଫଲାହୁ।
ଚାହାନ୍ତି ତ ପାଞ୍ଚ ମିନିଟ୍ ବିଶ୍ରାମ କରିନିଅନ୍ତୁ, ପୁଣି କିଛି ସମୟ ଧ୍ୟାନ କରିବା, ପାଞ୍ଚ ମିନିଟ୍ ବିଶ୍ରାମ କରିନିଅନ୍ତୁ।